की, जय श्री रामाचार्य हरिदास ठाकुर की, जय अनंत कोटि वैष्णव वृंद की, जय प्रेम से कहो श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद की, जय श्री श्री गौर निताय श्री कृष्ण बलराम श्री श्री जगन्नाथ बलदेव सुभद्रा महारानी की, जय श्री श्री गौर राधा गोपनाथ जी की, जय श्री श्री चैतन्य शिक्षाष्टकम की, जय अनंत कोटि वैष्णव वृंद की, जय संवेद गौर भक्त वृंद की, निताय गौर प्रमानंदे हरि हरि वो। ओम ज्ञान तिमिरांधस्य ज्ञानंजनशलाकया चक्षुरुन्मीलितं येन तस्मै श्री गुरवे नमः। श्री चैतन्यमनोभीष्टं स्थापितं येन भूतले स्वयं रूपः कदाविहं ददाति स्वपदान्तिकम्। वन्देऽहं श्रीगुरो श्रीयुतपदकमलं श्रीगुरुन् वैष्णवांश श्रीरूपं सग्रजातं सहगणरघुनाथानितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधा कृष्णपादं सगणललिता श्रीविशाखानितं च। नमो विष्णुपदाय कृष्णभ्रष्टाय भूतले श्रीमते भक्तिवेदांत स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे। हे कृष्ण करुणा सिंधो दीनबंधो जगत्पते गोपेश गोपिका कंद राधाकंद नमस्तुते। तप्त कंचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वंशाकल्पतरुभ्यश्च कृपासिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। नमो महावदन्याय कृष्णप्रेमप्रदायके कृष्णाय कृष्णचैतन्यनाम्ने गौरत्विजे नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौरभक्तवृंद। हरे कृष्ण 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 हरे हरे, हरे राम 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 हरे हरे। आजानिलंबितभुजो कनकावदातो संकेतनेकवितरो कमलायताख्यो विश्वंभरद्विजवरो जगधर्मपालो वंदे जगत्प्रियपरो करुणावतारो वंदे जगत्प्रियपरो करुणावतारो वंदे जगत्प्रियपरो करुणावतारो। ओम नमः भगवते वासुदेवाय। ओम नमः भगवते वासुदेवाय। ओम नमः भगवते वासुदेवाय। सर्वप्रथम और परमाराध्य गुरुदेव श्रीष्ण राधा गोविंद स्वयं गुरु महाराज अभय चरण कमल तले अनंत कोटि दंडवत प्रणाम पूर्वक निजको समर्पित करी गुरुभा भिक्षा करी श्रीष्म गौर गोविंद गोस्वामी गुरु महाराज तथा शैल प्रभुपाद महाराज एवं विशेषकर सच्चिदानंद शिष्य भक्ति विनोद ठाकुर तथा समस्त साधु गुरु वैष्णवाचार्य चरण कमल तले निजको समर्पित करी अनंत कोटि दंडवत प्रणाम पूर्वक कृपा भिक्षा पूर्वक प्रभु शिष्य गौर नेताई शिष्य ज्येष्ठ राम शिष्य जगन्नाथ बलदेव सुद्रा महारणी शिष्य गौर राधा गोपीनाथ जी महत्कृपा आसी एवं उपस्थित समस्त सता वैष्णव भक्त मान चरण कमल तले प्रणति नवेदन पूर्वक तथा विशेषकर जो मैंने अनलाइन दर्शन करवण कर समस्त भक्त मान प्रणति नवेदन पूर्वक महाप्रभु पवित्र शिक्षाष्टकम को कीर्तन करने निजक समर्पित करुच्छी विशेषकर आपण मान समस्त धन्यवाद अर्पण करुच्छी जेहेतु आपण मैंने सदा सत पवित्र शिक्षाष्टकम को श्रवण कर आसा बंद कर दि साउंड होते जोर बुली जा ସେଟା ବନ୍ଦ କରିଦିଅ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମକୁ ଆମେ ଆସ୍ୱାଦନ କରି ଆସୁଛେ ଦୀର୍ଘଦିନ ଧରି ବିଶେଷ କରି ସମସ୍ତ ଭକ୍ତମାନେ ଜାଣନ୍ତି ଗତ ଦୀର୍ଘ 21 ଦିନ ଧରି ପ୍ରଭୁ ଶ୍ରୀ ଶ୍ରୀକୃଷ୍ଣ ବଳରାମଙ୍କର ଚନ୍ଦନ ଯାତ୍ରା ମହୋତ୍ସବ ଚାଲିଥିଲେ ଯେହେତୁ ଚନ୍ଦନ ଯାତ୍ରା ମହୋତ୍ସବ ଚାଲିଥିଲେ କୃଷ୍ଣ ବଳରାମଙ୍କର ପବିତ୍ର ଉତ୍ସବ ତେଣୁ ଆମର ଏଇ ଶିକ୍ଷାଷ୍ଟମର ଆଲୋଚନା ଯାହା ମନ୍ଦିର ଭିତରେ ହେବାର ଥିଲା ସେଇଟା ସେପଟେ ଆମର ସେମିନାର ହଲ୍ରେ ଆଲୋଚନା ହେଉଥିଲା କିନ୍ତୁ ଚନ୍ଦନ ଯାତ୍ରା ଗତକାଲି ପରିସମାପ୍ତ ହୋଇଛନ୍ତି ତେଣୁ ଆଜିଠୁ ପୁଣି କୃଷ୍ଣ ବଳରାମଙ୍କ ସାମ୍ନାରେ ମନ୍ଦିର ଭିତରେ ଏଇ ଶିକ୍ଷାଷ୍ଟକମ କୀର୍ତ୍ତନ କରିବା ପାଇଁ ଆମେ ପ୍ରୟାସ ହେଇଛେ ତେବେ ଶିକ୍ଷାଷ୍ଟକମର ଏଇ ଗୋଟିଏ ଶ୍ଳୋକ ହିଁ ଆମର ଜାରି ରହିଛନ୍ତି ପାଖାପାଖି 25 ଦିନ ହେଲାଣି ଏଇ ଗୋଟିଏ ଶ୍ଳୋକ ଚାଲିଛନ୍ତି ତେବେ ଶ୍ଳୋକର ଅନ୍ତିମ ଚରଣରେ ଆମେ ପ୍ରବେଶ କରିଛେ ସର୍ବାତ୍ମ ସ୍ନାପନମ୍ ସଂକୀର୍ତ୍ତନ ଯଜ୍ଞର ଯେଉଁ 7ଟି ସିଦ୍ଧି ଲାଭ ହୁଏ ଭକ୍ତିମନ ଠାକୁର ଯାହା ସୂଚନା ଦେଇଛନ୍ତି ତାଙ୍କ ଟୀକା ମାଧ୍ୟମରେ ଯାହା ମହାପ୍ରଭୁ ରଚନା କରିଛନ୍ତି ଅନ୍ତିମ ଚରଣରେ ଆମେ ପହଞ୍ଚିଥିଲେ ସର୍ବାତ୍ମ ସ୍ନାପନମ୍ ଜୀବ ପରିସ୍ନାତ ହେଇକି ଶୁଦ୍ଧ ହୁଏ ବିଶୁଦ୍ଧ ହୁଏ ଏବଂ ଶୀତଳତା ଅନୁଭବ କରେ ପବିତ୍ରତା ପ୍ରାପ୍ତ ହୁଏ ଆନନ୍ଦ ଅନୁଭବ କରେ ଏସବୁ କଥା ଆମେ ଶ୍ରବଣ କରୁଥିଲେ ସଚ୍ଚିଦାନନ୍ଦ ଭକ୍ତିମନ ଠାକୁର ତାଙ୍କ ଟୀକାରେ ସେ କଥା ହିଁ ରଚନା କରୁଥିଲେ ତଦ ଅବସ୍ଥାୟଂ କୃଷ୍ଣାନନ୍ଦସ୍ୟ ନୈର୍ମୂଲ୍ୟାତ୍ ସ୍ୱ କାମ ଭୋଗାଦି ବଂଶାରହିତ ଅୟଂ ଜୀବ ସ୍ୱଭାବତଃ ଲାଦିନୀ ମହାଭାବମୟୀ ଶ୍ରୀମତୀ ରାଧିକା ପରିଚର୍ଯ୍ୟା ପରିଚାରିକା ସ୍ୱରୂପେଣ ଯୁଗଳ ବିଳାସ ବିଷୟାନ ସର୍ବାନନ୍ଦ ସସ୍ତେ ବହୁତ ବଡ଼ ଟୀକା ରଚନା କରନ୍ତି ତେଣୁ ଭକ୍ତ କହୁଛନ୍ତି ତଦ ଅବସ୍ଥାୟଂ ସେ ଅବସ୍ଥାରେ ଯେତେବେଳେ ସେ ସମ୍ପୂର୍ଣ୍ଣ ଶୁଦ୍ଧ ହୋଇଯାଏ କେମିତି ହୁଏ ସେ କଥାକୁ ସେ ସୂଚନା ଦେଉଛନ୍ତି କୃଷ୍ଣାଂଶ ନିର୍ମୂଲ୍ୟାତ୍ କାରଣ ପୂର୍ବରୁ ଆମେ ଶୁଣିଥିଲେ ନା ଭୋଗ ଚେଷ୍ଟାଏ ଅପି ଶୁଦ୍ଧ ପ୍ରେମ ବିରୋଧୀତ୍ୱ କଥଂ ତତ୍ ଅବସ୍ଥାୟ ନିର୍ମଳାନନ୍ଦ ସ୍ୟାତ୍ ନିର୍ମଳାନନ୍ଦ ଲାଭ କେମିତି ହେବ ଯେହେତୁ ଭୋଗବାଂଛା ରହିଛି ତେଣୁ ଭୋଗବାଂଛା ଏବଂ ପ୍ରେମ ପ୍ରାପ୍ତି ଏ ତ ବିରୋଧ ବିଷୟ ତେଣୁ କେମିତି ପ୍ରାପ୍ତ ହେବ ଆମେ ଶ୍ରବଣ କରି ଆସୁଛେ ମୁଁ ତାକୁ ପୁନରାବୃତ୍ତି କରିବା ପାଇଁ ଯାଉନି ତ ଯେଉଁଠି ଆମର କଥା ବିଶ୍ରାମ ଥିଲେ ସେଠୁ ଆମେ ଆଲୋଚନା କରିବା ଭକ୍ତିନାଥ ସେ କଥା କହୁଛନ୍ତି ସ୍ୱକାମ ଭୋଗବାଂଛାମୟ ରହିତ ଅୟଂ ଜୀବ ସ୍ୱଭାବତ ଲାଦିନୀ ମହାଭାବମୟୀ ସ୍ୱରୂପେଣ ଆମେ ଶୁଣିଥିଲେ କୃପା ଆସିଲା ପରେ ସେଠି ଲଗେଇ ଦିଅ କୃପା ଆସିଲା ପରେ କୃପା ପ୍ରାପ୍ତ ହେଲା ପରେ ଭୋଗବାଂଛା ରହିତ ହୋଇଯାଏ ଏବଂ ମୁକ୍ତିବାଂଛା ମଧ୍ୟ ରହିତ ହୋଇଯାଏ ଦୁଇଟା ଜିନିଷକୁ ଯିବ ଅତି ହେୟ ଜ୍ଞାନ କରେ, କୌଣସି ଭଗବାନ ପ୍ରତି ତାର ତୃଷ୍ଣା ରହେ ନା, ଆବେଶ ରହେ ନା। ମୁକ୍ତି ପାଇଁ ତ ଜୀବର ସ୍ୱାଭାବିକ ଆବେଶ ନାହିଁ, ବିଶେଷ କରି ଭକ୍ତଙ୍କର। ଭକ୍ତମାନେ ତ ମୁକ୍ତି ଚାହାନ୍ତି ନା। ତେବେ ପ୍ରେମ ପ୍ରାପ୍ତି ହେଲା ପରେ ଏ ଦୁଇଟା ଜିନିଷ ଆସିବ। କୃପା ପ୍ରାପ୍ତ ହେଲା ପରେ ଭଗବାନଛା ରହିତ ଏବଂ ମୁକ୍ତି ରହିତ। ଏବଂ ସେ ଶବ୍ଦରେ ଆମେ ଶୁଣିଥିଲେ ଅତ ସର୍ବାତ୍ମ ସ୍ନପନମ ଇତି ପଦଦ୍ୱୟନ ମୁକ୍ତସ୍ୟ ସାଯୁଜ୍ୟ ଅନ୍ତର୍ଗତମ ବ୍ରହ୍ମାଳୟ ଦୋଷାଣ ସ୍ୱୟ କାମ ସମ୍ଭୋଗାଦି ଦୋଷାଣ ଚ ସମ୍ପୂର୍ଣ୍ଣ ଧୌତି ଇତି ପରିଜ୍ଞା। ଏଇଠିକା ରଚନା କରି ଆମେ ଆଲୋଚନା କରିକି କଥା ବିଶ୍ରାମ ଦେଇଥିଲେ ଗତକାଲି। ଅତ୍ର ସର୍ବାତ୍ମ ସ୍ନପନମ ଇତି ପଦଦ୍ୱୟନ ସର୍ବାତ୍ମ ସ୍ନପନମ, ଏଠି ଦୁଇଟି ପଦ ରହିଛନ୍ତି ସର୍ବାତ୍ମ ସ୍ନପନମ। ଏ ଦୁଇଟି ପଦ ଆଲୋଚନା ସରିନାହାନ୍ତି। ଆପଣମାନେ ଭାବୁଥିବେ ବୋଧେ ସର୍ବାତ୍ମ ସ୍ନପନମର ଆଲୋଚନା ସରିଯାଇଛି, ନା ସରିନି, ଆହୁରି ଅଛି। ତେଣୁ ସର୍ବାତ୍ମ ସ୍ନପନ ଏ ଯେଉଁ ପଦଦ୍ୱୟନ ସେ ଦୁଇଟି ପଦରେ କ'ଣ ହୁଏ, ଦୁଇଟି ପଦ କ'ଣ ଆଜି ଆଲୋଚନା ହେବ। ମୁକ୍ତସ୍ୟ ସାଯୁଜ୍ୟ ଅନ୍ତର୍ଗତ ବ୍ରହ୍ମାଳୟ ଦୋଷାଣାଙ୍ଗ, ଏ ବ୍ରହ୍ମାଳୟ ଦୋଷ, ଏ ଯେଉଁ ମୁକ୍ତି ପାଇବା, ବ୍ରହ୍ମ ପଦରେ ଯୁକ୍ତ ହେବା, ମିଶିଯିବା ବ୍ରହ୍ମ। ଆମେ ତ ଶୁଣିଥିଲେ ବ୍ରହ୍ମପଦ ଯେଉଁ ସାଯୁଜ୍ୟ ମୁକ୍ତି, ବ୍ରହ୍ମ ସାଯୁଜ୍ୟ, ଈଶ୍ୱର ସାଯୁଜ୍ୟ, ଜୀବ କୌଣସି ଇଚ୍ଛା ରହେ ନା ସର୍ବାତ୍ମ ସ୍ନପନାଙ୍ଗରେ। ଯଦିଓ ଭକ୍ତର ତ କୌଣସି ଇଚ୍ଛା ନାହିଁ, କିନ୍ତୁ ଦ୍ୱିତୀୟ କଥା ହେଉଛି ସ୍ୱୟଂ କାମ ସମ୍ଭୋଗାଦି ଦୋଷାଣା, ନିଜର କାମ ସମ୍ଭୋଗାଦି ଦୋଷ ଏଟା ବି ରହିବନି। ସମ୍ପୂର୍ଣ୍ଣ ଧୌତି ଇତି ପରିଜ୍ଞାମ, ଏଟା ସମ୍ପୂର୍ଣ୍ଣ ଧୌତ ହୋଇଯିବ, ସମ୍ପୂର୍ଣ୍ଣ ଭାବେ ଜୀବ ଶୁଦ୍ଧ ହୋଇଯାଏ। ଏଇଟା ହିଁ ହେଉଛି ସର୍ବାତ୍ମ ସ୍ନପନା। ଗତକାଲି ଆମେ ଶୁଣିଥିଲେ ପ୍ରଭୁପାଦ ମହାରାଜ କ'ଣ କହିଛନ୍ତି ୟା ଉପରେ, ଭେନ୍ ୟୁ ଟେକ୍ ୟୋର୍ ସାୱର୍ ବାଥ୍ ଅନ୍ ଏ ଡିପ୍ ଇନ୍ ଟୁ ଦ ଓସିଆନ୍ ୟୁ ଫିଲ୍ ଫୁଲ୍ଲି କମ୍ଫର୍ଟେବଲ୍। ସିମିଲାର୍ଲି ବାଇ ଟେକିଂ ୟୋର୍ ଡିପ୍ ଇନ୍ ଟୁ ଦ ଓସିଆନ୍ ଅଫ୍ ବ୍ଲିସ୍ ଅଫ୍ କୃଷ୍ଣ କନ୍ସିୟସ୍ନେସ୍ ୟୁ ୱିଲ୍ ଫିଲ୍ ଫୁଲ୍ଲି ରିଫ୍ରେସ୍ ୱିଦାଉଟ୍ ଏନି ଡାଉଟ୍, ୱିଦାଉଟ୍ ଏନି ଡାଉଟ୍ ଫୁଲ୍ଲି ରିଫ୍ରେସ୍। ଆମେ ଯେମିତି କମ୍ପ୍ୟୁଟର ସମସ୍ତେ ବ୍ୟବହାର କରନ୍ତି, ଯେଉଁମାନେ ସେମାନେ ଜାଣିଥିବେ ପ୍ରତି ମୁହୂର୍ତ୍ତରେ ମରାଯାଏ ଗୋଟେ କି, କ'ଣ ପାଇଁ ରିଫ୍ରେସ୍, ରିଫ୍ରେସ୍ ମରାଯାଏ ପ୍ରତି ମୁହୂର୍ତ୍ତରେ। ତାହେଲେ ଜୀବ କେତେବେଳେ ରିଫ୍ରେସ୍ ହୁଏ, ଜୀବର ରିଫ୍ରେସ୍ ଅବସ୍ଥାଟା କେତେବେଳେ, ପ୍ରଭୁପାଦ କହୁଛନ୍ତି ଯେତେବେଳେ ସେ କୃଷ୍ଣ ଚେତନା ଭିତରେ ପ୍ରବେଶ କରେ, କୃଷ୍ଣ ଚେତନଶୀଳ ହୁଏ। କୃଷ୍ଣ ଚେତନଶୀଳ ହେବା ହିଁ ହେଉଛି ଜୀବର ପ୍ରକୃତ ରିଫ୍ରେସ୍। ରିଫ୍ରେସ୍ଟା କ'ଣ ଓଡ଼ିଆରେ କ'ଣ ହେବ, ତାର ଓଡ଼ିଆରେ କ'ଣ କି ରିଫ୍ରେସ୍ ଅର୍ଥଟା କ'ଣ ଓଡ଼ିଆରେ, ଅମୃତେଶ କୌର ପ୍ରଭୁ ରିଫ୍ରେସ୍ ହେଇଯାଇଯିବ ମାନେ କ'ଣ, ପୂର୍ଣ୍ଣ ସତେଜ, ସମ୍ପୂର୍ଣ୍ଣ ସତେଜ, ସତେଜ ହେଇଯାଏ। ତେଣୁ ଜୀବ ସତେଜ ହେଇଯାଏ, ଓସିଆନ୍ ଅଫ୍ ବ୍ଲିସ୍ ଅଫ୍ କୃଷ୍ଣ କନ୍ସିୟସ୍ନେସ୍। ଏଇ କୃଷ୍ଣ କନ୍ସିୟସ୍ନେସ୍, କୃଷ୍ଣ ଚେତନା ରୂପକ ସାଗର ଭିତରେ ସେ ଅବଧାନ କରେ, ୟୁ ୱିଲ୍ ଫିଲ୍ ଫୁଲ୍ଲି ରିଫ୍ରେସ୍ ୱିଦାଉଟ୍ ଏନି ଡାଉଟ୍, ସମ୍ପୂର୍ଣ୍ଣ ଆଶ୍ୱସ୍ତି ହୁଏ। ତାହେଲେ ଜୀବ କ'ଣ ଆଶ୍ୱସ୍ତି ହେଇନି କି, ନା ଜୀବ ଆଶ୍ୱସ୍ତି ହେଇ, କେବଳ କୃଷ୍ଣ ଚେତନାରେ ଆସିଲେ ହିଁ ଜୀବ ଆଶ୍ୱସ୍ତି ହେବ। ସେଇଥିପାଇଁ ମହାପ୍ରଭୁ କହିଲେ ସର୍ବାତ୍ମ ସ୍ନପନ, କେବଳ ଏଇଠି ହେଉଛି ପରିସ୍ନାତ ଅବସ୍ଥା, ସ୍ନାତ ନାହିଁ ପରିସ୍ନାତ ଅଭକ୍ତ ଗୋଟେ ପରିସ୍ନାତ କଥା କହୁଛନ୍ତି, ପରିସ୍ନାତ ସମସ୍ମୃତେ ସମ୍ପୂର୍ଣ୍ଣ ରୂପେ ସେ ସ୍ନାନ କରେ, ସମସ୍ତ ମଳ ଶୁଦ୍ଧ ହେଇଯାଏ, ସବୁ ଦୋଷତାର ଚାଲିଯାଏ। ଏଇଟା ହେଉଛି ସର୍ବାତ୍ମ ସ୍ନପନ, ସମ୍ପୂର୍ଣ୍ଣ ଶୁଦ୍ଧ ହୁଏ। ଯେମିତି ଏଠି ରୋବତ କହିଲେ ଫୁଲି ରିଫ୍ରେସ୍, ଉଦାହରଣ ଦିଆଯାଏ ଯେମିତି ଶୋଇକି ଉଠିଲା ପରେ ଜଣେ ବହୁତ କ୍ଲାନ୍ତ ହେଇଛି, ପରିଶ୍ରମ କରିଛି, ବହୁତ କ୍ଲାନ୍ତ ହେଇଛି, କ୍ଲାନ୍ତ ଅବସ୍ଥାରୁ ସେ ରିଫ୍ରେସ୍ ହେବ କେମିତି, କ'ଣ ମେଡ଼ିସିନ୍ ଖାଇକି ରିଫ୍ରେସ୍ ହେବ, ଅଲଗା କୌଣସି ଉପରେ ସେ ରିଫ୍ରେସ୍ ହେବ। ତା ପାଇଁ ସେ ସମୟରେ ଆବଶ୍ୟକ କେବଳ ରେଷ୍ଟ, ଫୁଲ୍ ରେଷ୍ଟ। ଯଦି ସେ ବିଶ୍ରାମ ନେଇଯାଏ, ଶୋଇଯାଏ, ତାହେଲେ ଶୋଇକି ଉଠିଲା ପରେ ସେ ଶାନ୍ତ ଅନୁଭବ କରେ, କ'ଣ କ'ଣ କୁହାଯିବ ମାନେ ଅତି ସତେଜ ଅନୁଭବ କରେ, ଶାନ୍ତ ଦିନ ସତେଜ। ଶୋଇକି ଉଠିଲା ପରେ ସେ ସତେଜ ଅନୁଭବ କରେ, ଏଇଟା ଭାଗବତମରେ ଅଛି। ପ୍ରଭୁପାଦ ମହାରାଜ ଖାଲି କହିନାହାନ୍ତି, ଭକ୍ତିନ ଠାକୁର ଖାଲି ତାଙ୍କ ଟୀକାରେ କହୁନାହାନ୍ତି, ଭାଗବତରେ ଭଗବାନଙ୍କର ମା ବି କହିଛନ୍ତି ଏ କଥା। ଜୀବ ଅନାଦିକାଳରୁ ଏଇଭଳି ଭୌତିକ
କ'ଣ ବନ୍ଧନ ଭିତରେ ପଡ଼ିକି କଷ୍ଟ ପାଉଛି, ତା'ର ରିଫ୍ରେଶ୍ ଅବସ୍ଥାଟା କେତେବେଳେ? ଭଗବାନ ତ ଏଇଥିପାଇଁ ଆସିଛନ୍ତି, ସର୍ବାତ୍ମ ସ୍ନପନ କହୁଛନ୍ତି କିଏ? ଭକ୍ତିବିନୋଦ ଠାକୁର ସିନା ଟୀକା ରଚନା କରିଛନ୍ତି, ପ୍ରଭୁପାଦ ସିନା ତାଙ୍କର କହିଛନ୍ତି କ୍ଲାସ୍ରେ, କିନ୍ତୁ ମୂଳ ସର୍ବାତ୍ମ ସ୍ନପନ ଶବ୍ଦଟା କହିଛି କିଏ? ଭଗବାନ ତ କହିଛନ୍ତି ନା, ଶିଖାଷ୍ଟବମ ଭଗବାନ ତ କହିଛନ୍ତି। ତେଣୁ ଭଗବାନ ଯାହା କହୁଛନ୍ତି ସେଟା ସେଟା କେତେ ଦୂର ପ୍ରଯୁଜ୍ୟ ବିଚାର କରିନେବା ଉଚିତ। ଭଗବାନଙ୍କୁ ତାଙ୍କ ମା ବି ସ୍ତୁତି କରି ସେ କଥା ହିଁ କହୁଛନ୍ତି, ଜୀବ ଅନାଦିକାଳରୁ ଏଭଳି ରହିଛି, ଅନାଦିକାଳରୁ ସେ କଣ୍ଟାମିନେଟେଡ଼ ହେଇକି ରହିଛି। କେଉଁଠି? ଭୌତିକ ଦୋଷଯୁକ୍ତ ହେଇକି ସେ କ'ଣ ପୁରା ଦୁଃଖଦ ସ୍ଥିତିରେ ରହିଛି। ତାକୁ ରିଫ୍ରେଶ୍ ଲାଗେ କେତେବେଳେ? ଏଇ କୃଷ୍ଣ ଚେତନଶୀଳ ହେଲେ। କୃଷ୍ଣ ଚେତନଶୀଳ ହେବ କେମିତି? ସେଇଥିପାଇଁ ଭଗବାନ ଆସନ୍ତି ବାରମ୍ବାର। ଭଗବାନ ଆସିଛନ୍ତି ଜୀବକୁ କୃଷ୍ଣ ଚେତନଶୀଳ କରିବା ପାଇଁ, ଭଗବାନ ଆସନ୍ତି ଏଇଥିପାଇଁ। ମା ଦେବହୂତି ଭଗବାନଙ୍କୁ ଯେତେବେଳେ ଜିଜ୍ଞାସା କରିଛନ୍ତି ତତ୍ତ୍ୱଜ୍ଞାନ ବୁଝିବା ପାଇଁ, ସେ ସମୟରେ ସେ ଗୋଟେ ସ୍ତୁତି କରିଛନ୍ତି, ପରେ ବି ସ୍ତୁତି କରିଛନ୍ତି, କିନ୍ତୁ ପ୍ରଥମରୁ ସେ ସ୍ତୁତି କରିଛନ୍ତି, ପ୍ରଭୁ ମୁଁ ଜାଣିପାରିଛି ଆପଣ ହେଉଛନ୍ତି ଭଗବାନ। କାରଣ ଭଗବାନ କପିଳଦେବ କହିଲେ, କହିଲେ ମା ତୁମେ ତତ୍ତ୍ୱଜ୍ଞାନ ଜାଣିବା ପାଇଁ ଯେଉଁ ପ୍ରୟାସ ହେଇଛ, ମୋତେ କାହିଁକି ପଚାରିଲ? ମୋ ପିତାଙ୍କୁ ତ ପଚାରି ପାରିଥାନ୍ତ, କର୍ଦ୍ଦମୁନିକୁ ପଚାରି ପାରିଥାନ୍ତ, କର୍ଦ୍ଦମୁନି ତ ବହୁତ ବଡ଼ ତତ୍ତ୍ୱବିତ୍ ଥିଲେ, କର୍ଦ୍ଦମୁନି ତ ବହୁତ ବଡ଼ ମହାତ୍ମା ଥିଲେ, ତୁମେ ତାଙ୍କୁ ନ ପଚାରି ମୋତେ କାହିଁକି ପଚାରୁଛ ଏ ଜ୍ଞାନ ବିଷୟରେ? ମୋତେ କାହିଁକି ସମସ୍ତ ବନ୍ଧନ ସଂଶୟ ଦୂର କରିବା ପାଇଁ ଜିଜ୍ଞାସା କରୁଛ ମୋ ନିକଟରେ? ସେ ସମୟରେ ମା ଦେବହୂତି କପିଳଦେବଙ୍କୁ ଗୋଟେ ସୁନ୍ଦର ଶ୍ଳୋକ କହିଛନ୍ତି, ଆଉ ସେଇ ଶ୍ଳୋକ ମାଧ୍ୟମରେ ସେ ସୂଚନା ଦେଉଛନ୍ତି ଏଇ ସର୍ବାତ୍ମ ଶ୍ରବଣ, ଜୀବ କିଭଳି ଅନାଦିକାଳରୁ ବନ୍ଧନ ଦଶାରେ ପଡ଼ିଛି, ଆପଣ ଆସିଛନ୍ତି ଜୀବକୁ ଏଭଳି ରିଫ୍ରେଶ୍ କରିବା ପାଇଁ। କମ୍ପ୍ୟୁଟର ଆମେ ବାରମ୍ବାର ରିଫ୍ରେଶ୍ କରୁଛ ନା, ଭଗବାନ ଆସିଛନ୍ତି ଜୀବକୁ ରିଫ୍ରେଶ୍ କରିବା ପାଇଁ। ଜୀବ ରିଫ୍ରେଶ୍ ହେବ କେମିତି? ଭଗବାନଙ୍କ କଥା ମାନିଲେ, ଭଗବାନଙ୍କ କଥା ଶୁଣିଲେ ସେ ରିଫ୍ରେଶ୍ ହେବ। ପ୍ରଭୁବା ଯାହା କହିଛନ୍ତି, ସିମିଲାରଲି ବାଇ ଟେକିଂ ୟୋର୍ ଡିପ୍ ଇନ୍ ଟୁ ଦ ଓସିଆନ୍ ଅଫ୍ ବ୍ଲିସ୍ ଅଫ୍ କୃଷ୍ଣ କନ୍ସିୟସ୍ନେସ୍, ୟୁ ୱିଲ୍ ଫିଲ୍ ଫୁଲ୍ଲି ରିଫ୍ରେଶ୍ ୱିଥଆଉଟ୍ ଏନି ଡାଉଟ୍। କୃଷ୍ଣ ଚେତନଶୀଳ ହେଲେ, କୃଷ୍ଣ ଚେତନାର ସମୁଦ୍ର ଭିତରେ ଯେତେବେଳେ ଜୀବ ଅବଗାହନ କରିବ, ସେତେବେଳେ ସେ ସତେଜ ଅନୁଭବ କରିବ। ସେ କୃଷ୍ଣ ଚେତନା ଦେବା ପାଇଁ ଭଗବାନ ଆସିଛନ୍ତି। ମାଧୁଭୂତି ଭଗବାନଙ୍କୁ ସେଟା ଗୋଟେ ସୁନ୍ଦର କଥା କହିଛନ୍ତି, ନା ନା ମୁଁ ଜାଣିଛି, ମୁଁ ମୋ ସ୍ୱାମୀଙ୍କ ପାଖରେ ଜିଜ୍ଞାସା କରିପାରିଥାନ୍ତି, ସ୍ୱାମୀଙ୍କ ପାଖରେ ଜିଜ୍ଞାସା କରିଥିଲେ ତ, କିନ୍ତୁ ସ୍ୱାମୀ ତାଙ୍କୁ କ'ଣ କହିଲେ? କହିଲେ ତୁମେ ଚିନ୍ତା କରନି, ତୁମର ସମସ୍ତ ସନ୍ଦେହକୁ ଦୂର କରିବେ କିଏ? ତୁମରି ପୁତ୍ର। ତ ସେ କଥା ହିଁ ସେ କହୁଛନ୍ତି, କହୁଛନ୍ତି ମୋ ସ୍ୱାମୀ ଯାହା କହିପାରିଥାନ୍ତେ ତାଙ୍କଠୁ ତୁମେ ଅଧିକା କହିବ, କାରଣ ମୋ ସ୍ୱାମୀ ତତ୍ତ୍ୱବିତ୍ ହେଇପାରନ୍ତି, କିନ୍ତୁ ତୁମେ ହେଉଛ ଭଗବାନ। ସେ କଥା ହିଁ କହିବ, ଲୋକସ୍ୟ ମିଥ୍ୟାଭି ମତେ ଚକ୍ଷୁଷ ଚିରଂ ପ୍ରସୁପ୍ତସ୍ୟ ତମସି ଅନାଶ୍ରୟେ ଶାନ୍ତସ୍ୟ କର୍ମସୁ ଅନୁବିଧୟା ଧିୟା ତ୍ୱମ ଅବିରାଶି କିଳ ଯୋଗ ଭାସ୍କର। ତ୍ୱମ ଅବିରାଶି କିଳ ଯୋଗ ଭାସ୍କର। ଏହାପରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବହୁତ ସୁନ୍ଦର ଟୀକା ଲେଖିଛନ୍ତି, ଜୀବ ଅନାଦିକାଳରୁ ପଡ଼ିଛି ବନ୍ଧନରେ। ତୃତୀୟ ସ୍କନ୍ଧ 29 ଅଧ୍ୟାୟର 5 ନମ୍ବର ଶ୍ଳୋକ, ଲୋକସ୍ୟ ମିଥ୍ୟା ଅଭିମତେ, ଲୋକର ସବୁ ମିଥ୍ୟା ଅଭିମତି ନା, ମିଥ୍ୟା ଅଭିମତି କ'ଣ? ଚକ୍ରବର୍ତ୍ତୀ ତାଙ୍କ ଟୀକାରେ କହୁଛନ୍ତି, ଦେହାଦିତେ ଆତ୍ମବୁଦ୍ଧି ରୂପ, ଦେହ ଆଦି ବସ୍ତୁରେ ଆତ୍ମରୂପ, ଏଇଟା ହେଉଛି ମିଥ୍ୟା ଅଭିନିବେଶ, ମିଥ୍ୟା ଅଭିମତି। ଏଇଥିଯୋଗୁଁ ସିଏ କଷ୍ଟ ପାଉଛି, ଦୁଃଖ ପାଉଛି, ସର୍ବାତ୍ମ ସ୍ନପନ ଏଇ ଏଇ ବିଚାରଟାକୁ ଧୌତ କରେ, ଏ ବିଚାରରୁ ତାକୁ ଉର୍ଦ୍ଧ୍ୱକୁ ନିଏ। ଦେହାଦିତେ ଆତ୍ମବୁଦ୍ଧି ରୂପ ଅଥ ମିଥ୍ୟା ଭୂତେ ଦେହାଦୁ ଅଭିମତି ଅହଂକାର ଯସ୍ୟ। ତେଣୁ ଦେହ ଆଦିରେ ଅଭିମତି ରହିଛି ଏବଂ ଅହଙ୍କାରଟା ବି ଆସୁଛି। ଅହଙ୍କାର କ'ଣ ଆସୁଛି? ବିଚାର କରୁଛି ମୁଁ ହେଉଛି ଜଗତର, ମୁଁ ସମାଜର, ମୁଁ ଦେଶର, ମୁଁ ସମାଜ ପାଇଁ କରିବି, ଦେଶ ପାଇଁ କରିବି, ଜଗତ ପାଇଁ କରିବି, ପରିବାର ପାଇଁ କରିବି, ନିଜ ପାଇଁ କରିବି, ହେଲା ନିଜ ପାଇଁ କରିବ, କ'ଣ କରିବ? ଶରୀର ପାଇଁ କରିବି, ଦେହ ଅନ୍ୟମାନଙ୍କ ପାଇଁ ସବୁକିଛି କରାଯାଇପାରେ, ମନା ନାହିଁ, କାହାକୁ ନିନ୍ଦା କରାଯିବନି। ତା ମାନେ ନୁହେଁ ଯେ ଆମେ ଦେହ ପାଇଁ କିଛି କରିବାନି, ସମାଜ ପାଇଁ କିଛି କରିବାନି, ପରିବାର ପାଇଁ କିଛି କରିବାନି, ଦେଶ ପାଇଁ କିଛି କରିବାନି, ନାହିଁ, ତାର ଅର୍ଥ ସେୟା ନୁହଁ। କିନ୍ତୁ ଆମେ ଯାହା କଲେ ବି ପ୍ରକୃତରେ ସର୍ବାତ୍ମ ସ୍ନପନ ହେବନି, କେବଳ ଭଗବାନଙ୍କର ଭକ୍ତି କଲେ ହିଁ ସର୍ବାତ୍ମ ସମ୍ପନ୍ନ ହେବ, ଆଉ ସବୁ କାର୍ଯ୍ୟ କରାଯାଇପାରେ, କିନ୍ତୁ ସେ ଅବସ୍ଥାରେ ଜୀବ ସତେଜ ଅନୁଭବ କରିବନି, କେବଳ କୃଷ୍ଣ ଚେତନାରେ ସେ ସତେଜ ଅନୁଭବ କରିବ। ଅତ ବିଶ୍ୱନାଥ ଠାକୁର କହୁଛନ୍ତି, ଅତ ଅଚକ୍ଷୁଷ ଅଚକ୍ଷୁଷ ଦେଖିପାରେନି, ଚକ୍ଷୁ ଥାଇ ମଧ୍ୟ ଚକ୍ଷୁ ନଥିଲା ଭଳି। ଗୁରୁଦେବ ସେ କଥା ବାରମ୍ବାର ଗୋଟେ ଶ୍ଳୋକ ଗୁରୁଦେବ କହିଛନ୍ତି, ଗୁରୁଦେବଙ୍କର ଗୋଟେ ପ୍ରବଚନରେ ବହୁତ ପ୍ରବଚନରେ ଗୁରୁଦେବ ସେ କଥା କହିଛନ୍ତି, ଦେହାପତ୍ୟ କଳିଷୁ ଆତ୍ମସନ୍ୟାସୁ ଅସତ୍ସୁ ଅପି ତେଷାଂ ପ୍ରମତ୍ତ ନିଧନ ପଶ୍ୟନ୍ନପି ନ ପଶ୍ୟତି। କହିନାହାନ୍ତି ଗୁରୁଦେବ କେତେ ଜାଗାରେ କେତେ କ୍ଲାସରେ କହିଛନ୍ତି, ପଶ୍ୟନ୍ନପି ନ ପଶ୍ୟତି, ଦେଖି ମଧ୍ୟ ଦେଖୁନି, ଦେଖି ମଧ୍ୟ ଦେଖୁନି। ଗୁରୁଦେବ କଥା ପୁରା ଜୋରରେ ହସି ହସି କୁହନ୍ତି, ଗୁରୁଦେବ କଥା ତ ସିଂହ ଗର୍ଜନ ଭଳି ହସି ହସି, ଦେଖିଲା ଭଳି ମାନେ ନ ଦେଖିଲା ଭଳି ସେ ରହିଛି, ଦେଖିକି ମଧ୍ୟ ଦେଖିପାରୁନି, ଚେଇଁ ଶୋଇବା, ଏଇଟା ହେଉଛି ଅଚକ୍ଷୁଷ, ମାନେ ଜୀବ ଦେଖୁଛି ଦେଖିପାରିବନି, ସବୁ ଦେଖୁଥିବ ଜାଣିପାରିବନି, ଜାଣୁଥିବ ସଂସାରଟା ଦୁଃଖ ଆମେ ବୁଝିପାରିବନି, ଜାଣୁଥିବ ସଂସାର ବନ୍ଧନ ଛାଡ଼ିପାରିବନି। ଦେଖନ୍ତୁ ଏ ଦେଖିକି ନ ଦେଖିଲା ଭଳି, ସେଥିପାଇଁ କେବଳ ଉପାୟ ହେଉଛି କୃଷ୍ଣ ଚେତନା। ପ୍ରଭୁପାଦ ସେ କଥା ହିଁ କହିଲେ, କେବଳ କୃଷ୍ଣ ଚେତନା। ଆଉ ମହାପ୍ରଭୁ ସେ ସିଧା କହିଲେ, କୃଷ୍ଣ ଚେତନା ମାନେ କେବଳ କୃଷ୍ଣ ନାମ, ଆଉ କିଛି ନାହିଁ, ସର୍ବାତ୍ମ ସ୍ନାପନା ନଚେତ ଅଚକ୍ଷୁଷ ମିଥ୍ୟା ଭୂତେ ଦେହାଦୌ ଅଭିମତି ଅହଙ୍କାର ଯଶ୍ୟ, ଏଇଟା ହେଉଛି ଅଚକ୍ଷୁଷ। ଆଚ୍ଛା ତାର ପରିଣତି କ'ଣ ନା କର୍ମ, ଅତ କର୍ମସୁ ଅନୁବିଧୟା, ତାର ପରିଣତି ହେଉଛି ସେ କର୍ମ କରିବ। ଦେଖୁନାହାନ୍ତି କର୍ମ ନ କରି ଜୀବ ରହିପାରିବନି, ଭଗବାନ ତ ଗୀତାରେ କହିଛନ୍ତି, ନହି କଶ୍ଚିତ୍ କ୍ଷଣ ଅପି ଜାତ ତିଷ୍ଠତି କର୍ମ କରୁଛି, କାର୍ଯ୍ୟତି ଅବଶ୍ୟ କର୍ମ ସର୍ବ ପ୍ରକୃତି ଜୟ ଗୁଣେ, କର୍ମ କରିବା ପାଇଁ ସେ ବାଧ୍ୟ, କର୍ମ ନ କରି ଗୋଟିଏ ମୁହୂର୍ତ୍ତ ରହିପାରିବନି। କିନ୍ତୁ କର୍ମ କରିକି ଯେତେ କର୍ମ କରୁ, ନିଜ ପାଇଁ କରୁ, ପରିବାର ପାଇଁ କରୁ, ଗ୍ରାମ ପାଇଁ କରୁ, ଦେଶ ପାଇଁ କରୁ, ଜାତି ପାଇଁ କରୁ, ସମାଜ ପାଇଁ କରୁ, ଯାହା ପାଇଁ କରୁ, ସର୍ବାତ୍ମ ସ୍ନାପନ ସ୍ଥିତି ଆସିବ ନା। ଏଇଟା ହେଉଛି ଅନୁବିଧୟା ଧିଆ, କର୍ମସୁ ଅନୁବିଧୟା ଧିଆ, ଧିଆ ଧି ବୁଦ୍ଧିଟା, ବୁଦ୍ଧିଟା ରହିଛି କେଉଁଠି, ସାଂସାରିକ କର୍ମ ଭିତରେ। କୃଷ୍ଣ ଚେତନଶୀଳ ହେବା ପାଇଁ ବୁଦ୍ଧି ଯାଉନି, ବୁଦ୍ଧି ତାକୁ ସାହାଯ୍ୟ କରୁନି, ଆଉ ସର୍ବାତ୍ମ ସ୍ନାପନ କେମିତି ହେବ। ଅନୁବିଧୟା ଧିଆ, ତ ଏଇଭଳି କର୍ମ କରି କରି ଅବସ୍ଥା କ'ଣ ହେଇଛି ନା, ଚିରଂ ପ୍ରସୁପ୍ତସ୍ୟ ତମସି ଅନାଶ୍ରୟେ, ତେଣୁ ଚିରଂ ଦୀର୍ଘକାଳ ଧରି ପ୍ରସୁପ୍ତସ୍ୟ ଶୋଇକି ରହିଛି, ଜୀବ ଶୋଇକି ରହିଛି, କୃଷ୍ଣ ଚେତନା ପ୍ରାପ୍ତ ହେଇନି ମାନେ ସେ ଶୋଇବା ଅବସ୍ଥା। ଗତକାଲି ଆମେ ସେକଥା ଶୁଣିଥିଲେ ନା, ଶୋଇବା ଅବସ୍ଥା ମହାପୁରୁଷ ଆସିଲେ ଉଠେଇଲେ, ଜୀବ ଜାଗ ଜୀବ ଜାଗ ଗୋରା ଚାନ୍ଦ ବୋଲେ, କତ ନିଦ୍ରା ଯାଗ ମାୟା ପିସା ଚିର ବୋଲେ, ଚିରଂ ପ୍ରସୁପ୍ତସ୍ୟ, ଜୀବ ଚିରକାଳ ଧରି ଶୋଇଛି। ଗତକାଲି ଆମେ କେବଳ ଶୁଣିଥିଲେ କଥା ଆଗରେ, କେବଳ ଚକରେ ଦେଖୁଛି ଦେବହୂତି କାହିଁ କହୁଛି, ଚିରଂ ସୁପ୍ତସ୍ୟ ଚିରକାଳ ଧରି ସେ ଶୋଇଛି, କର୍ମ କରୁଥାଇପାରନ୍ତି, ସବୁକିଛି କରୁଥାଇପାରନ୍ତି, କିନ୍ତୁ କୃଷ୍ଣ ଚେତନଶୀଳ ଯଦି ନ ହେଇଛନ୍ତି ତାହେଲେ ସେଟା ହେଉଛି ସୁପ୍ତ ଅବସ୍ଥା, ସର୍ବାତ୍ମ ସ୍ନାପନ ଆତ୍ମା ଆନନ୍ଦ ଲାଭ କରିବ ନାହିଁ। ଚିରଂ ପ୍ରସୁପ୍ତସ୍ୟ ତମସି ଅନାଶ୍ରୟେ, ଏ ପ୍ରତି ଶବ୍ଦ ଯଦି ବ୍ୟାଖ୍ୟା କରାଯିବ ବହୁତ ବିସ୍ତାର ବର୍ଣ୍ଣନା। ତମସି, ତମସି ମାନେ, ତମସି ମାନେ ଅନ୍ଧକାର, ତମସି ଶବ୍ଦର ଦ୍ୱିତୀୟ ଅର୍ଥ ହେଉଛି ଅଜ୍ଞାନ, ତାମାନେ ଅଜ୍ଞାନ ଅନ୍ଧକାର ଭିତରେ ଜୀବ ଶୋଇଛି। ଜୀବ ଶୁଏ କେତେବେଳେ, ରାତିରେ ଶୁଏ ନା, ଜୀବଗୁଡ଼ାକ ଶୁଅନ୍ତି କେତେବେଳେ, ରାତିରେ ଶୁଅନ୍ତି ନା, ଆଉ ଜୀବ ଦିନବେଳେ ବିଚାର କରୁଛି, ଆମେ ଦିନବେଳେ ତ ଶୋଇନୁ, ଦିନବେଳେ ତ ରହିଛୁ କାର୍ଯ୍ୟ କରୁଛୁ, ନା ନା ଦିନବେଳେ କାର୍ଯ୍ୟ କଲେ ବି ଏଇଟା ଶୋଇବା ଅବସ୍ଥା। ଯଦି କୃଷ୍ଣ ଚେତନଶୀଳ ନ ହେଇଛନ୍ତି, ଭଗବାନଙ୍କର ଭକ୍ତି ଯଦି ନ କରୁଛନ୍ତି ତାହେଲେ ସେଇଟା ଶୋଇବା ଅବସ୍ଥା, ସେଥିପାଇଁ ତମସି। ତାପରେ କହୁଛନ୍ତି ଅନାଶ୍ରୟେ, ଏଇଭଳି ଅନା ମାନେ ଅଜ୍ଞାନ ଅନ୍ଧକାରରେ ଶୋଇଛି, କର୍ମ କରୁଛି କିନ୍ତୁ ଅନାଶ୍ରୟ, ଆଶ୍ରୟ ନାହିଁ, କାହା ପାଖରେ ସେ ଆଶ୍ରିତ ହେଇଛି କହୁନାହାନ୍ତି, ଆଶ୍ରିତ ହେଇଛି ଜଣଙ୍କ ପାଖରେ, କାହା ପାଖରେ, କର୍ମ ଉପରେ। ଲୋକ ତ ଏ ଉପରେ ନେଇ କେତେ କଥା କହନ୍ତି, ଯୁକ୍ତି କରନ୍ତି, କର୍ମଧର ନିଜ ଗୁରୁ ଉଦ୍ଧବ କେତେ ଦୁଃ ପଚାରୁ, କହନ୍ତିନି କର୍ମଧର ନିଜ ଗୁରୁ, କର୍ମ ସବୁ ନିଜ କ'ଣ, କର୍ମକୁ ଗୁରୁ ବୋଲି ବିଚାର କରନ୍ତି, କିନ୍ତୁ କର୍ମ କ'ଣ ଗୁରୁ, କର୍ମ ହିଁ ଭଗବାନ। ଯୁଆଡ଼େ ଦେଖିବେ ସବୁ ଲେଖା ହେଇଥିବ, ମୁଁ ତ ଦେଖିଲେ ମୋତେ ହସ ଲାଗେ, ଗାଡ଼ି ପଛରେ, ଟ୍ରାକ୍ଟର ପଛରେ, ଟ୍ରକ୍ ପଛରେ, ଅଟୋ ପଛରେ, ବସ୍ ପଛରେ, ଯୁଆଡ଼େ ଦେଖିଲେ ଲେଖାଇଦିଅ କର୍ମ ହିଁ ଭଗବାନ, କର୍ମ ହିଁ ଭଗବାନ। ଦେଖନ୍ତୁ ଏଇଟା ଚିରଂ ପ୍ରସୁପ୍ତ ଅନାଦି କାଳରୁ ଜୀବର ଭାବନାଟା ସେୟା, ସେ କର୍ମ କରିବ ରହିପାରିବନି। କାହିଁକି କଣ ବୁଝିପାରିନି, ଆତ୍ମତତ୍ତ୍ୱ ଜାଣିନି, ସେ ଜ୍ଞାନଟା ବିକଶିତ ହେଇନି, ସେଥିପାଇଁ ସର୍ବାତ୍ମ ସ୍ନପନ ସ୍ଥିତିକୁ ସେ ଆସିପାରିବନି। ପ୍ରଶ୍ନ ସେ ତାହେଲେ ଆତ୍ମତତ୍ତ୍ୱ ଜାଣିଲା ପରେ ଜଣେ ସର୍ବାତ୍ମ ସ୍ନପନ ସ୍ଥିତିକୁ ଆସିବ କି? ନା, ଆତ୍ମତତ୍ତ୍ୱ ବି ଜାଣିବା ମୁସ୍କିଲ ହବନି, ସବୁ ଜାଣୁଥିବେ କିଛି କରିପାରିବନି। ସେଇଥିପାଇଁ ମହାପୁରୁ ଆସି ସହଜ ସରଳ ଉପାୟ ଦେଲେ, କିଛି କରିପାରିବନି ଜୀବ, କେବଳ ନାମ କର, ନାମ କଲେ ଧୀରେ 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 ସବୁ ଦୋଷଟା କ'ଣ ଦୂର ହବ, ଆଉ କୌଣସି ଉପାୟ ନାହିଁ। ସେକଥା କହୁଛନ୍ତି, ଅଥ କର୍ମସୁ ଅନୁବିଧ୍ୟା ଆସକ୍ତିଆ ଧିଆ, କର୍ମରେ ପୁରା ଆସକ୍ତି ହେଇକି ରହିଛି। ଆଚ୍ଛା, କର୍ମ କରିକିରି ଯିବ ଠିକ୍ସେ ରହିଛି କି? ମା ଦେବତୀ କହୁଛନ୍ତି କେତେ ସୁନ୍ଦର କଥା, ନା, କର୍ମ କଲେ କ'ଣ ହୁଏ, ଜଣେ ପରିଶ୍ରମ କରି ପରିଶ୍ରମ କଲା ପରେ କ'ଣ ଲାଗେ, ଥକା ଲାଗେ ନା? କର୍ମ କଲା ପରେ ଥକିବ, ନିଶ୍ଚିତ ସେ ଥକିଯିବ, ଜଣେ କେତେ ଖଟିବ, ତ ପରିଶ୍ରମ କରୁଛି ମାନେ ସେ ନିଶ୍ଚିତ ଥକିବ। ଥକିଲା ପରେ ବିଶ୍ରାମ ଦରକାର, ବିଶ୍ରାମରୁ ଉଠିଲା ପରେ ଟିକେ ରିଫ୍ରେଶ ଲାଗେ, ଏ ପଏଣ୍ଟ ଆଲୋଚନା କରୁଛି। ବିଶ୍ରାମରୁ ଉଠିଲା ପରେ ଟିକେ ତାକୁ ସତେଜ ଲାଗେ, ପୁଣି କର୍ମ କଲା ମାନେ ପୁଣି ଥକିବ, ପୁଣି ବିଶ୍ରାମ ନେବ, ପୁଣି କର୍ମ କରିବ, ପୁଣି ଥକିବ, ପୁଣି ବିଶ୍ରାମ ନେବ, ତାହେଲେ ପ୍ରକୃତ ରିଫ୍ରେଶ ଅବସ୍ଥାଟା କେତେବେଳେ? ଏଇଟା ମା ଦେବତୀ କହୁଛନ୍ତି, ଶାନ୍ତସ୍ୟ କର୍ମସୁ ଅନୁବିଧ୍ୟା ଧିଆ, ତାର ବୁଦ୍ଧି କର୍ମ ଭିତରେ ପୁରା ଯୋଡ଼ି ହେଇକି ରହିଛି, ଯୁକ୍ତ ହେଇକି ରହିଛି, ତ ଏଇଭଳି କର୍ମ କରି 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 କ'ଣ ହେଇଛି ଅବସ୍ଥା, ଶାନ୍ତସ୍ୟ ପୁରା କ୍ଲାନ୍ତସ୍ୟ, ଥକି ଯାଇଛି, କିନ୍ତୁ ଜୀବ ବୁଝିପାରିବନି। ସେହି ପରିଶ୍ରମ ସେହି କର୍ମ ଦେଖୁନାହାନ୍ତି, ସେହି କର୍ମ କରୁଛି ନା କ'ଣ ନୂଆ କର୍ମ କରୁଛି କି? ଜୀବ ନୂଆ କର୍ମ ତ କରୁନି। ପ୍ରହ୍ଲାଦ ମହାରାଜ ଯାହା କହୁଥିଲେ, ପୁନଃ ପୁନଃ ସର୍ବିତ ଚର୍ବଣାନାମ, ସେହି ପୁରୁଣା କର୍ମ। ମଣିଷ ନିଜ ନିଜର ଯେଉଁ କର୍ମକ୍ଷେତ୍ରରେ ଯାହା କିଛି କର୍ମ କରୁଛନ୍ତି ସେହି କର୍ମ ନା କ'ଣ କି? ନିଜ ଶରୀରକୁ ରକ୍ଷା କରିବା ପାଇଁ କର୍ମ, ନିଜର ପରିବାରର ସୁରକ୍ଷା ବା ରକ୍ଷଣାବେକ୍ଷଣ ପାଇଁ କର୍ମ, ତାଠୁ ଯଦି ଅଧିକା ଯଦି କିଛି କର୍ମ ହୁଏ ତାହେଲେ ପରିବାର ବାହାରକୁ ଯାଇକି ଜାତି ପାଇଁ ଦେଶ ପାଇଁ ସମାଜ ପାଇଁ କିଛି କର୍ମ। ତ ଏଇଟା ତ ନୂଆ ନୁହଁ, ଏଇଟା ତ ପ୍ରତିଜନ୍ମର ଚାଲିଛି, ପ୍ରତିଜନ୍ମର ତ ଏ କର୍ମ ଚାଲିଛି, ତାହେଲେ ଅଧିକା କ'ଣ କଲା, ନୂଆ କର୍ମ କ'ଣ କଲା, ଏହାର ପରିଣତି କ'ଣ? ଏହାର ପରିଣତି ହେଉଛି ବନ୍ଧନ, ଏହାର ପରିଣତି କେବଳ ବନ୍ଧନ। ଦେଖନ୍ତୁ କେତେ ସୁନ୍ଦର କଥା କହୁଛନ୍ତି, ଅତଏବ ଅନାଶ୍ରୟ, ହଁ ଅନାଶ୍ରୟ ଶବ୍ଦ ଭୁଲି ଯାଇଥିବି, ଅନାଶ୍ରୟ କେହି ଆଶ୍ରିତ କ'ଣ, କେହି ତାର ଆଶ୍ରୟଦାତା ନାହାନ୍ତି। କର୍ମ କରି ବହୁତ କଷ୍ଟ ପାଉଛି, ଆପଣ କହୁନାହାନ୍ତି ଆମେ ସଂସାର ପାଇଁ ଯିଏ ଯେତେ କର୍ମ କରୁଛି ତାକୁ କିଏ ଉଦ୍ଧାର କରିବ, ତାର ଆଶ୍ରୟଦାତା କିଏ? ସେ ଯାହା ପାଇଁ କର୍ମ କରୁଛି ସେ କ'ଣ ତାର ଆଶ୍ରୟଦାତା ହେଇପାରେ? ସେ ପରିବାର ସଦସ୍ୟ ହେଇପାରନ୍ତି, ଜାତିର ସଦସ୍ୟ ହେଇପାରନ୍ତି, ଦେଶର ସଦସ୍ୟ ହେଇପାରନ୍ତି, ଯିଏ ବି ହେଇପାରନ୍ତି, ପ୍ରକୃତ ଆଶ୍ରୟଦାତା କିଏ? ଆଶ୍ରୟଦାତା ଭଗବାନ ନା। କି ସମସ୍ତଙ୍କ ଅବସ୍ଥା ଦେଖୁନାହାନ୍ତି, ସମସ୍ତେ କିଭଳି ଅଛେ? ଯେମିତି ଉଦାହରଣ ଦିଆଯାଏ, ପାଣି ଭିତରେ ସମସ୍ତେ ପଡ଼ିଛନ୍ତି, ସମସ୍ତେ ତ ବୁଟୁବୁ ହେଉଛନ୍ତି, କିଏ କାହାକୁ ଆଶ୍ରୟ ଦେବ? ସମସ୍ତଙ୍କ ଅବସ୍ଥା ତ ଏଠି ସେୟା, କାହାର ଥଳକୂଳ ପାଉନାହାନ୍ତି କି, ସମସ୍ତେ ଉଡ଼ୁବୁ ହେଉଛନ୍ତି, ସେ ଭଜନ ନାହିଁ ନା, କ'ଣ ଖାଚେ ହାବୁ ଡୁବୁ, କ'ଣ ସେ ଭଜନଟା, ହଁ ଖାଚେ ହାବୁ ଡୁବୁ ଭାଇ, ଯାଚେ ଭେସେ ଖାଚୁ ହାବୁ ଡୁବୁ ଭାଇ, ଦେଖୁନାହାନ୍ତି ସମସ୍ତଙ୍କ ଅବସ୍ଥା ସେ ଆଶ୍ରୟ କିଏ ଦେବ? କାହା ପାଖରେ ଯିବା ଆଶ୍ରିତ ହବ? କାହା ପାଖରେ ଯିବା ଆଶ୍ରିତ ହେଇପାରିବନି, ଆଶ୍ରୟଦାତା କେବଳ ଜଣେ ଭଗବାନ। ଆଉ ଭଗବାନଙ୍କୁ ତ ଆମେ ଚିହ୍ନିନେ, ଭଗବାନ ସହିତ ତ ଯୁକ୍ତ ହେଇନେ, ସେଥିପାଇଁ ଆଶ୍ରୟଦାତା ହେଉଛନ୍ତି ସାଧୁ ଗୁରୁ। ସେଥିପାଇଁ ଗୁରୁଙ୍କୁ କୁହାଯାଏ କ'ଣ, କର୍ଣ୍ଣଧାର, ଇଏ ଯେଉଁ ହାବୁଡୁବୁ ଖାଉଛେ, ଖାଚେ ହାବୁଡୁବୁ ଭାଇ, ଏ କର୍ଣ୍ଣଧାର ହେଉଛନ୍ତି ଗୁରୁ, ଗୁରୁ ଧରିକି ପାର କରିବ। ତ ତମସି ଅନାଶ୍ରେ, ଏଠି ଅପାରେ ତମସି ସଂସାରେ, ଚକ୍ରୋତ୍ପାଦଙ୍କ ଟୀକା ଦେଖନ୍ତୁ, ଅପାରେ ତମସି ସଂସାରେ ଚିରଂ ପ୍ରସୁପ୍ତସ୍ୟ, ଅପାରେ ତମସି ସଂସାରେ, ଅଜ୍ଞାନ ରୂପକ ସାଗର ଭିତରେ ସମସ୍ତେ ବୁଲୁଛନ୍ତି, କେହି ଚାହିଁନାହାନ୍ତି। ସୂର୍ଯ୍ୟ ଉଦୟ ହେଲେ କ'ଣ ସବୁ ଜ୍ଞାନ ଚକ୍ଷୁ ଖୋଲିଗଲା କି? ନା, ଏକାଦଶ ସ୍କନ୍ଦ ଭାଗବତରେ ସେ କଥା ଅଛନ୍ତି, ସୂର୍ଯ୍ୟ ଉଦୟ ହେଲା ପରେ ଜୀବ ଅଧିକା ପାପ କରେ, ସେଥିପାଇଁ ସୂର୍ଯ୍ୟଙ୍କଠୁ ଅଧିକା ଶକ୍ତିଶାଳୀ କୁହାଯାଇଛି କାହାକୁ, ଜାଣିଛନ୍ତି, ସାଧୁଙ୍କୁ। ସୂର୍ଯ୍ୟ ଉଦୟ ହେଲା ପରେ ଜୀବ ରାତିରେ ରାତିରେ ତ ଶୋଇଯାଏ, ଯିବ କ'ଣ ପାପ କରିବ ରାତିରେ କହୁନାହାନ୍ତି। ପାପ ଆରମ୍ଭ ହୋଇଯାଏ ସୂର୍ଯ୍ୟ ଉଦୟ ହେଲା ପରେ, ତେଣୁ ସୂର୍ଯ୍ୟଙ୍କଠୁ ଅଧିକା ଶକ୍ତିଶାଳୀ ହେଉଛନ୍ତି ସାଧୁ। କାହିଁକି ସାଧୁ ଅଧିକା ଶକ୍ତିଶାଳୀ? କାରଣ ସୂର୍ଯ୍ୟ କେବଳ ଆଲୋକ ଦିଅନ୍ତି, କିନ୍ତୁ ସେ ଆଲୋକକୁ ମାଧ୍ୟମ କରି ଜୀବ ପାପ ବି କରେ। କିନ୍ତୁ ସାଧୁ, ସାଧୁ କିଏ ଆଲୋକ ଦିଅନ୍ତି? ଜ୍ଞାନ ଆଲୋକ ଦିଅନ୍ତି। ସାଧୁ ସାଧାରଣ ଆଲୋକ ଏଇ ଆଲୋକ ସାଧୁ ଜ୍ଞାନ ଆଲୋକ ଦିଅନ୍ତି। ସାଧୁଙ୍କର ଜ୍ଞାନ ଆଲୋକରେ ଜୀବର ଚିତ୍ତଟା କ'ଣ ହୁଏ? ବିକଶିତ ହୁଏ, ସେ ବୁଝିପାରେ, ତେଣୁ ସେ ପାପ କରେ ନା। ନଚେତ ଅପାରେ ତମସି ସଂସାରେ ଚିରଂ ପ୍ରସୁପ୍ତସ୍ୟ, ଚିରକାଳ ଧରି ଜୀବ ଶୋଇକି ରହିଛି। ଯିଏ ଚେଇଁକି ଶୋଇ କ'ଣ ଶୋଇକି ରହିଛି ତାକୁ ଉଠେଇବ କିଏ? ଆଉ କଳିଯୁଗର ତ ଲୋକମାନେ ତ ପୁରା ଚେଇଁକି ଶୋଇଛନ୍ତି, ଯାହା ଗୁରୁଦେବ କୁହନ୍ତି, ଚେଇଁକି ଶୋଇଛନ୍ତି, ଉଠେଇବ କିଏ? ଆଉ କେହି ଉଠେଇ ପାରିବେନି। ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ, କଥାରେ ନାହିଁ ନା? ଆଉ ଚେଇଁକି ଶୋଇଥିବ ଯିଏ ତାକୁ କିଏ ଉଠେଇବ? କେବଳ ଉଠେଇବେ ଭଗବାନ। ଭଗବାନ ଯଦି ଉଠେଇବେ ଉଠେଇବେ, ସେଇଥିପାଇଁ ତ ଭଗବାନ ଆସିଛନ୍ତି। ସେ ସିଏ ହିଁ କହୁଛନ୍ତି, ସିଏ ହିଁ କହୁଛନ୍ତି ସର୍ବାତ୍ମା ସ୍ନପନ ମା ଦେବହୂତି, ସେ କଥା କହୁଛନ୍ତି ଲୋକସ୍ୟ ପ୍ରବୋଧନାୟ, ଲୋକମାନଙ୍କୁ ଜ୍ଞାନ ଦେବା ପାଇଁ, ଆଶ୍ୱାସନା ଦେବା ପାଇଁ, ତାଙ୍କୁ ଉଠେଇବା ପାଇଁ। ତ୍ୱଂ ଯୋଗ ପ୍ରକାଶକୁ ଭାସ୍କର କିଡ଼ ଆବିର୍ଭୂତ ଅଛି, ଆପଣ ହିଁ ଆସିଛନ୍ତି ଜଗତକୁ ଜ୍ଞାନ ଦେବା ପାଇଁ। ଜ୍ଞାନରୂପକ ସୂର୍ଯ୍ୟ ଜୀବର ହୃଦୟ ଭିତରେ ଉଦୟ କରିବା ପାଇଁ ଆସିଛନ୍ତି। ଜୀବର ହୃଦୟ ଭିତରେ ଜ୍ଞାନରୂପକ ସୂର୍ଯ୍ୟକୁ ଉଦୟ କରେଇବେ, କେମିତି? ଏଇ ଜ୍ଞାନ ଦେଇକି। ତ୍ୱଂ ଯୋଗ ପ୍ରକାଶକୁ, ଯୋଗ ପ୍ରକାଶକୁ ପୁଣି ବ୍ୟାଖ୍ୟା କରିଛନ୍ତି ଚକ୍ରଦ୍ବାଦ, ଭକ୍ତି ଜ୍ଞାନ ଯୋଗ ରୂପ ପଦ୍ମ ବିକାଶକ। ଭକ୍ତି ଜ୍ଞାନ ଯୋଗ ମାନେ ସବୁଠୁ ଶ୍ରେଷ୍ଠ ହେଲା ଭକ୍ତି ଯୋଗ। ଭକ୍ତି ଯୋଗଟାକୁ ଦେବା ପାଇଁ ଆପଣ ଆସିଛନ୍ତି। ଯଦିଓ କପିଳଦେବ ଭଗବାନ ଆସିକି କ'ଣ ଦେଇଛନ୍ତି? କପିଳଦେବ ଭଗବାନ ଆସିକି ସାଂଖ୍ୟ ଯୋଗ ଦେଇଛନ୍ତି, କିନ୍ତୁ ସାଂଖ୍ୟ ଯୋଗ ଖାଲି ଦେଇନାହାନ୍ତି, ଭକ୍ତି ବି ଦେଇଛନ୍ତି। ଭକ୍ତିର ବର୍ଣ୍ଣନା ଆମେ ସେଦିନ ଶୁଣିନଥିଲେ? ସେଦିନ ଯେଉଁ ଶୁଣୁଥିଲେ ଏକାଅଶୀ ପ୍ରକାର ଭକ୍ତି, ଏକାଅଶୀ ପ୍ରକାର ଭକ୍ତିର ବ୍ୟାଖ୍ୟା ପ୍ରଥମ ଦିନ କେଉଁଦିନ ଗୋଟେ ଶୁଣିନଥିଲେ କି? ସେଟା କହିଛି କି? ଭଗବାନ କହିଛନ୍ତି, କପିଳଦେବ ଭଗବାନ କହିଛନ୍ତି, କପିଳଦେବ ଭଗବାନଙ୍କର ସେ ପ୍ରବଚନ। ତେଣୁ ଆପଣ ସେ ଭକ୍ତି ଜ୍ଞାନ ଯୋଗ ପ୍ରକାଶ କରିବା ପାଇଁ ଆସିଛନ୍ତି। ତେଣୁ ଭଗବାନ ଯେଉଁ ଆସିକି ଜୀବକୁ ଜ୍ଞାନ ଦିଅନ୍ତି, ସେହି ଜ୍ଞାନ ପ୍ରାପ୍ତ ହେଲା ପରେ ଜୀବ ଯଦି ସେଥିରେ ଅବଗାହନ କରେ, ତାକୁ ଯଦି ଗ୍ରହଣ କରେ, ତେବେ ଏ ଯେଉଁ ସର୍ବାତ୍ମ ସ୍ନପନ ତାକୁ ଟିକେ ରିଫ୍ରେଶ ଲାଗେ, ସିଏ ଫ୍ରେଶ ଅନୁଭବ କରେ, ରିଫ୍ରେଶ। କିନ୍ତୁ ଜୀବ ଏମିତି ଅବସ୍ଥାରେ ପଡ଼ିଛି, ସିଏ ଭଗବାନଙ୍କ କଥା ଶୁଣିବା ପାଇଁ ମଧ୍ୟ ପ୍ରସ୍ତୁତ ନୁହଁ। ଏମିତି ମାୟାରେ ପଡ଼ିଛି ଜୀବ, ଭଗବାନଙ୍କ କଥା ଶୁଣିବା ପାଇଁ ମଧ୍ୟ ପ୍ରସ୍ତୁତ ନୁହଁ। ସେଥିପାଇଁ ଭଗବାନ ଅତି ସହଜ ସରଳ ଉପାୟ ଦେଲେ କଳିଯୁଗରେ, ଜୀବମାନେ କିଛି କରିପାରିବେନି, କମସେ କମ୍ ନାମ କର, ଆଉ କୌଣସି ଉପାୟ ନାହିଁ, କେବଳ ନାମ କରନ୍ତୁ। ନାମ କଲେ ସର୍ବାତ୍ମ ସ୍ନପନ ହବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ନଚେତ ଭଗବାନ ଦେଖୁନାହାନ୍ତି, ଭଗବାନ ସବୁଠି ଶିକ୍ଷା ଦେଇଛନ୍ତି। ଭଗବାନ କେଉଁ ଜାଗାରେ ଶିକ୍ଷା ନ ଦେଇଛନ୍ତି କହିଲେ, ଯେଉଁ ଲୀଳା କରିଛନ୍ତି ପ୍ରାୟ ସବୁଠି ଶିକ୍ଷା ଦେଇଛନ୍ତି। ଲୀଳା ମାଧ୍ୟମରେ ଶିକ୍ଷା ଦେଇଛନ୍ତି, ପ୍ରତି ଲୀଳାରେ ଉପଦେଶ ମାଧ୍ୟମରେ କିଛି କିଛି ଶିକ୍ଷା ଦେଇଛନ୍ତି, ଆଉ ବିଶେଷ ଶିକ୍ଷା ଦେଲେ ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ। ତାପରେ ଯଦି କିଛି ବିଶେଷ ଶିକ୍ଷା ଥାଏ, ତାହେଲେ ଚୈତନ୍ୟ ମହାପ୍ରଭୁ ଆସି ଶିକ୍ଷା ଦେଲେ। ଚୈତନ୍ୟ ମହାପ୍ରଭୁଙ୍କର ସବୁଠୁ ବଡ଼ ଶିକ୍ଷା ହେଉଛି ହରିନାମ ସଂକୀର୍ତ୍ତନ, ଆଉ କିଛି ନାହିଁ। ଆଉ ମହାପ୍ରଭୁଙ୍କର ସ୍ୱର ଚିତ କେବଳ 8 ହିଁ ଶ୍ଳୋକ, ତାକୁ ଶିକ୍ଷା ଦେଇଛନ୍ତି। କିନ୍ତୁ ଏଇଟା ଡିପେଣ୍ଡ କରୁଛି ଆମ ଆମ ପାଇଁ, ସାଧବମାନଙ୍କ ପାଇଁ ଏଇଟା କ'ଣ କି? ସାଧବମାନଙ୍କ ପାଇଁ ଏଇଟା ଡିପେଣ୍ଡ କରୁଛି, ସେ ଯେଉଁ ନାମ କରୁଛନ୍ତି ତାର ମୁଡ଼ କ'ଣ, କେଉଁ ମୁଡ଼, ସେ କେଉଁ ଭାବରେ ନାମ କରୁଛି। ନାମରେ ସବୁ ଶକ୍ତି ରଖିଛନ୍ତି, ସେ ତ ଆସିବ ପରବର୍ତ୍ତୀ କ'ଣ ଷ୍ଟେପ୍ରେ ଆସିବ। ନାମନାମକାରୀ ବହୁଦା ନିଜ ସର୍ବଶକ୍ତି, ସେ ବି ଶୁଣିବେ ନାମରେ କେମିତି ସବୁ ଶକ୍ତି ରହିଛି। ନାମ ଜଣେ ଉଚ୍ଚାରଣ କରୁଛି, ଜଣେ ସଠିକ୍ ନାମ ଉଚ୍ଚାରଣ ନ କଲେ ବି ସେଠି ଶକ୍ତି ରହିଛି, ଗୋଟେ ଅକ୍ଷର ଉଚ୍ଚାରଣ କଲେ ବି ସେଠି ଶକ୍ତି ରହିଛି, ସେଟା କେମିତି ଶୁଣିବା? ସେଠି ସେ ପ୍ରସଙ୍ଗ ସେଠି ଆଲୋଚନା ହେବ। ତେଣୁ ମହାପ୍ରଭୁ ଆସିକି ନାମ ଦେଲେ ଏବଂ କିନ୍ତୁ ସବୁଠୁ ବଡ଼ ବିଷୟ ହେଉଛି ସାଧକମାନଙ୍କ ପାଇଁ, ଭକ୍ତମାନଙ୍କ ପାଇଁ, ଆମେ କେତେ ଡିପେଣ୍ଡେଣ୍ଟ, ନାମ ଉପରେ କେତେ କ'ଣ ଶରଣାଗତି ଆଚରଣ କରିଛେ। କେତେ ନିର୍ଭରଶୀଳ, ନାମ ପାଖରେ କେତେ ନିର୍ଭରଶୀଳ। ସରଳ ଭାବରେ ନାମ କରିବା ଉଚିତ, ସରଳ ଭାବରେ ନିର୍ଭରଶୀଳ ହୋଇକି ଯଦି ନାମ କରିବେ ତେବେ ଭଗବାନ ନିଶ୍ଚିତ କୃପାଗେ। ଯେମିତି ଗତକାଲି ଆମେ ଶୁଣୁଥିଲେ, ଦୋଷ ରହିଛି, ଦୋଷ ରହିଲେ ମଧ୍ୟ ମା କ'ଣ କରେ, ମା ଛୁଆର ମଇଳାକୁ ନିଜର କଷ୍ଟଲି ଲୁଗାରେ ମଧ୍ୟ ପୋଛି ଦିଏ। ଯେତେ ମୂଲ୍ୟବାନ ଶାଢ଼ୀ ପିନ୍ଧିଥିଲେ ବି ଛୁଆର ମଇଳାକୁ ସେ ପୋଛି ଦିଏ, ଦେହର ଛୁଆ ଦେହରେ ଯଦି କିଛି ମଇଳା ସେ ପୋଛି ଦିଏ, ସେ ବିଚାର କରେ ଠିକ୍ ସେ ଭାବେ। ଆମର ଦୋଷ ରହିଲେ ମଧ୍ୟ ଯଦି ଆମର ଶରଣଗତି ଅଛି ତେବେ ନିଶ୍ଚିତ ଭାବେ ଭଗବାନ କୃପା କରିବେ, ନିଶ୍ଚିତ ଆମେ ଏଇ କ'ଣ ସର୍ବାତ୍ମ ସ୍ଥାପନ ଏଇଟା ପ୍ରାପ୍ତ ହେବା। ତେବେ ତାକୁ ଆମେ ଆଜି ବିଶେଷ ଆଲୋଚନା କରିବା। କୃଷ୍ଣ ନାମ ପରସରେ ଭକ୍ତର ଦେହ, ମନ, ପ୍ରାଣ, ବୁଦ୍ଧି ଓ ଆତ୍ମା ପରିସ୍ନାତ ହୋଇ ପବିତ୍ର ହୁଏ। ସର୍ବାତ୍ମ ସ୍ଥାପନ କ'ଣ ଆମେ ସେଇଟା ଶୁଣୁଛେ, ଭକ୍ତର ଶୁଦ୍ଧ ହୃଦୟରେ ସଂକୀର୍ତ୍ତନ ରୂପ ପୂର୍ଣ୍ଣଚନ୍ଦ୍ରର ଉଦୟରେ ପ୍ରେମାନନ୍ଦ ସମୁଦ୍ର ବର୍ଧନ ହୁଏ। ସେହି ପ୍ରେମ ସମୁଦ୍ରରେ ଭକ୍ତ ଅବଗାହନ କରି ସର୍ବାଙ୍ଗୀନ ପବିତ୍ରତା ଲାଭ କରେ। ଦେଖନ୍ତୁ ଏଇ ସିଦ୍ଧାନ୍ତକୁ ହିଁ ଲେଖିଛନ୍ତି ଭକ୍ତିନାଥ ଠାକୁର ତାଙ୍କର ଟୀକାରେ। ସେହି ଅବସ୍ଥାରେ ସେ ଲେଖିଲେନି କି ଅତ୍ର ଅବସ୍ଥାୟାଂ, ସେହି ଅବସ୍ଥାରେ ସର୍ବାତ୍ମ ଶ୍ରବଣ ଏଇଟା ହୁଏ। ଯେମିତି ଉଦାହରଣ ଦିଆଯାଇପାରେ, ଯେମିତି ପ୍ରଖର ରୌଦ୍ର ତାପରେ ଗୋଟେ ବ୍ୟକ୍ତି ଯାଉଛି, ପଥିକ ଯାଉଛି, ରୌଦ୍ର ତାପରେ ଯାଇକି ସେ ପୁରା ଦଗ୍ଧୀଭୂତ ହେଇକି କଷ୍ଟ ପାଉଛି, ବହୁତ କଷ୍ଟ ପାଉଛି, କିନ୍ତୁ ସେ ସମୟ ଯଦି ସୁଶୀତଳ ଜଳ ସେ ପ୍ରାପ୍ତ ହେଇଯାଏ, ସୁଶୀତଳ ଜଳ ପ୍ରାପ୍ତ ହେଲା ପରେ ସେ ଯାଇକି ତା ଭିତରେ ଯଦି ସ୍ନାନ କରେ ତାହେଲେ ସେ ସମସ୍ତ ରୌଦ୍ରତାପକୁ ସେ ଭୁଲିଯାଏ। ସୁଶୀତଳ ଜଳ ଭିତରେ ସ୍ନାନ କଲା ପରେ ରୌଦ୍ରତାପର ଆଉ କ'ଣ ପ୍ରଭାବ ବିଷୟରେ ସେ ଆଉ ସ୍ମରଣ କରିକି ସ୍ମରଣ କରେ ନା। ଠିକ୍ ସେଭଳି ଜୀବର ଅବସ୍ଥା କ'ଣ, ଜୀବ ମଧ୍ୟ ଏଭଳି ରୌଦ୍ର ତାପରେ ତାପିତ ହେଉଛି, କେଉଁ ତାପ, ଜୀବ ଯେଉଁ ତାପିତ ହେଉଛି କେଉଁ ତାପରେ, ଭବ ମହାସାଗରରେ ପଡ଼ିଛି ନା, ଭବ ଭବ ଦାବାଗିନୀ ଯାହାକୁ କୁହାଉଛି, ଆମର ଆଲୋଚନା ହେଇଥିଲା ଦାବାଗିନୀର ଯେଉଁ ତ୍ରିତାପରେ ଜୀବ ତାପିତ ହେଇକି ରହିଛି ନା, କେଉଁ ଜନ୍ମରେ, ଏ ଜନ୍ମରୁ ନୁହଁ ଅନାଦିକାଳରୁ, ଅନାଦିକାଳରୁ ତ୍ରିତାପରେ ସେ ତାପିତ ହେଇ ରହିଛି। ତାହେଲେ ତା ପାଇଁ ଶୀତଳ ଜଳାଶୟଟା କେଉଁଠି, ତା ପାଇଁ ଶୀତଳ ଜଳାଶୟ ଆଉ କେଉଁଠି ନାହିଁ, କେବଳ ହରିନାମ ସଂକୀର୍ତ୍ତନ। ମହାପୁରୁଷ ସେଥିପାଇଁ କହିଲେ, ସେଥିପାଇଁ କହୁଛନ୍ତି ସର୍ବାତ୍ମ ସ୍ଥାପନ। ଅନାଦିକାଳରୁ ଏଇ ଯେଉଁ କ'ଣ ତ୍ରିତାପ ଦ୍ୱାରା ସେ ଦଗ୍ଧୀଭୂତ ହେଉଛି, କେବଳ ଶ୍ରୀକୃଷ୍ଣ ଭାବନାମୃତ ଧାରାରେ ସେ ସ୍ନାନ କରିବା ଉଚିତ। ମହାପୁରୁ ଆସି ସେ କୃଷ୍ଣ ଭାବନାମୃତ ଧାରାକୁ ପ୍ରଚାର କରିଛନ୍ତି ନା, ଆଉ ସେ ଧାରାକୁ ସର୍ବତ୍ର ପ୍ରଚାର କରିଦେଲେ ଶ୍ରୀଲ ପ୍ରଭୁପାଦ ମହାରାଜ, ସମଗ୍ର ବିଶ୍ୱରେ ସେ ଧାରାକୁ ବୋହେଇଦେଲେ କୃଷ୍ଣ ଚେତନାର ଧାରା। ଯିଏ ସେ ଭବ ଦାବାଗିନୀରୁ ନିବୃତ ହେବା ପାଇଁ ଚାହୁଁଛନ୍ତି, ସେ କ୍ଲେଶକୁ ନିବୃତ କରିବା ପାଇଁ ଚାହୁଁଛନ୍ତି, କୃଷ୍ଣ ଚେତନା ଧାରାରେ ଯୁକ୍ତ ହେବା ଉଚିତ, ସ୍ନାନ କରିବା ଉଚିତ। ନଚେ କଷ୍ଟ ପାଉଛନ୍ତି, ପାଇବେ, ଅନାଦିକାଳ ଧରି ପାଇଛନ୍ତି, ପୁଣି ଅନାଦିକାଳ ଧରି ପାଇବେ। ରାସ୍ତା ହେଉଛି କେବଳ ଏହା, କୃଷ୍ଣ ଚେତନା ଗ୍ରହଣ କରିବା ଦ୍ୱାରା ହିଁ ତାର ଭାବ କ'ଣ ଭବ ମହାଦାବାଗ୍ନୀ ଏଟା ପ୍ରଶମିତ ହେବ। ଆମେ ଆଲୋଚନା କରିଥିଲେ ତ୍ରିଦାବର ଜୀବ ଯେଉଁ ଦଗ୍ଧୀଭୂତ ହେଇଛି ସେଟା ତାର ପ୍ରଶମିତ ହେବ, ସର୍ବାତ୍ମ ସ୍ନପନା ସେ ପ୍ରକୃତିରେ ଆନନ୍ଦ ପାଇବ, ନଚେତ କୌଣସି ଉପାୟ ନାହିଁ। ଯେମିତି ଉଦାହରଣ ଦିଆଯାଏ, ସମୁଦ୍ରରେ ଯେତେ ଜଳ ରହିଛି, ସବୁ ଜଳ ମାନେ ସୃଷ୍ଟିରେ ଯେତେ ଜଳ ରହିଛି, ସବୁ ଜଳର ଉତ୍ସ କେଉଁଟା, ସମୁଦ୍ର ତ ଆମେ ପଢ଼ୁନଥିଲେ, ସମୁଦ୍ରରୁ ଜଳ ଉଠିକି ଆସୁଛି, ଉଠି ଆସି ଉପରେ ମେଘ ସୃଷ୍ଟି ହେଉଛି, ମେଘ ସୃଷ୍ଟି ହେଲା ପରେ ପୁଣି ବର୍ଷା ଆକାରରେ ସେ ତଳକୁ ଆସୁଛି, ପୁଣି ସବୁ ପାଣି ଯାଇକି ପୁଣି ପଶୁଛି ସମୁଦ୍ରରେ। ତ ଯେତେ ଜଳରାଶି, ସବୁ ଜଳରାଶିର ଉତ୍ସ ହେଉଛନ୍ତି ସମୁଦ୍ର। ଠିକ୍ ସେଭଳି ଏ ଜଗତରେ ଯେତେ ଆନନ୍ଦ, ସବୁ ଆନନ୍ଦର ଉତ୍ସ କିଏ, ସବୁ ଆନନ୍ଦର ଉତ୍ସ ହେଲେ ଭଗବାନ ଶ୍ରୀକୃଷ୍ଣ। ଯେତେ ଆନନ୍ଦ ରହିଛି, ବିଷୟାନନ୍ଦ, ଜ୍ଞାନାନନ୍ଦ, ବ୍ରହ୍ମାନନ୍ଦ, ପ୍ରେମାନନ୍ଦ, ଯେତେ ସବୁ ଆନନ୍ଦ, ସବୁ ଆନନ୍ଦର ମୂଳ ଉତ୍ସ ହେଲେ ଭଗବାନ ଶ୍ରୀକୃଷ୍ଣ। କିଏ କେମିତି ଭଗବାନ ଶ୍ରୀକୃଷ୍ଣ, ଆପଣ ଦେଖନ୍ତୁ ଏ ପଦକୁ ଯଦି ପ୍ରତିପଦକୁ ବ୍ୟାଖ୍ୟା କରାଯିବ ସିଦ୍ଧାନ୍ତ, ଆପଣ ବୁଝିପାରିବେ ଯେ ପ୍ରକୃତରେ ସବୁ ଆନନ୍ଦର ମୂଳ ଉତ୍ସ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। କିଏ କହ ଆଚ୍ଛା ବିଶ୍ୱାନନ୍ଦର ମୂଳ କେମିତି ଭଗବାନ ଶ୍ରୀକୃଷ୍ଣ, ବିଶ୍ୱାନନ୍ଦର ମୂଳ କେମିତି ଭଗବାନ ଶ୍ରୀକୃଷ୍ଣ, ସବୁ ଆନନ୍ଦର ମୂଳ ହେଲେ ଭଗବାନ ଶ୍ରୀକୃଷ୍ଣ, ବିଶ୍ୱାନନ୍ଦର ମୂଳ କେମିତି, ଗୋଟେ ଉଦାହରଣ ଦେଲେ ବୁଝିପାରିବା। ଯେମିତି ନବ ଦମ୍ପତି ଦମ୍ପତି ଉଭୟ ଉଭୟଙ୍କୁ ସୁଖ ଦିଅନ୍ତି ଏବଂ ଉଭୟ ଉଭୟଙ୍କ ଦ୍ୱାରା କିଛି ସୁଖ କିଛି ଆନନ୍ଦ ପାଆନ୍ତି। ଉଭୟ ଉଭୟଙ୍କୁ ଆନନ୍ଦ ଦିଅନ୍ତି, ଉଭୟ ଉଭୟଙ୍କ ଦ୍ୱାରା ଆନନ୍ଦ ପାଆନ୍ତି। କିନ୍ତୁ ଆନନ୍ଦର ମୂଳ କିଏ ବୁଝିପାରୁଛନ୍ତି? ଆନନ୍ଦର ମୂଳ କିଏ କିଏ କେମିତି? ଯଦି ପ୍ରଶ୍ନ ଅଛି କେମିତି କୃଷ୍ଣ କେମିତି ଆନନ୍ଦର ମୂଳ ହେଲେ? ନା, ଏଇଟା ନାହିଁ। ବିଶ୍ୱାନନ୍ଦ ଯେମିତି ଗୋଟେ ପତି ପତ୍ନୀ ଉଭୟ ଉଭୟଙ୍କୁ ଆନନ୍ଦ ଦଉଛନ୍ତି, ଉଭୟ ଉଭୟଙ୍କ ଦ୍ୱାରା ଆନନ୍ଦ ପାଉଛନ୍ତି ବିଶ୍ୱାନନ୍ଦ। କିନ୍ତୁ ବିଶ୍ୱାନନ୍ଦର ମୂଳ ଉତ୍ସ ବି ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ, ଏଇଟା ବୁଝିବା ଉଚିତ। କେମିତି ଭଗବାନ ଶ୍ରୀକୃଷ୍ଣ ମୂଳ ଉତ୍ସ? ମୂଳ ଉତ୍ସ ହେଲେ ଭଗବାନ ଶ୍ରୀକୃଷ୍ଣ କେମିତି? ଆରେ ପତି ପତ୍ନୀ ଭଲ ପାଉଛନ୍ତି, ସେ କିଛି ସୁଖ ପାଉଛନ୍ତି, ପରସ୍ପରକୁ ସୁଖ ଦଉଛନ୍ତି, ପରସ୍ପର ସୁଖ ପାଉଛନ୍ତି। କେମିତି ପାଉଛନ୍ତି? କୃଷ୍ଣ ଅଛନ୍ତି ବୋଲି ତ। କୃଷ୍ଣ ଯଦି ହୃଦୟ ଭିତରେ ନଥାନ୍ତେ, ପରମାତ୍ମା ରୂପରେ ଯଦି ନଥାନ୍ତେ, ଜୀବ କେମିତି ପାଆନ୍ତା ସୁଖ? ଯଦି କୃଷ୍ଣ ଯଦି ଛାଡ଼ି ପଳେଇଯିବେ, ପରମାତ୍ମା ଯଦି ଛାଡ଼ି ଚାଲିଯିବେ ଶରୀର ଭିତରୁ, ତାହେଲେ ସେ ଆଉ ସୁଖ ପାଇବ ନା ସେଇଠି। ତାମାନେ ବିଶେଷ ସୁଖ ବି ପାଉଛି ପରମାତ୍ମାଙ୍କ ଯୋଗୁଁ। ଭଗବାନଙ୍କ ପରମାତ୍ମା କିଏ? ଭଗବାନଙ୍କ ପାଉଁଶ। ତେଣୁ ସବୁ ଆନନ୍ଦର ମୂଳ ଉତ୍ସ ହେଲେ ଭଗବାନ ଶ୍ରୀକୃଷ୍ଣ। ସବୁ ତେଣୁ ବିଶ୍ୱାନନ୍ଦ, ଜ୍ଞାନାନନ୍ଦ, ସବୁ ଜ୍ଞାନାନନ୍ଦ ବିଷୟ, ବ୍ରହ୍ମାନନ୍ଦ ବିଷୟ। ଆମେ ତ ବ୍ରହ୍ମାନନ୍ଦ ସେଦିନ ଆଲୋଚନା କରୁଛେ ବହୁତ, ତା ବିଷୟରେ ଆଲୋଚନା କରିବା ଆବଶ୍ୟକ ନାହିଁ। ପ୍ରେମାନନ୍ଦ, ପ୍ରେମାନନ୍ଦ ତ ମୂଳ ଉତ୍ସ ଭଗବାନ ଶ୍ରୀକୃଷ୍ଣ। ତେଣୁ ସବୁ ଆନନ୍ଦର ମୂଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଏଇଟା ଯିବ ବୁଝିବା ଉଚିତ। ଭାଗବତରେ ପ୍ରବଚନ ଅଛି, ଭାଗବତରେ ଏଇଟା କେଉଁଠି ଅଛି? ଭଗବାନ ଶ୍ରୀକୃଷ୍ଣ ନିଜେ ହିଁ କହିଛନ୍ତି ବିଷୟ। କେଉଁଠି କହିଛନ୍ତି? ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଦ୍ୱିଜ ପତ୍ନୀମାନଙ୍କୁ ଆଶ୍ୱାସନା ଦେଉଥିଲେ, ସେ ସମୟରେ କହିଛନ୍ତି। ଆଉ ଭଗବାନ ଯଦି ଅନ୍ତର କ'ଣ ଅନ୍ତର ଭିତରୁ ଅନ୍ତର୍ଧାନ ହେଇଯିବେ, ଆଉ କ'ଣ ସେଠି ସୁଖ ଅଛି ନା କ'ଣ? ନା ତାକୁ ଆଉ ସେ ସ୍ତ୍ରୀ କ'ଣ ଚାହିଁବ ନା? ଏ ମୋ ସ୍ୱାମୀ, ମୁଁ ତାଙ୍କୁ ରଖିବି ଘରେ, ନା ସେ ସ୍ୱାମୀଙ୍କ ଦେହରୁ କିଛି ସୁଖ ପାଇବ? ଭଗବାନ ଅଛନ୍ତି ବୋଲି ସୁଖ ପାଉଛି ନା। ଆଉ ଦେଖନ୍ତୁ ଭଗବାନ ସେ କଥା ହିଁ କହୁଛନ୍ତି, ପ୍ରାଣ ବୁଦ୍ଧି ମନ ସ୍ୱତ୍ମ ଦାରପତ୍ୟ ଧନାଦୟ ଯତ୍ ସମ୍ପର୍କାତ୍ୟାସନ ତତ କୋନୁ ଅପରପ୍ରିୟ। ଦେଖନ୍ତୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏ କଥା ଦ୍ୱିଜ ପତ୍ନୀମାନଙ୍କୁ। ସେ କଥା କହିଲେ 10, 23, 27, ପ୍ରାଣ ବୁଦ୍ଧି ମନ ସ୍ୱ ଆତ୍ମ ଦାର ଅପତ୍ୟ ଧନ ଆଦୟ ଏ ସାଉ ଯତ୍ ସମ୍ପର୍କାତ୍ ପ୍ରିୟ ଆସନ, ଯାହାଙ୍କ ସମ୍ପର୍କରୁ ଏଗୁଡ଼ାକ ପ୍ରିୟ ହେଇଛି। ଧନ ବି ପ୍ରିୟ ହେଇଛି ଯାହାଙ୍କ ସମ୍ପର୍କରୁ, ଆତ୍ମା ଅଛନ୍ତି ବୋଲି ଧନ ପ୍ରିୟ ତା ବିଚାର କରୁଛି ନା। ଯାହାଙ୍କ ସମ୍ପର୍କରୁ ବୁଦ୍ଧି ମନ ସ୍ୱ ଆତ୍ମ ଦାର ସ୍ତ୍ରୀ ଅପତ୍ୟ କ'ଣ ସନ୍ତାନ ସନ୍ତତି ଏବଂ ଧନ ଆଦୟ ସବୁକିଛି ଯତ୍ ସମ୍ପର୍କାତ୍ ପ୍ରିୟ ଆସନ, ଯାହାଙ୍କ ସମ୍ପର୍କରୁ ପ୍ରିୟ ହୋଇଛି। ସେ ଅଛନ୍ତି ବୋଲି ନା, ସେ ଛାଡ଼ି ଚାଲିଲା ବେଳେ ଗଲା ମୃତ। ତତଃ କୌନ ଅପରପ୍ରିୟ, ତତଃ କୌନ ଅପରପ୍ରିୟ ଅର୍ଥାତ୍ ତାଙ୍କ ଅପେକ୍ଷା ଅଧିକା ପ୍ରିୟ ବସ୍ତୁ ଆଉ କିଏ ଥାଇପାରେ? ସିଏ ହିଁ ପ୍ରିୟ। ଏ ଉପଲବ୍ଧି କାହାର ଆସିଥିଲା? ପିଙ୍ଗଳା ବେଶ୍ୟାରେ ଉପଲବ୍ଧି, ପିଙ୍ଗଳା ବେଶ୍ୟା ସେ ଉପଲବ୍ଧି କଲେ କି କ'ଣ? ସେଟା ବାବା ତ ଜାଣିଥିବେ ଓଡ଼ିଆରେ, ମୋ କାନ୍ତ ମୋ ହୃଦୟ ଭିତରେ, ମୋ ସ୍ୱାମୀ ଅଛନ୍ତି ମୋର ପାଶେ, ମୋହି ନ ଜାଣେ ମୋହ ବସେ, ଓଡ଼ିଆ ବାବା, ଓଡ଼ିଆରେ ଭାଗବତ ବାବା ଗାଆନ୍ତି। ଦେଖୁନା ସିଦ୍ଧାନ୍ତଟା ଠିକ, ମୋ ସ୍ୱାମୀ ଅଛି ମୋର ପାଶେ, ମୋହି ନ ଜାଣେ ମୋହ ପାଶେ। ଦେଖନ୍ତୁ ମୋହ ପାଶରୁ ସେ ଜାଣିପାରୁ, ତାପରେ ତୁଚ୍ଛ ପୁରୁଷ ସଙ୍ଗେ ରମି ଅଯଥା ହୁଏ ପଥ ସ୍ୱାମୀ। ଦେଖନ୍ତୁ ଆମେ ସେଟା ଆଲୋଚନା କଲେନି କି ପୂର୍ବରୁ, ଅଯଥା ହୁଏ ପଥ ସ୍ୱାମୀ। ଦେଖନ୍ତୁ ସିଦ୍ଧାନ୍ତ ରହିଛି ମୂଳ ଶ୍ଳୋକ, ସେଟା ବି ଅଛି, ମୋ କାନ୍ତ ହୃଦୟ ଭିତରେ ରହିଛନ୍ତି। ବଢିଆ ବାବା ତ ଓଡ଼ିଆରେ କୁହନ୍ତି, ତୁଚ୍ଛାରେ ସେ ମୋହରେ କଣ ଭ୍ରମି ହେଉଛି। ତାମାନେ ସମ୍ବନ୍ଧଟା କାହା ସହିତ? ସମ୍ବନ୍ଧଟା ଭଗବାନ ସହିତ ନା, ଭଗବାନ ସହିତ ହିଁ ସମ୍ବନ୍ଧ, ତାଙ୍କ ଯୋଗୁଁ ସବୁକିଛି ପ୍ରିୟ ହେଇଛି। ତେଣୁ ଯେକୌଣସି ଉପାୟରେ ଆମର ସିଦ୍ଧାନ୍ତ କ'ଣ ଯେକୌଣସି ଉପାୟରେ ଭଗବାନଙ୍କ ସହିତ ସମ୍ବନ୍ଧ ଯୋଡ଼ିବା ଉଚିତ। ଯଦି ଭଗବାନଙ୍କ ସହିତ ସମ୍ବନ୍ଧ ଯୋଡ଼ି ପାରିଲେ ତେବେ ଆନନ୍ଦ ପାଇବା, ସେଇଟା ହେଉଛି କୃଷ୍ଣ ଚେତନା। ଆଉ ସେଇ କୃଷ୍ଣ ଚେତନା ଦେବା ପାଇଁ ହିଁ ମହାପୁରୁଷ ଆସିଛନ୍ତି ସ୍ୱୟଂ। ସୁତରାଂ ଯେକୌଣସି ଉପାୟରେ ଯାହା ହେଉଛି ଯେ ଇତର ସେଟା ତାର ଯେଉଁ ତୃଷ୍ଣା ସେଟା ନିବାରିତ ହବ, ଇତର ରସ ଇତର ଯେଉଁ ଆନନ୍ଦ ନିବାରିତ ହେଇଯିବ, ସେଟା ନିବୃତ ହବ, କି ଭଗବାନ ସହିତ ଯୁକ୍ତ ହବା ଉଚିତ। ତାହେଲେ ପ୍ରଶ୍ନ ଆସିବ, ଠିକ ଅଛି ତାହେଲେ ଭଗବାନ ଶ୍ରୀକୃଷ୍ଣଙ୍କୁ ଆମେ ପାଇବୁ କେଉଁଠି? ଭଗବାନ ଶ୍ରୀକୃଷ୍ଣ ମନ୍ଦିରରେ ରହିଲେ, ସେ ତ ଅଲ୍ଟର ଭିତରେ ରହିଲେ, କେତେ ଦ୍ୱାର ବନ୍ଦ ଅଛି, ତା ଭିତରେ କ'ଣ ପଶି ହବ, ସମସ୍ତେ କ'ଣ ଛୁଇଁ ପାରିବ ନା? ଭଗବାନ ଶ୍ରୀକୃଷ୍ଣ ନିଜର କରିବା କେମିତି, ତାଙ୍କ ସହିତ ସମ୍ବନ୍ଧ ଯୋଡ଼ିବା କେମିତି? ବାରମ୍ବାର ଆମେ ତ ଶୁଣୁଛେ ଭଗବାନଙ୍କ ସହିତ ସମ୍ବନ୍ଧ ଯୋଡ଼ିବା, ଭଗବାନଙ୍କ ସହିତ ସମ୍ବନ୍ଧ କେମିତି ସମ୍ବନ୍ଧ ଯୋଡ଼ିବ? ସମ୍ବନ୍ଧ ଯୋଡ଼ିବା ପାଇଁ କୌଣସି ଉପାୟ ନାହିଁ, କେବଳ ଗୋଟିଏ ଉପାୟ, କାରଣ ନାମ ଏବଂ ନାମୀ ହେଉଛନ୍ତି ଅଭିନ୍ନ। ନାମ ନାମ ଭିତରେ କୌଣସି ଭିନ୍ନତା ନାହିଁ ନା? ତେଣୁ ଭଗବାନଙ୍କର ନାମ କରିବା ହିଁ ହେଉଛି ତାଙ୍କ ସହିତ ସମ୍ବନ୍ଧ ଯୋଡ଼ିବା। ଭଗବାନ ଶ୍ରୀକୃଷ୍ଣଙ୍କର ଦର୍ଶନ ଲାଭ, ଭଗବାନ ଶ୍ରୀ ଆମେ ବିଗ୍ରହ ରୂପରେ ସିନା ଦର୍ଶନ କରୁଛେ, କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ ଦର୍ଶନ କରିବା ଏଟା ସମ୍ଭବ ସହଜ ସହଜ? ଯଦି ଭଗବାନ ସର୍ବତ୍ର ଅଛନ୍ତି, ଯେମିତି ଆମେ ଗତକାଲି ଆଲୋଚନା କରୁଥିଲେ, ପ୍ରହ୍ଲାଦ ମହାରାଜ ସବୁଠି ଦେଖୁଥିଲେ, ପ୍ରହ୍ଲାଦ ମହାରାଜ ସର୍ବତ୍ର ଦର୍ଶନ କରୁଥିଲେ, କିନ୍ତୁ ଆମେ କ'ଣ ଦର୍ଶନ କରିପାରିବା? ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବା ଅତି ଯାହା କହିଲେ କ'ଣ ସୁଦୁର୍ଲଭ ସହଜ ନାହିଁ, କିନ୍ତୁ ଭଗବାନଙ୍କର ନାମ କରିବା ସୁଲଭ। ଭଗବାନଙ୍କୁ ଦର୍ଶନ କରିବା ହେଉଛି ସୁଦୁର୍ଲଭ, କିନ୍ତୁ ଭଗବାନଙ୍କ ନାମ କରିବା ହେଉଛି ସୁଲଭ। ସିଦ୍ଧାନ୍ତ କ'ଣ, ନାମ ନାମୀ ହେଉଛନ୍ତି ଅଭିନ୍ନ, ନାମ କରୁଛେ ମାନେ ଭଗବାନଙ୍କ ଦର୍ଶନ ହେଲା, ଭଗବାନଙ୍କ ସହିତ ସମ୍ବନ୍ଧ ଯୋଡ଼ିଲେ। ଆଉ ସିଦ୍ଧାନ୍ତ ମହାପୁରୁ ସେ ନାମଟା ଦେଲେ କଳିଯୁଗରେ, ସେ ନାମରେ ହିଁ ଜୀବ ସମ୍ବନ୍ଧ ଯୋଡ଼ିପାରେ। ଏବଂ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ନାମ ମଧ୍ୟ କ'ଣ, ନାମ ମଧ୍ୟ ରସମୟ ଆନନ୍ଦମୟ ଏବଂ ସ୍ୱପ୍ରକାଶ। ଏଟା ଆମ ପ୍ରଶ୍ନ ଆସିବ, ନାମ ଯଦି ରସମୟ ଆନନ୍ଦମୟ ସ୍ୱପ୍ରକାଶ ଆମେ କେହି ଉପଲବ୍ଧି କରୁନେ? ଆମେ ତ ଏତିକି ଜାଣିଛେ ନା, ନାମ ଏବଂ ନାମୀ ଭିତରେ କୌଣସି ଫରକ ନାହିଁ, ଏଇଟା ତ ସମସ୍ତେ ଜାଣିଛେ। ପ୍ରାକ୍ଟିକାଲି ନ ଜାଣିଥାଇପାରୁ, କିନ୍ତୁ ଥିଓରିଟିକାଲି ତ ସମସ୍ତେ ଜାଣିଛେ ନା? ଥିଓରିଟିକାଲି କଥା ଜାଣିନେ, ସମସ୍ତେ ଜାଣିଛନ୍ତି। ତାହେଲେ ନାମ ନାମ ଭିତରେ ଯଦି କୌଣସି ଫରକ ନାହିଁ, ତାହେଲେ ଆମେ କାହିଁକି ଅସାଧନ କରିପାରୁନେ? ରସମୟ ଆନନ୍ଦମୟ ସ୍ୱପ୍ରକାଶ ଏ ଆସ୍ୱାଦନ ଯେତେବେଳେ ଚିତ୍ତ ଶୁଦ୍ଧ ନିରପରାଧ ନାମ କରିବେ ସାଧୁଗୁରୁଙ୍କ କୃପାରୁ, ସେ ସମୟରେ ଆସ୍ୱାଦନ ହବ। ଯେମିତି ରୂପ ଗୋସ୍ୱାମୀ ସେ କଥା କହିଛନ୍ତି, ଚତୁର୍ ଚତୁର୍ଥ ସେ ଶ୍ଳୋକ ଆଣିଛନ୍ତି ରୂପ ଗୋସ୍ୱାମୀ, କୃଷ୍ଣଦାସ କବିରାଜ ଗୋସ୍ୱାମୀ ସେ ଶ୍ଳୋକ ରଚନା କରିଛନ୍ତି, ରୂପ ଗୋସ୍ୱାମୀଙ୍କର ବିଦଗ୍ଧ ମାଧବର ସେ ଶ୍ଳୋକ। ରୂପ ଗୋସ୍ୱାମୀ ଯେତେବେଳେ ନାମ କରୁଥିଲେ, ଆମେ ସେ କଥା କଥା ଆଗରେ କହିଥିଲେ, ସେ ଯେତେବେଳେ ନାମ କରନ୍ତି ଦେଖନ୍ତୁ ଆନନ୍ଦମୟ ସ୍ଥିତି ପ୍ରାପ୍ତ ହୁଅନ୍ତି, ସେ ରସମୟ ସ୍ଥିତି ପ୍ରାପ୍ତ, ସିଏ କ'ଣ ରସକୁ ସେ ଆସ୍ୱାଦନ କରନ୍ତି। କିଭଳି ତାଙ୍କ ଶ୍ଳୋକ ସେ କହିଛନ୍ତି ନା, ତୁଣ୍ଡେ ତାଣ୍ଡବିନୀରତିମିଦନୁତେ ତୁଣ୍ଡାବଳି ଲବ୍ଧଏ କର୍ଣ୍ଣ କ୍ରୋଡ କଦମ୍ବିନି ଘଟଏତେ କର୍ଣ୍ଣର୍ବୁଦେଭ୍ୟ ସ୍ପୃହମ୍ ଚେତ ପ୍ରାଙ୍ଗଣ ସଂଗିନି ବିଜୟତେ ସର୍ବେନ୍ଦ୍ରିୟାଣାଂ କୃତି ନ ଜାନୋ ଜନିତା କିଅଭ୍ୟମୃତେ କୃଷ୍ଣ ଇତି ବର୍ଣ୍ଣଦ୍ୱୟି। କେତେ ସୁନ୍ଦର କଥା ଲେଖିଲେ ରୂପ ଗୋସ୍ୱାମୀ ବିଦଗ୍ଧ ମାଧବ ନାଟକରେ। ତୁଣ୍ଡେ ତାଣ୍ଡବିନି ରତିଂ ବିତନୁତେ ତୁଣ୍ଡାବଳି ଲବ୍ଧଏ, ତୁଣ୍ଡରେ ଜିହ୍ୱାରେ ଯେତେବେଳେ ଭଗବାନଙ୍କ ନାମଟା ଆସୁଛି ତୁଣ୍ଡାବଳି ଲବ୍ଧଏ, ମାନେ ସେ ସମୟରେ ଇଚ୍ଛା ହେଉଛି କ'ଣ, ଜିହ୍ୱାଟା ସତେ ମାନେ ବହୁତ ଜିହ୍ୱା ହେଇଯାଆନ୍ତା, କି ବହୁତ ଜିହ୍ୱା ହେଇଯାଆନ୍ତା, ମୁଁ ନାମ ଖାଲି କରନ୍ତି। କାହିଁକି? କାରଣ ନାମ ନାମୀ ହେଉଛନ୍ତି ଅଭିନ୍ନ, ଆମେ ଭଗବାନ ସହିତ କେମିତି ସମ୍ବନ୍ଧ ଯୋଡ଼ିବା ଏଇ ନାମ ଦ୍ୱାରା? ନାମ ନାମୀ ହେଉଛନ୍ତି ଅଭିନ୍ନ, ତେଣୁ ନାମ କଲେ ଜିହ୍ୱା ଏଭଳି କ'ଣ ଅନନ୍ତ ଜିହ୍ୱାରେ ବର୍ଦ୍ଧିତ ହେବା ପାଇଁ ଇଚ୍ଛା ହୁଏ। ରୂପ ଗୋସ୍ୱାମୀ ସେ କଥା କହୁଛନ୍ତି, ତୁଣ୍ଡେ ତାଣ୍ଡବିନୀ ରତିଂ ବିତନୁତେ ତୁଣ୍ଡାବଳି ଲବ୍ଧଏ, ଜୁହାର ହେଉଛି ଏ ଅବସ୍ଥା। କର୍ଣ୍ଣର ଅବସ୍ଥା କ'ଣ, କର୍ଣ୍ଣ କ୍ରୋଡ କଦମ୍ବିନୀ ଘଟଏତେ କର୍ଣ୍ଣ ଅର୍ବୁଦେଭ୍ୟ ସ୍ପୃହମ୍, ଯେତେବେଳେ କୃଷ୍ଣ ନାମଟା କର୍ଣ୍ଣ ଭିତରେ ପ୍ରବେଶ କରୁଛି, ସେ ସମୟରେ କ'ଣ ଇଚ୍ଛା ହେଉଛି, ଅର୍ବୁଦ କର୍ଣ୍ଣ ହେଇଯାଆନ୍ତା, କି ଅର୍ବୁଦ କର୍ଣ୍ଣ ମାନେ କୋଟିଏରୁ ଅଧିକା ଅର୍ବୁଦ କର୍ଣ୍ଣ ହେଇଯିବ, ଏଇଭଳି ତାଙ୍କ ଲାଳସ ଆସୁଛି। ଏବଂ ଚେତ ପ୍ରାଙ୍ଗଣ ସଙ୍ଗିନ ବିଜୟତେ ସର୍ବେନ୍ଦ୍ରାଣ କୃତି, ଚେତ ପ୍ରାଙ୍ଗଣ ମନ ପ୍ରାଙ୍ଗଣରେ ଯେତେବେଳେ ପ୍ରବେଶ କରୁଛି ସେ କୃଷ୍ଣ ନାମ, ଦେଖନ୍ତୁ କୃଷ୍ଣ ନାମ ମାନେ କ'ଣ, ସ୍ୱୟଂ କୃଷ୍ଣ ସେ ସେଇ ଉପଲବ୍ଧି କରିଛନ୍ତି ବୋଲି ସେଇଟା କହୁଛନ୍ତି। ମନ ପ୍ରାଙ୍ଗଣରେ ଯେତେବେଳେ ପ୍ରବେଶ କରୁଛି ସେ ସମୟରେ କ'ଣ ହେଉଛନ୍ତି ନା, ସମସ୍ତ ଇନ୍ଦ୍ରିୟ ବଶୀଭୂତ ହେଇଯାଉଛନ୍ତି ସେଇ ନାମରେ। ଏଇଟା ଖାଲି ଶୁଣିବା କଥା ନା, ଆମର କ'ଣ ସେ ସ୍ଥିତି ଆସିଛି? ଆଚ୍ଛା, ଆସିବା ସମ୍ଭବ ନା ନାହିଁ? ଆସିବା ସମ୍ଭବ ନା ନାହିଁ? ସମ୍ଭବ, ସମ୍ଭବ। ସେଭଳି ଯଦି ଆମେ ସାଧୁଗୁରୁଙ୍କ ନିର୍ଦ୍ଦେଶ ପାଳନ କରି ଯଦି ଯିବା ତାହେଲେ ସମ୍ଭବ। ନଚେତ ଯଦି ସମ୍ଭବ ହେଇନଥାନ୍ତା ଶାସ୍ତ୍ର ରଚନା ହେଇଛି କାହିଁକି? ହବ, କିନ୍ତୁ ଆମକୁ ସେ ରାସ୍ତାରେ ଗଲେ ହବ। ଯେମିତି ପୃଥ୍ୱୀ ମହାରାଜ କହିଥିଲେ, ଆମେ ସେଦିନ କହୁଥିଲେ ନା, ପୃଥ୍ୱୀ ମହାରାଜଙ୍କର କାମନା ସେ କହିନଥିଲେ, ନକାମେନାଥ ତଦପ୍ୟହଂକଜିନ୍ ଯୁଷ୍ମା ଚରଣମ୍ବୁଜା ସବ ମହତ୍ତମା ଅନ୍ତର ହୃଦୟତ୍ମୁଖ୍ୟୁତ ବିଧତ୍ସ କର୍ଣ୍ଣ ଏଉତମ ଏ ସମୟର। ସେ ବି ଚାହୁଁଥିଲେ ସେ କର୍ଣ୍ଣ ଏଉତମ ଏ ସମୟର, ଅୟୁତ କର୍ଣ୍ଣ 10,000 କର୍ଣ୍ଣ ମୋର ହେଇଯାଉ, ମୋତେ ଏ ବର ଦିଅନ୍ତୁ। ପୃଥ୍ୱୀ ମହାରାଜ ନିଜେ ଭଗବାନଙ୍କର ଅବତାର, ସିଏ ପ୍ରାର୍ଥନା କରୁଛନ୍ତି ଅୟୁତ କର୍ଣ୍ଣ ହେଇଯାଉ। ଦେଖନ୍ତୁ ରୂପ ଗୋସ୍ୱାମୀ କ'ଣ କହୁଛନ୍ତି, ଏଭଳି ମୋର ଅର୍ବୁଦ କର୍ଣ୍ଣ ହେଇଯାଉ, କାରଣ ସେ କୃଷ୍ଣ ନାମର ଏତେ ଆସ୍ୱାଦନ ରହିଛି। ମନ ପ୍ରାଙ୍ଗଣରେ ପ୍ରବେଶ କଲେ ସମସ୍ତେ ଇନ୍ଦ୍ରିୟ ବଶୀଭୂତ ହେଉଛନ୍ତି। ଶେଷରେ କହୁଛନ୍ତି, ନଜାନ ଜନିତା କିୟତ୍ ବି ଅମୃତେ କୃଷ୍ଣ ଇତି ବର୍ଣ୍ଣଦ୍ୱୟୀ, ମୁଁ ଜାଣେ ନା ଏ କୃଷ୍ଣ ଇତି ବର୍ଣ୍ଣଦ୍ୱୟୀ ଏ ଦୁଇଟି ବର୍ଣ୍ଣରେ କେତେ ମଧୁରିମା ରହିଛି, କେତେ ଆସ୍ୱାଦନ ରହିଛି, ଏଇଟା ମୁଁ କହିପାରୁନି, ଜାଣେ ନା। ମାନେ କୃଷ୍ଣ, କୃଷ୍ଣ ଶବ୍ଦ କହିଲା ମାନେ ସେ ଭିତରେ କେତେ ଆନନ୍ଦ ରହିଛି, କେତେ ଆସ୍ୱାଦନ ହେଉଛି, ଏଇଟା ରୂପ ଗୋସ୍ୱାମୀ କହୁଛନ୍ତି। ଆମେ କେଉଁ ପଏଣ୍ଟରେ ଆଲୋଚନା କରୁଛେ, ଆମେ ଆଲୋଚନା କରୁଛେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ସମ୍ବନ୍ଧିତ ହେବା କେମିତି। ନାମ ନାମୀ ହେଉଛନ୍ତି ଅଭିନ୍ନ ନାମ, ଶ୍ରୀକୃଷ୍ଣଙ୍କ ଭଳି ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ନାମ ମଧ୍ୟ ରସମୟ ଆନନ୍ଦମୟ ଏବଂ ସ୍ୱପ୍ରକାଶ, ଏ ପଏଣ୍ଟରେ ଆଲୋଚନା କରୁଥିଲେ। ତେଣୁ ଏ ଯେଉଁ ପରମ କୃଷ୍ଣ ନାମ ଯେତେବେଳେ ଜିହ୍ୱାରେ ପ୍ରକଟ ହୁଅନ୍ତି ସେତେବେଳେ ଜିହ୍ୱା ଆନନ୍ଦ ରସରେ ଆପ୍ଲୁତ ହୁଏ। ଜିହ୍ୱାରେ ଯେତେବେଳେ କୃଷ୍ଣ ନାମ ପ୍ରବେଶ କରନ୍ତି, ପ୍ରକଟ ହୁଅନ୍ତି ଜିହ୍ୱାରେ, ସେ ଆନନ୍ଦ ରସରେ ଆପ୍ଲୁତ ହୁଏ। ସେଇଟା ହେଉଛି ସର୍ବାତ୍ମ ଶ୍ରମ। ତାହେଲେ ଆମର ତ ହଉନ୍, ତାହେଲେ ମହାପ୍ରଭୁ ଭୁଲ କହିଛନ୍ତି ନା ଶାସ୍ତ୍ର ସିଦ୍ଧାନ୍ତ ଭୁଲ ନା ରୂପ ଗୋସ୍ୱାମୀ ଭୁଲ କହିଛନ୍ତି, ଅନ୍ୟମାନେ ସବୁ ଭୁଲ କହିଦେଇଛନ୍ତି, ମହାପ୍ରଭୁ ଭୁଲ କହିଦେଇଛନ୍ତି? ନାହିଁ, ତାମାନେ ଆମର କିଛି ଦୋଷ ରହିଛି, ଆମେ ସେ ଦୋଷଟାକୁ ମାର୍ଜିତ କରିବା ଉଚିତ, ଶୋଧନ କରିବା ପାଇଁ ଚେଷ୍ଟା କରିବା ଉଚିତ। ଏବଂ ଖାଲି ସେତିକି ନୁହେଁ, ଯେଉଁ ସର୍ବାତ୍ମ ଶ୍ରବଣଙ୍କର ଅର୍ଥ କ'ଣ, ଖାଲି ସେଟା ଜିହ୍ୱାରେ ରହିକି ସୀମାବଦ୍ଧ ହେଇକି ରହିଯାଏ ନା, ଏ ଆନନ୍ଦର ରସଧାରା କେବଳ ଜିହ୍ୱାରେ ସୀମାବଦ୍ଧ ହେଇକି ରହିଯାଏ ନା, ସେ ବର୍ଦ୍ଧିତ ହୁଏ, ବଢି ବଢି ଯାଏ। ଯେମିତି ପୂର୍ବରୁ ଆମେ ଶୁଣିଥିଲେ ଆନନ୍ଦ ଅମୁଧି ବର୍ଦ୍ଧନମ, ଏଇଟା ବଢ଼େ, ଜିହ୍ୱାରୁ କୁଆଡ଼େ ଯାଏ, ଜିହ୍ୱାରୁ ମନ ବୁଦ୍ଧି ଚିତ୍ତ ଏମିତିକି ଶେଷରେ ଆତ୍ମାରେ ଯାଇକି ସଞ୍ଚାଳିତ ହୁଏ। ସମସ୍ତ ଦେହର ପ୍ରତିରନ୍ଧ୍ର ଅଣୁ ପରମାଣୁରେ ପ୍ରବେଶ କରି ଆନନ୍ଦ ରସ୍ମରେ ପରିସ୍ନାତ କରେ, ଅଣୁ ପରମାଣୁରେ ପ୍ରବେଶ କରେ ସେ ନାମ, ପ୍ରତିରନ୍ଧ୍ର ଦେହର ପ୍ରତିରନ୍ଧ୍ରରେ ସେ ନାମ ରହେ, ଏଟା ସତ୍ୟ। ବହୁତ ଭକ୍ତଙ୍କର ଚରିତ୍ର ଆପଣ ଶୁଣିବେ, ଭକ୍ତଙ୍କ ଚରିତ୍ର ଶୁଣିଲେ ତ ଆସୁଛି, ଶ୍ରୀ ଶ୍ରୀ ଗୌର୍ନିତାଇ ଶ୍ରୀ ଶ୍ରୀ ଜୟଶଙ୍କର ରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ। ହରେ କୃଷ୍ଣ। ଆଜି ବହୁତ ବଡ଼ ସୌଭାଗ୍ୟ ଯେଉଁମାନେ ଅନଲାଇନ୍ରେ ଶ୍ରବଣ କରୁଛନ୍ତି, ଦର୍ଶନ କରୁଛନ୍ତି, କାରଣ ସେମାନେ ଠାକୁର ଡାଇରେକ୍ଟ ଦର୍ଶନ କରିପାରିଲେ। ଏ ଦର୍ଶନ ପ୍ରାୟ 21 ଦିନ ହବ ଡାଇରେକ୍ଟ କେହି ଦର୍ଶନ କରିବା ସୁଯୋଗ ପାଇପାରୁନଥିଲେ, ତେଣୁ ମହାପ୍ରଭୁଙ୍କର ଇଚ୍ଛା, କୃଷ୍ଣ ବଳରାମଙ୍କ ଇଚ୍ଛା, ଆଉ ସେ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀଙ୍କ ଇଚ୍ଛା, ସେ ସମସ୍ତ ଭକ୍ତଙ୍କୁ କୃପା କରନ୍ତୁ। ତେଣୁ ସବୁ ଦେହର ସବୁ ଇନ୍ଦ୍ରିୟ ଭିତରେ, ଏମିତିକି ଅଣୁ ପରମାଣୁରେ, ପ୍ରତି ରକ୍ତକଣିକାରେ ପ୍ରବେଶ କରେ ନାମ, ଏଟା ସତ୍ୟ। ବହୁତ ଭକ୍ତଙ୍କ ଚରିତ୍ର ସେଭଳି ଅଛି, ଜଣେ ଭକ୍ତ ସ୍ୱର ଛାଡ଼ି ଦେଇଥିଲେ, ତାଙ୍କ ନାଁଟା ଭୁଲି ଯାଇଛି, ଚୋଖାମ ହେଲା ନା କ'ଣ, ସେ ସ୍ୱର ଛାଡ଼ି ଦେଇଥିଲେ। ସ୍ୱର ଛାଡ଼ିଲା ପରେ ସେ ଭୁଲି ଯାଇଛି, ହଠାତ୍ ଆସିଲା ମନରେ, ସେଟା କହୁଛି। ସେ ସ୍ୱର ଛାଡ଼ିଛନ୍ତି କିନ୍ତୁ ସ୍ୱର ଛାଡ଼ିଲା ପରେ ଯାଇକି ତାଙ୍କୁ ଖୋଜୁଛନ୍ତି, ତାଙ୍କର ସ୍ୱର ନଷ୍ଟ ହେଇଯାଇଛି, ତାଙ୍କ ସ୍ୱରକୁ ଭସ୍ମ କରାଯାଇଛି ନା କ'ଣ, ସମାଧି ଦିଆହେଇଥିଲା। ହଁ, ଆହୁରି ଭକ୍ତ ଅଛି, ବହୁତ ଭକ୍ତ ସେମିତି ଅଛନ୍ତି। ତ ତାଙ୍କ ସ୍ୱର କେମିତି ଚିହ୍ନାଯିବ, ତାଙ୍କ ଅସ୍ଥିକୁ ଯେତେବେଳେ ଧରିଲେ, ତାଙ୍କ ଅସ୍ଥିରୁ ନାମ ଆସୁଥିଲା, ବିଜୟକୃଷ୍ଣ ଆଚ୍ଛା, ତାଙ୍କ ଅସ୍ଥିରୁ ନାମ ଆସୁଛି। ଦେଖନ୍ତୁ, ସମସ୍ତ ଦେହର ପ୍ରତି ରନ୍ଧ୍ର ପ୍ରତି ଅଣୁ ପରିମାଣରେ ପ୍ରବେଶ କରି ଆନନ୍ଦ ରସରେ ପରିସ୍ନାତ କରେ, ଏଇଟା ହେଉଛି ସର୍ବାତ୍ମ ସାଗର। ଆମେ ସେ କଥା ଆଗରୁ ବି ଶୁଣିଥିଲେ, ଭଗବାନ ଶ୍ରୀକୃଷ୍ଣ ସେ ତ ବହୁତ ସୁନ୍ଦର ଲୀଳା କରନ୍ତି, ଶିବଜୀ ପାର୍ବତୀ ଦିନେ ବାର୍ତ୍ତାଳାପ କରୁଥିବା ସମୟରେ ପାର୍ବତୀ ଦିନେ ଇଚ୍ଛା କଲେ, ଏଇଟା ପୂର୍ବରୁ ଆମେ ଆଲୋଚନା ହେଇଥିଲା, ଏଇ ପ୍ରସଙ୍ଗରେ ଆଲୋଚନା ହେଇଛି, ବହୁତ ପୂର୍ବରୁ କହିଛି, ଏ ପ୍ରସଙ୍ଗରେ ଆଲୋଚନା ହେଇନି। ପାର୍ବତୀ ଦିନେ ବିଚାର କଲେ, ଶିବଜୀଙ୍କ ପାଖରେ ନିବେଦନ କଲେ, କହିଲେ ପ୍ରଭୁ ମୁଁ ଆଜି ସବୁଠୁ ବଡ଼ ଭକ୍ତଙ୍କୁ ଦେଖିବା ପାଇଁ ଚାହୁଁଛି, ଜଣେ ବୈଷ୍ଣଙ୍କୁ ଦେଖିବା ପାଇଁ ଚାହୁଁଛି। ଶିବଜୀ କହିଲେ, ଆଚ୍ଛା ବୈଷ୍ଣଙ୍କୁ ଦେଖିବା ପାଇଁ ଚାହୁଁଛନ୍ତି, ଠିକ୍ ଅଛି ଚାଲନ୍ତୁ ଯିବା। ଶିବଜୀ ପାର୍ବତୀ ଉଭୟ ଆସି ପହଞ୍ଚିଲେ ହସ୍ତିନାପୁରରେ, ଯେତେବେଳେ ହସ୍ତିନାପୁରରେ ଆସି ପହଞ୍ଚନ୍ତି, ମହାଭାରତରେ କଥା ଅଛି, ହସ୍ତିନାପୁରରେ ଯେତେବେଳେ ଆସି ପହଞ୍ଚିଛନ୍ତି, ଆସିକି ଦର୍ଶନ କରିବା ପାଇଁ ଆସିଛନ୍ତି ଭକ୍ତଙ୍କୁ, କିନ୍ତୁ ଦର୍ଶନ କରିବା ପାଇଁ ଆସିକି ଭିତରେ ପ୍ରବେଶ କରିପାରୁନାହାନ୍ତି, ଭକ୍ତ ଭିତରେ ଶୟନ କରିଛନ୍ତି, ଦ୍ୱାର ବନ୍ଦ ଅଛି। ଶିବଜୀ ପାର୍ବତୀ ବାହାରେ ଠିଆ ହେଲେ, ଭିତରେ ପ୍ରବେଶ କରିପାରୁନାହାନ୍ତି। ଶେଷରେ ଶିବଜୀ ପାର୍ବତୀ ଠିଆ ହେଇଛନ୍ତି, ପାର୍ବତୀ ଭାରି ଅଥୟ ହେଇଯାଉଛନ୍ତି ଦର୍ଶନ କରିବା ପାଇଁ। ଶିବଜୀ ବିଚାର କଲେ, ଏଥିରେ କେମିତି ବର୍ତ୍ତମାନ ଦର୍ଶନ କରିବେ କେମିତି, ସେଥିପାଇଁ ଶିବଜୀ ବିଚାର କଲେ, କହିଲେ ଠିକ୍ ଅଛି, ମୁଁ ତ ଭିତରେ ପ୍ରବେଶ କରିବା ଠିକ୍ ହେବନି, ନାରଦଙ୍କୁ ଡାକିବା, ନାରଦ ଆସିଲେ, ନାରଦ ଯାଇକି ଉଠେଇଲେ ଠିକ୍ ହେବ, ତେଣୁ ନାରଦଙ୍କୁ ଡାକିଲେ। ଶିବଜୀ ନାରଦଙ୍କୁ ଯେତେବେଳେ ଡାକିଲେ, ନାରଦ ଭିତରେ ପ୍ରବେଶ କଲେ, ନାରଦ ଭିତରେ ପ୍ରବେଶ କରି, ସରି ଭୁଲ କହିଲି, ଆଗେ ଭଗବାନ ଶ୍ରୀକୃଷ୍ଣଙ୍କୁ ଡାକିଛନ୍ତି ଶିବଜୀ, ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ, କହିଲେ ମୁଁ ଯାଇକି ଭକ୍ତଙ୍କୁ ଉଠେଇବା ଠିକ୍ ହେବନି, ଭଗବାନ ଶ୍ରୀକୃଷ୍ଣ ଆସିଲେ ଭଗବାନ ଶ୍ରୀକୃଷ୍ଣ ଯାଇକି ତାଙ୍କୁ ଉଠେଇବେ। ତେଣୁ ଶିବ ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିଛନ୍ତି, ଭଗବାନ ଶ୍ରୀକୃଷ୍ଣ ଏକା ଆସିଲେନି, ଭଗବାନ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ସହିତ ଆସିଲେ, ଉଦ୍ଧବଙ୍କ ସହିତ ଆସିଲେ, ସତ୍ୟଭାମାଙ୍କ ସହିତ ଆସିଲେ, ରୁକ୍ମିଣୀ ଉଦ୍ଧବ ସତ୍ୟଭାମା ନେଇକି ଆସିଲେ ଭଗବାନ ଶ୍ରୀକୃଷ୍ଣ, ସମସ୍ତେ ଆସି ପହଞ୍ଚିଲେ। ଭଗବାନ ଶ୍ରୀକୃଷ୍ଣ କହିଲେ, କ'ଣ ପାଇଁ ମୋତେ ସ୍ମରଣ କରିଛ, ନା ଆମେ ଭକ୍ତଙ୍କୁ ଦର୍ଶନ କରିବା ପାଇଁ ଚାହୁଁଛୁ କିନ୍ତୁ ଭକ୍ତ ଶୟନ କରିଛନ୍ତି, କ'ଣ କରିବୁ, ସେଥିପାଇଁ ଆପଣଙ୍କୁ ଡକା ହେଲା, ଆପଣ କାଳେ ଯାଇକି, ଆପଣଙ୍କ ତ ନିଜ ଭକ୍ତ, ତେଣୁ ଆପଣ ଯାଇକି ଉଠିଲେ କୌଣସି ଅପରାଧ ହେବନି, ଉଠିଲେ ପାର୍ବତୀ ଦର୍ଶନ କରିବା ପାଇଁ ଚାହୁଁଛନ୍ତି। ଭଗବାନ ଶ୍ରୀକୃଷ୍ଣ ରୁକ୍ମିଣୀ ସତ୍ୟଭାମା ଉଦ୍ଧବ ଚାରିଜଣ ଭିତରେ ପଶିଲେ, ଭିତରେ ପଶିଲେ କିନ୍ତୁ ବହୁତ ସମୟ ଥିଲା ସେମାନେ ଫେରିଲେ। ଏଣେ ଶିବଜୀଙ୍କ ପାଖରେ ପାର୍ବତୀ ନିବେଦନ କରୁଛନ୍ତି, ପ୍ରଭୁ କ'ଣ ସେମାନେ ଫେରୁନାହାନ୍ତି, କେମିତି ଆମେ ଦର୍ଶନ କରିବା ଭକ୍ତଙ୍କୁ। ସେଠୁ ଶିବଜୀ ପୁଣି ନାରଦଙ୍କୁ ସ୍ମରଣ କରିଛନ୍ତି, ନାରଦଙ୍କୁ ସ୍ମରଣ କଲା ପରେ ନାରଦ ଆସିଲେ, ନାରଦ ବି ଭିତରକୁ ଗଲେ, ନାରଦ ଭିତରକୁ ଯାଇଛନ୍ତି, ସିଏ ବି ଫେରିଲେନି। କିଛି ସମୟ ପରେ ଶିବଜୀ ପୁଣି ପାର୍ବତୀଙ୍କ ନିର୍ଦ୍ଦେଶ କ୍ରମେ, ପାର୍ବତୀଙ୍କ ଅନୁରୋଧ କ୍ରମେ ପୁଣି ବ୍ରହ୍ମାଙ୍କୁ ଡାକିଛନ୍ତି, ବ୍ରହ୍ମା ଆସି ପହଞ୍ଚନ୍ତି, ବ୍ରହ୍ମା ବି ପଶିଲେ ସେ ରୁମ୍ ଭିତରେ, ବ୍ରହ୍ମା ମଧ୍ୟ ଫେରୁନାହାନ୍ତି। ସେଠୁ ଶିବଜୀ ଚିନ୍ତାରେ ପଡ଼ୁଛନ୍ତି, କ'ଣ ଘଟଣା, ପାର୍ବତୀ କହୁଛନ୍ତି, ପ୍ରଭୁ କ'ଣ ଆପଣ ଯାହାକୁ ଡାକୁଛନ୍ତି ସିଏ ତ ଭିତରକୁ ଯାଉଛନ୍ତି, କିଏ ଫେରୁନାହାନ୍ତି କାହିଁକି, ଆମେ ବା ଭକ୍ତଙ୍କୁ ଦର୍ଶନ କରିବା, କିଏ ଫେରୁନାହାନ୍ତି କାହିଁକି। ତ ଶିବଜୀ କହିଲେ, ଠିକ୍ ଅଛି ବର୍ତ୍ତମାନ ଅପେକ୍ଷା କରିବେ, ଚାଲ ଆମେ ଭିତରେ ପଶିବା। ଭିତରେ ପଶିଲେ ଦୁଇଜଣ, ଭିତରେ ଯିଏ ଯେତେବେଳେ ପଶିଛନ୍ତି, ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ, ଭିତରେ ଯେଉଁ ଦୃଶ୍ୟ ତାକୁ ଦେଖି ଶିବଜୀ ପାର୍ବତୀ ଉଭୟ ଆଶ୍ଚର୍ଯ୍ୟ। କାହିଁକି ଆଶ୍ଚର୍ଯ୍ୟ ହେଲେ, କାରଣ ଘଟଣା ହେଇଛି ଏଇଭଳି, ଭିତରେ ଶୋଇଛନ୍ତି କିଏ, ଭକ୍ତ ଶୋଇଛନ୍ତି, ଅର୍ଜୁନ, ଅର୍ଜୁନ ଶୟନ କରିଛନ୍ତି, ଜୟ ଶ୍ରୀ ଶିବ ନିତାଇ ଶ୍ରୀ ଶ୍ରୀ କୃଷ୍ଣ ରାମ ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଦେଶ ରାମ। ଅର୍ଜୁନ ଶୟନ କରିଛନ୍ତି ଏବଂ ଅର୍ଜୁନ ଶୟନ କରିଛନ୍ତି, ସୁଭଦ୍ରା ତାଙ୍କର ପାଦ ସେବା କରୁଛନ୍ତି। ସୁଭଦ୍ରା ପାଦ ସେବା କରିବା ସମୟରେ ଏ ଚାରିଜଣ ଯାଇକି ଭିତରେ ପଶିଲେ, ଭିତରେ ପଶିଛନ୍ତି, ସୁଭଦ୍ରା ଉଠିକି ପ୍ରଣାମ କରିଛନ୍ତି। ଏବଂ ସୁଭଦ୍ରା ଯେଉଁ ପାଦ ସେବା କରୁଥିଲେ, ସେ ପାଦ ସେବା କରିବା ପାଇଁ ସୁଭଦ୍ରାଙ୍କୁ ବନ୍ଦ କରି ଦିଆଗଲା, ଅନ୍ୟମାନେ ସବୁ ଲାଗିଗଲେ। ସତ୍ୟଭାମା ଯାଇକି ସେଠେ ଚାମର ଦେଉଛନ୍ତି, ଆଲର୍ଟ ଦେଉଛନ୍ତି। ଉଦ୍ଧବ ଯାଇକି ସେଠି ବସି ପଙ୍ଖା ଦେଲେ। ଭଗବାନ ଶ୍ରୀକୃଷ୍ଣ ବସି ସେଠି ପାଦ ସେବା କଲେ। ଭଗବାନ ଶ୍ରୀକୃଷ୍ଣ ପାଦ ସେବା କରୁଛନ୍ତି ଏବଂ ତାପରେ ପରେ ଯାଇଛନ୍ତି କିଏ, ନାରଦ ଯାଇଛନ୍ତି। ନାରଦ ଯେତେବେଳେ ଯାଇକି ଭିତରେ ପହଞ୍ଚନ୍ତି, ନାରଦ ଦେଖି ଆସୁଥିଲେ କି ଭଗବାନ ଶ୍ରୀକୃଷ୍ଣ ପାଦ ସେବା କରୁଛନ୍ତି, ଆଉ ସମସ୍ତେ ସେବାରେ ଲାଗିଛନ୍ତି। ନାରଦ ସେଠେ ପ୍ରଭୁଙ୍କ ନାମ କୀର୍ତ୍ତନ କରିଛନ୍ତି, ବୀଣା ବାଦନ କରିଛନ୍ତି। ବ୍ରହ୍ମାଜୀ ଗୋଟେ କାହିଁକି, ବ୍ରହ୍ମାଜୀ ଯେତେବେଳେ ଭିତରେ ଯାଇ ପହଞ୍ଚନ୍ତି, ବ୍ରହ୍ମାଜୀ ଭିତରେ ପଶିକି ଏ ଦୃଶ୍ୟ ଦେଖିକି ବ୍ରହ୍ମାଜୀ ବେଦଧ୍ୱନି କରିଛନ୍ତି। ତ ଏଇଭଳି ଯେଉଁ ଚାଲିଛି ଭଗବାନ, ଆପଣ ବିଚାର କରନ୍ତୁ, ଭଗବାନ ଶ୍ରୀକୃଷ୍ଣଙ୍କର ସ୍ପର୍ଶ ଯେତେବେଳେ ପାଇଛନ୍ତି ଅର୍ଜୁନ, ସେ ଆଉ ଟିକେ ଭଲକି ଶୋଇଲେ। ଭଗବାନ ଶ୍ରୀକୃଷ୍ଣ ପାଦ ଯେତେବେଳେ ସେବା କରୁଛନ୍ତି ଅର୍ଜୁନଙ୍କର, ସେ ଭଗବାନ ଶ୍ରୀକୃଷ୍ଣ ସେବା କରନ୍ତି। ଆପଣ ଦେଖିବେ ପରିକ୍ରମା ମାର୍ଗରେ ସେ କର୍ଣ୍ଣରରେ ଅଛି, ସେ କର୍ଣ୍ଣରରେ ଗୋଟେ ପିକ୍ଚର ଦେଖିବେ, ଭଗବାନ ଶ୍ରୀକୃଷ୍ଣ ସେବା କରୁଛନ୍ତି, କାହାର, ବଳରାମଙ୍କର ସେବା କରୁଛନ୍ତି, ଦେଖୁନାହାନ୍ତି। ଭଗବାନ ଶ୍ରୀକୃଷ୍ଣ ଯଦି ସେବା କରିବେ, ସେ ସେବାଟା କେମିତି ହେଇଥିବ? ଅର୍ଜୁନ ତ ଯାହା ଶୋଇଥିଲେ, ଆରାମରେ ଶୋଇଥିଲେ, ଭଗବାନ ଶ୍ରୀକୃଷ୍ଣଙ୍କର ହସ୍ତସ୍ପର୍ଶ ବାଜିକି ସେ ଆହୁରି ଶୋଇଲେ। ସେଇଠି ସମସ୍ତେ ଗୋଟେ ଜିନିଷ ଦେଖୁଥିଲେ, ଆମେ ଏଇଟା ଆଲୋଚନା କରିବା ତାତ୍ପର୍ଯ୍ୟ, ସେଇଠି ଭଗବାନ ଶ୍ରୀକୃଷ୍ଣ ଲକ୍ଷ୍ୟ କଲେ ଅର୍ଜୁନଙ୍କର ପ୍ରତି ଲୋମ କୂପରୁ କୃଷ୍ଣ ନାମ ଆସୁଛି। ସମସ୍ତେ ପରସ୍ପର ମୁହଁକୁ ମୁହଁ ଦେଖୁଛନ୍ତି, ସତ୍ୟଭାମା ରୁକ୍ମିଣୀମାନେ ସବୁ ଦେଖୁଛନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି, କାରଣ ଅର୍ଜୁନଙ୍କର ଲୋମ କୂପରୁ ଭଗବାନଙ୍କ ନାମ ଆସୁଛି, ଜୟ ଶ୍ରୀକୃଷ୍ଣ ଜୟ ଶ୍ରୀକୃଷ୍ଣ ଜୟ ଶ୍ରୀକୃଷ୍ଣ। କାହିଁକି ଆଚାର୍ଯ୍ୟମାନେ କହିଛନ୍ତି କି ଭୋଜନେ କି ଶୟନେ କି ବାଜାଗରଣେ ଅହର୍ନିଶ ଚିନ୍ତ କୃଷ୍ଣ ଭଲ ହବ ଦେନେ, କାହିଁକି କହିଛନ୍ତି? ଅଭ୍ୟାସଟା ଯଦି ରହିବ ସେଟା ହବ ଅଟୋମେଟିକ, ଏଠି ସେ କଥା ଆମେ ଶୁଣୁଛେ। ତାପରେ ଶିବଜୀ ପାର୍ବତୀ ଯେତେବେଳେ ପ୍ରବେଶ କଲେ ଭିତରେ, ଏ ଦୃଶ୍ୟ ଦେଖି ଶିବଜୀ ଆଉ କଣ ସ୍ଥିର ରହିବେ ନା, ସିଏ ତାଙ୍କର ଡମରୁ ବଜେଇକି ଆରମ୍ଭ କଲେ ନୃତ୍ୟ। କହିବା ତାତ୍ପର୍ଯ୍ୟ, ଭକ୍ତଙ୍କର ହୃଦୟରୁ ପ୍ରତି ରନ୍ଧ୍ରରୁ ଏଭଳି ଭଗବାନଙ୍କ ନାମ ଆସେ, ସେଟା ନା ପ୍ରବେଶ କରେ, ଅଣୁପରିମାଣରେ ପ୍ରବେଶ କରିକି ଭକ୍ତକୁ ଆନନ୍ଦ ରସରେ ପରିସ୍ନାତ କରେ। ଏଇଟା ହେଉଛି ସର୍ବାତ୍ମ ସ୍ନପନ। ତେବେ ସର୍ବାତ୍ମ ସ୍ନପନଙ୍କର ଅଲଗା ଅର୍ଥ ବି ଅଛି। ସର୍ବାତ୍ମ ସ୍ନପନ, ଏହାର ଯେଉଁ ଦୁଇଟି ଶବ୍ଦ ରହିଲେ, ସର୍ବ ଆତ୍ମ ସ୍ନପନ, ସନ୍ଧି ବିଷେଦ କଲେ ଇ ବି ହୁଏ। ସର୍ବାତ୍ମ ମାନେ ସବୁ ଆତ୍ମା, ଯେତେ ଆତ୍ମା ଅଛନ୍ତି ସବୁ ଆତ୍ମା ମାନେ କ'ଣ, ସ୍ନପନ, ସମସ୍ତଙ୍କର ଆତ୍ମାର ସ୍ନାନଯୋଗ୍ୟ ବିଷୟ ହେଉଛି ହରିନାମ ସଂକୀର୍ତ୍ତନ। ପ୍ରତ୍ୟେକ ଆତ୍ମାର ସ୍ନାନଯୋଗ୍ୟ ବିଷୟ ହେଉଛି ହରିନାମ ସଂକୀର୍ତ୍ତନ, ଆଉ କୌଣସି ବିଷୟ ନାହିଁ, ଆଉ କୌଣସି ମାଧ୍ୟମ ନାହିଁ। ସୁତରାଂ ମହାପୁରୁ ଆସିଛନ୍ତି ସେଥିପାଇଁ ନା, ସେଥିପାଇଁ ମହାପୁରୁ ଯେଉଁ ଆସିଛନ୍ତି, ସର୍ବଜୀବ, ସର୍ବଜୀବ ଶବ୍ଦରେ ସର୍ବାତ୍ମ କହିଲେ ନା, ସର୍ବାତ୍ମ ଶବ୍ଦରେ ଉଚ୍ଚ ନୀଚ, ଯୋଗ୍ୟତା ଅଯୋଗ୍ୟତା କିଛି ବିଚାର କରାଯିବନି, ସମସ୍ତେ ଏଇ ନାମାମୃତ ଧାରାରେ ସ୍ନାନ କରିକି ପବିତ୍ର ହେଇପାରନ୍ତି। ଅଲଗା କୌଣସି ସମୟରେ ଏଇଟା ହେଇନଥିଲା, ଅଲଗା କୌଣସି ସାଧନରେ ବି ସମସ୍ତଙ୍କର ଅଧିକାର ନାହିଁ। ଯେମିତି ବେଦ, ବେଦ କ'ଣ ଭଗବାନଙ୍କଠୁ ଅଭିନ୍ନ, ଭିନ୍ନ କି ଭିନ୍ନ ତ ନୁହଁ, ବେଦ ମଧ୍ୟ ଭଗବାନଙ୍କର ସ୍ୱରୂପ। ପ୍ରମାଣ କ'ଣ, ଭାଗବତରେ ଅଛନ୍ତି, ଷଷ୍ଠ ସ୍କନ୍ଧରେ ଅଛନ୍ତି, ଯମଦୂତାନେ କହୁଛନ୍ତି ବେଦ ସାକ୍ଷାତ ନାରାୟଣ ସ୍ୱୟଂ ହୋଇତି ସାକ୍ଷାତ, ବେଦ ସାକ୍ଷାତ ଭଗବାନଙ୍କର ସ୍ୱରୂପ। କିନ୍ତୁ ବେଦ ସମସ୍ତେ ପଢ଼ିପାରିବେ କି, ବେଦରେ ସମସ୍ତଙ୍କର ଅଧିକାର ଅଛି କି? ନାହିଁ। ବେଦ ଭଗବାନଙ୍କର ବାଙ୍କମୀ ମୂର୍ତ୍ତି ହେଇପାରନ୍ତି, କିନ୍ତୁ ବେଦରେ ସମସ୍ତଙ୍କର ଅଧିକାର ନାହିଁ। ଆଚ୍ଛା, ଶ୍ରୀ ବିଗ୍ରହ, ଭଗବାନଙ୍କର ଯେଉଁ ବିଗ୍ରହ ଆରାଧନା ଆମେ କରୁଛେ, ଭଗବାନ ଯେଉଁ ଆରାଧନା କରନ୍ତି, ମନ୍ଦିରରେ ଯେଉଁ ଆରାଧିତ ହୁଅନ୍ତି, ଶ୍ରୀ ବିଗ୍ରହ ବି ଭଗବାନଙ୍କର ବାଙ୍କମୀ ମୂର୍ତ୍ତି, ସରି, ଭଗବାନଙ୍କର ସ୍ୱମୂର୍ତ୍ତି। ଭଗବାନଙ୍କର ମୂର୍ତ୍ତି, ମୂର୍ତ୍ତି ତ କୁହାଯିବନି, ସାକ୍ଷାତ ଭଗବାନ। ସେ ସାନ ହରିଦାସ, କ'ଣ, ସାନ ବିପ୍ର, ସାନ ବିପ୍ର ସେ କଥା କହିଲେନି, ଆପଣ ବିଗ୍ରହ ନୁହନ୍ତି, ଆପଣ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ଚୈତନ୍ୟ ଜଗନ୍ନାଥ ସେବନ ନାସି, ହଁ, ପ୍ରତିମା ନୁହଁ ତୁମେ, ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ। ତେଣୁ ଭଗବାନ ସାକ୍ଷାତ, ଆଚ୍ଛା, ବିଗ୍ରହ ସାକ୍ଷାତ ଭଗବାନ, ଶିଶି ବନିତା ଶିଶି କୃଷ୍ଣ ବଳରାମ ଶିଶି ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ତେଣୁ ବିଗ୍ରହ ସାକ୍ଷାତ ଭଗବାନ, କିନ୍ତୁ ବିଗ୍ରହଙ୍କ ସହିତ ସମସ୍ତେ ଯୁକ୍ତ ହେଇପାରିବେ କି, ସମସ୍ତେ ବିଗ୍ରହଙ୍କ ସେବା କରିପାରିବେ କି, ସେଇଟା ବି ନୁହଁ। ସମସ୍ତେ ବିଗ୍ରହଙ୍କ ସେବା କରିପାରିବେନି, ସମସ୍ତଙ୍କୁ ସେ ଅଧିକାର ମିଳିନି। ଯେମିତି ବାହାରେ ବି ବାହାରେ ଲୋକ ମନ୍ଦିରକୁ ଯାଉଛନ୍ତି, ହଜାର ହଜାର ଲୋକ ମନ୍ଦିରକୁ ଯାଉଛନ୍ତି, କ'ଣ ସମସ୍ତେ ବିଗ୍ରହଙ୍କୁ ସ୍ପର୍ଶ କରିବା ସୁଯୋଗ ପାଉଛନ୍ତି ନା ନାହିଁ? ସମସ୍ତେ କ'ଣ ସେବାର ସୁଯୋଗ ପାଉଛନ୍ତି? ସୁଯୋଗ ନାହିଁ। କିନ୍ତୁ ସେ ନାମ ନାମ ହେଉଛନ୍ତି କରୁଣାମୟ ମୂର୍ତ୍ତି, ନାମ ନାମୀ ହେଉଛନ୍ତି ଅଭିନ୍ନ। ନାମ ଗ୍ରହଣରେ କୌଣସି ଯୋଗ୍ୟତା ଅଯୋଗ୍ୟତା ଜାତି କୁଳ ଉଚ୍ଚ ନୀଚ ବ୍ରାହ୍ମଣ ବୈଷ୍ଣବ କ୍ଷତ୍ରିୟ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର କିଛି ନାହିଁ, ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ କରିପାରିବେ। ସେଦିନ କହୁଛନ୍ତି ସର୍ବ ଆତ୍ମ ସ୍ନବନମ, ସମସ୍ତ ଆତ୍ମା ପରିସ୍ନାତ କଲା ଭଳି ସିଦ୍ଧାନ୍ତ ହେଉଛି ସେ ନାମ, ଆଉ କୌଣସି ଉପାୟ ନାହିଁ। ମହାପୁରୁଷଟା ଶିକ୍ଷା ଦେଇନାହାନ୍ତି, ମହାପୁରୁଷ ସନାତନ ଗୋସ୍ୱାମୀ ସେ ଶିକ୍ଷା ଦେଇଛନ୍ତି, ଏକଥା ସମସ୍ତେ ଜାଣନ୍ତି। ଏ ପ୍ରକାର ସମସ୍ତଙ୍କର ମୁଖରିତ ହୁଏ ମୁଖରେ, ନିଜ ଜାତି ନହେ କୃଷ୍ଣ ଭଜନେ ଅଯୋଗ୍ୟ, ନିଚ ଜାତି ନହେ କୃଷ୍ଣ ଭଜନେ ଅଯୋଗ୍ୟ, ସତ୍କୁଳ ବିପ୍ର ନହେ ଭଜନେ ରଯୋଗ୍ୟ, ସତ୍କୁଳ ବିପ୍ର ନହେ ଭଜନେ ରଯୋଗ୍ୟ, ଯେଇ ଭଜେ ସେଇ ବଡ଼ ଅଭକ୍ତହୀନ ଛାର, ଯେଇ ଭଜେ ସେଇ ବଡ଼ ଅଭକ୍ତହୀନ ଛାର, କୃଷ୍ଣ ଭଜନେ ବିଚାର, କୃଷ୍ଣ ଭଜନେ ନାହିଁ ଜାତି କୁଳାଦି ବିଚାର। ଦେଖୁନାହାନ୍ତି, ସର୍ବ ଆତ୍ମ ସ୍ନବନମ, ନାମ ସମସ୍ତେ କରିପାରିବେ। ନିଚ ଜାତି ନହେ କୃଷ୍ଣ ଭଜନ ଅଯୋଗ୍ୟ, ତେଣୁ ନିଚ ଜାତିରେ ଜନ୍ମ ହେଇଛି ମାନେ କେହି ବିଚାର କରିବାକୁ ଚାହୁଁଛନ୍ତି ସେ କୃଷ୍ଣ ଭଜନ ଅଯୋଗ୍ୟ ନା, ସେ ନାମ କରିପାରିବେନି, ସେମିତି କେହି କହିପାରିବେନି, ନାମ ସମସ୍ତେ କରିପାରିବେ। ସତ୍କୁଳ ବିପ୍ର ନୁହେଁ ଭଜନ ଯୋଗ୍ୟ, ଖାଲି ଭାବି ଅଛନ୍ତି ସତ୍କୁଳରେ ଜନ୍ମ ହେଲା, ବିପ୍ରକୁଳରେ ଜନ୍ମ ହେଲା, ବ୍ରାହ୍ମଣକୁଳରେ ଜନ୍ମ ହେଲା ମାନେ ସିଏ ହିଁ ଭଜନ କରିପାରିବ, ସେମିତି କିଛି କୁହାଯାଇପାରିବ ନା, ସିଏ ହିଁ ଯୋଗ୍ୟ, ସେମିତି ବିଚାର କରିବା ଉଚିତ ନୁହଁ। ଯେଇ ଭଜେ ସେଇ ବଡ଼ ଅଭକ୍ତହୀନ ଛା, ଯିଏ ଭଜନ କଲା ସିଏ ବଡ଼, କାହିଁକି ବଡ଼, ତା ଆତ୍ମା ଶୁଦ୍ଧ ହବ, ସେ ସ୍ନାନ କରିବ, ପରିସ୍ନାତ କରିବ ଏ ନାମରେ। ଯେଇ ଭଜେ ସେଇ ବଡ଼ ଅଭକ୍ତହୀନ ଛା, କୃଷ୍ଣ ଭଜନେ ନାହିଁ ଜାତି କୁଳାଦି ବିଚାର, କୃଷ୍ଣ ଭଜନ ଭଗବାନଙ୍କ ନାମ ସଂକୀର୍ତ୍ତନ ନେଇଥିଲେ ଜାତି କୁଳ କୌଣସି ବିଚାର ନାହିଁ। ଯେମିତି ବନ୍ୟା, ଉଦାହରଣ ଦିଆଯାଏ, ଯେମିତି ବନ୍ୟା, ବନ୍ୟା ଯେତେବେଳେ ଆସେ ସେ ବନ୍ୟା ଜଳ ଆସୁଛି ନା କ'ଣ ଗୋଟେ, କାଲି ନା ପରଦିନ କ'ଣ ଆସୁଛି ବାବା କହୁଥିଲେ, ହଁ ପରଦିନ କ'ଣ ମୁଁ ଜାଣିନି ସେଟା, ହଁ ଆମ୍ଫାନି, ହଁ ଆନଫାନ, ବା କି ନା ଶୁଣୁଛି ଆନଫାନ, ଏ ତ କ'ଣ ଗୋଟେ ଆସୁଛି ବାତ୍ୟା ଫାତ୍ୟା କ'ଣ ଗୋଟେ ଆସୁଛି, ଆସୁ ଆସିବ ତ ଜଗତ ପ୍ରତି ଏସବୁ ଆସିବ। ବନ୍ୟା ଯେତେବେଳେ ଆସେ, ବନ୍ୟା ଜଳ ଯେତେବେଳେ ଆସେ କ'ଣ, ସେ ସର୍ବତ୍ର ପ୍ଲାବିତ ହୁଏ, ଗଙ୍ଗା ନଦୀର ଜଳ, ନଦୀର ଜଳ, ଖାଲର ଜଳ, ବିଲ ଜଳ, ଯେକୌଣସି ନାଳର ଜଳ, ସବୁ ଜଳ ମିଶିକି ଏକାକାର ହେଇଯାନ୍ତି ବନ୍ୟା ଜଳରେ, କୁହନ୍ତି କି ନାହିଁ ନା, ବନ୍ୟା ଜଳ କିଛି ମାଛ ବିଚାର ଥାଏ, ବନ୍ୟା ଆସିଲା ମାନେ ସବୁ ଜଳ ମିଶିକି ଏକାଠି ଯିବେ। ଇଏ ହରିନାମ ସଂକୀର୍ତ୍ତନ ବନ୍ୟା ଯେତେବେଳେ ଚାଲିବ ସେଇଟା ଜାତି କୁଳ କିଛି ରହିବ ନା, ସବୁ ଏକା ବେଳେ ସବୁ ଗୋଟେ ସେ ସ୍ୱରରେ ସବୁ ଚାଲିବେ, ଏଇଟା ମାଣିଛନ୍ତି ମହାପ୍ରଭୁ, ସେ ସ୍ୱରରେ ସବୁ ଚାଲିବେ। ସେଠି ବିଚାର କରାଯିବ ଜଣେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚଣ୍ଡାଳ କିଛି ବିଚାର କରାଯିବନି, ସେଇ ସେ କ'ଣ ସ୍ରୋତଟା କ'ଣ, ସେ କଥା କହୁଛନ୍ତି ସମସ୍ତେ ଗୋଟିଏ ସ୍ରୋତରେ ଯିବେ, ସେ ସ୍ରୋତଟା ହେଉଛି ଭକ୍ତିର ସ୍ରୋତ। ସେ ଭକ୍ତିର ସ୍ରୋତରେ ଆଉ କିଛି ଇଏ ଇଏ କ'ଣ ନାଳର ଜଳ, ଇଏ ପୋଖରୀର ଜଳ, ସିଏ ଗାଡ଼ିଆ ଜଳ, ସିଏ ନଦୀର ଜଳ, କିଛି ରହିବନି, ଭକ୍ତି ସୂତ୍ରରେ ସବୁ ଚାଲିଯିବ, ମାନେ ତାର ସ୍ୱରୂପ ସେଠି ରହିବନି, ସ୍ୱରୂପ ମାନେ ଯେଉଁ ମିଥ୍ୟା ସ୍ୱରୂପ, ଆଜୀବର ମିଥ୍ୟା ସ୍ୱରୂପ କ'ଣ, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଗୋତ୍ର ବିଭିନ୍ନ ଗୋତ୍ର ଏସବୁ କିଛି ରହିବନି, ଏ ସତରେ ଯେତେବେଳେ ଜୀବ ଚାଲିବ ସର୍ବାତ୍ମ ସ୍ୱପନମ, ସବୁ ଆତ୍ମାର ପରିସ୍ନାତ ଅବସ୍ଥା। ପ୍ରେମାନ ଦାସ ଠାକୁର ତାଙ୍କ ଭଜନ ସେ କଥା ଲେଖିଛନ୍ତି, ଆଉ ହାସି କାନ୍ଦି ପ୍ରେମେ ଗଡ଼ା ଗଡ଼ି, ହାସି କାନ୍ଦି ପ୍ରେମେ ଗଡ଼ା ଗଡ଼ି, ପୁଲକେ ବ୍ୟାପି ଲଙ୍ଗ, ପୁଲକେ ବ୍ୟାପି ଚଣ୍ଡାଳେ ବ୍ରାହ୍ମଣ କରେ କୋଳା କୋଳି, ଚଣ୍ଡାଳେ ବ୍ରାହ୍ମଣ କରେ କୋଳା କୋଳି, କବେ ବାଛିଲ ଏ ରଙ୍ଗ, କବେ ବାଛିଲ ଏ ପ୍ରଭୁ, କବେ ବାଛିଲ ଏ ରଙ୍ଗ ପ୍ରଭୁ, କବେ ବାଛିଲ ଏ ହାସିଏ କାନ୍ଦିଏ ପ୍ରେମେ ଗଡ଼ାଗଡ଼ି, ପୁଲକେ ବ୍ୟାପିଲ ଅଙ୍ଗ, ସେ ପ୍ରେମ ବନ୍ୟାରେ ସମସ୍ତେ ଗଡ଼ାଗଡ଼ି ଆନନ୍ଦରେ, ସେଠି ଜାତି ଭେଦ କିଛି ବିଚାର ରହେ ନା। ଚାଣ୍ଡାଳେ ବ୍ରାହ୍ମଣ କରେ କୋଳାକୋଳି, କବେ ବା ଛିଲ ଏ ରଙ୍ଗ, ଚଣ୍ଡାଳ ବ୍ରାହ୍ମଣ ଉଭୟ କୋଳାକୋଳି ହେଇକି ନାମ କରନ୍ତି, ନୃତ୍ୟ କରନ୍ତି, ଏଇଟା ଏଇଟା କାହାର ଅବଦାନ, ଏଇଟା ଭଗବାନଙ୍କର ଅବଦାନ ନା, ସ୍ୱୟଂ ଭଗବାନଙ୍କର ଅବଦାନ। ଚଣ୍ଡାଳ ବ୍ରାହ୍ମଣ ମିଶି କୋଳାକୋଳି ହେଇକି ନୃତ୍ୟ କରନ୍ତି, କବେ ବା ଛିଲ ଏ ରଙ୍ଗ, ଏ ରଙ୍ଗ ଆଉ କେବେ ଥିଲା କୁହନ୍ତୁ, କେଉଁ ଯୁଗରେ ଥିଲା, କେଉଁ ଅବତାରରେ ଥିଲା, ଆଉ କୌଣସି ସେଭଳି ପୂର୍ବରୁ କେବେ ଆଉ ଏଭଳି ବନ୍ୟା ଆସିଛି, ଏ ବନ୍ୟା ଆଉ କେବେ ଆସିଛି ପୂର୍ବରୁ ଆସିନି। ସେଇଦିନ ମହାପୁରୁ ଆସିଛନ୍ତି, ଅନାର୍ପିତ ଚାରିଙ୍ଗ ଚିରାଜ କରୁଣା ଅବତୀର୍ଣ୍ଣ କଳୌ ସମର୍ପିତ ଉନ୍ନତ ଉନ୍ନତ ରଜ ଉନ୍ନତ ରସ ଉଜ୍ଜଳ ରସମ ଉନ୍ନତ ଉଜ୍ଜଳ ରସମ ସ୍ୱଭକ୍ତି ସ୍ୟମ ସମର୍ପିତ ଉନ୍ନତ ଉଜ୍ଜଳ ରସ ସ୍ୱଭକ୍ତି ସ୍ୟମ ଏଇ ରସ ଏଇ ଭାବ ଅଲା ଯୁଗରେ କେବେ ନଥିଲା, କେବେ ବି ନାହିଁ। ସେଦିନ କହୁଛନ୍ତି କବେ ବା ଛିଲ ଏ ରଙ୍ଗ, ତେଣୁ ଭଗବାନଙ୍କର ଯେତେ ଅବତାର ଆସିଛନ୍ତି କୌଣସି ଅବତାର ଏଇଟା କରିନାହାନ୍ତି ସମସ୍ତଙ୍କୁ ଗୋଟିଏ ସ୍ତରକୁ ଆଣିକି ପ୍ରେମ ଦେବା। ଦେଖନ୍ତୁ କୌଣସି ଅବତାର ଏଇଟା ହେଇନି, ଭଗବାନ ଆସି କୃପା କରିଛନ୍ତି, ଭକ୍ତମାନେ କୃପା କରିଛନ୍ତି, ଯିଏ ଯେଉଁ ସ୍ଥିତିରେ ସେ ସ୍ଥିତିରେ ତାଙ୍କୁ କୃପା କରିଛନ୍ତି, କିନ୍ତୁ ସମସ୍ତଙ୍କୁ ଗୋଟିଏ ସ୍ରୋତରେ ନେବା ଏଇଟା କେଉଁ ଭଗବାନ କରିଛନ୍ତି କହୁନାହାନ୍ତି। ଭଗବାନ ଆସିଛନ୍ତି ବହୁ ବହୁତ ଅବତାର ନେଇକି ଆସିଛନ୍ତି, ଅବତାର ହିଁ ଅସଂଖ୍ୟା ଅସଂଖ୍ୟ ଅବତାର ଭଗବାନ ଆସନ୍ତି ଆସିଛନ୍ତି, କିନ୍ତୁ ମହାପୁରୁ ଆସି ଯାହା କରିଛନ୍ତି ଏଇଟା କିଏ କରିପାରିନାହାନ୍ତି। ସମସ୍ତଙ୍କୁ ଗୋଟିଏ ପ୍ରେମ ରଜରେ ବାନ୍ଧିବା ଏଇଟା କେବଳ ମହାପୁରୁଙ୍କ ଯୋଗୁଁ ସମ୍ଭବ ହେଇଛି, ନ ସେ ଦେଖୁନାହାନ୍ତି ବିଦେଶୀ ଲୋକ ସେମାନେ ବି ନାମ କରୁଛନ୍ତି, ବିଦେଶୀ ଲୋକଙ୍କର କ'ଣ ସଂସ୍କାର ଅଛି, ତାଙ୍କର କ'ଣ ସେମାନେ କ'ଣ ବିଧି ନିୟମ କିଛି ପାଳନ କରନ୍ତି ନା, କିଛି ନାହିଁ, ମାନେ ଭୋଜନ କଲେ ଯେଉଁମାନେ ମୁଖ ପ୍ରକ୍ଷାଳନ କରିବା ଜାଣିନାହାନ୍ତି, ହାତ ପୋଛିକି ପଳେଇଛି, ତାହେଲେ ଆମର ଛୁଆବେଳୁ ସେ କଥା ଶିକ୍ଷା ଦିଆଯାଏ, ଅଇଁଠା ପାଟି ମୁହଁ ଧୋଇକି ଯା, ଛୁଆବେଳୁ ଶିକ୍ଷା ଦିଆଯାଏ, ସେମାନେ ଭୋଜନ କଲା ପରେ ମୁହଁ ବି ଧୋଇବା ଜାଣିନାହାନ୍ତି, ହାତ ଧୋଇବା ଜାଣିନାହାନ୍ତି, ମାନେ ଏ ଆଉ କ'ଣ କୁହାଯିବ, ଗୋଟେ ସାଧାରଣ ଜିନିଷ ଜାଣିନାହାନ୍ତି, ଆଉ ଅଲଗା ଜିନିଷ ତାଙ୍କର ବିଚାର କରିନେବେ କେଉଁ ସ୍ତରର ସେମାନେ, କିନ୍ତୁ ସେମାନେ ମଧ୍ୟ ଶୁଦ୍ଧ ଭକ୍ତଙ୍କ ସହିତ ମିଶି ନାମ କରିବାର ସୁଯୋଗ ପାଉଛନ୍ତି। ଦେଖନ୍ତୁ ଏ ରଙ୍ଗ ଆଉ କେବେ ଥିଲା, ପ୍ରଭୁପାଦଙ୍କର ଯଦି ଦେଖିବେ ରଥଯାତ୍ରା, ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀଙ୍କ ଯେଉଁ ରଥଯାତ୍ରା ପ୍ରଭୁପାଦ ସମଗ୍ର ବିଶ୍ୱରେ କରିଛନ୍ତି, ପ୍ରଭୁପାଦ କୀର୍ତ୍ତନ କରୁଛନ୍ତି, ସେଠି ସବୁ କ'ଣ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନୃତ୍ୟ ଗୀତ କରୁଛନ୍ତି, କୀର୍ତ୍ତନ କରୁଛନ୍ତି, ସମସ୍ତେ ନୃତ୍ୟ ଗୀତ କରୁଛନ୍ତି, ନାଚୁଛନ୍ତି, କେବେ ଥିଲା ଏ ରଙ୍ଗ କହିଲେ, ଭଗବାନ କେଉଁ ଅବତାରେ ସେଇଟା କରିଛନ୍ତି କୁହନ୍ତୁ, ମହାପ୍ରଭୁଙ୍କ ଧାରା ନା ଏଇଟା, ଆଉ ଏଇଟା ତ କୃଷ୍ଣ ଚେତନା ଧାରା, ଅଲଗା ସମୟରେ କୌଣସି ସମୟରେ ଏଇଟା ପ୍ରଚଳିତ ହେଇଛି ପ୍ରବାହିତ ହେଇଛି ଏଇ ସେଇଟା ମହାପ୍ରଭୁଙ୍କୁ କହିଛେ କ'ଣ କରୁଣାର ଅବତାର, ଆଉ କୌଣସି ଅବତାରଙ୍କୁ କରୁଣା ଅବତାର କୁହାଯାଏ ନା, ମହାପ୍ରଭୁ ହେଉଛନ୍ତି କରୁଣା ଅବତାର। ଏସବୁ ଦେଖୁନାହାନ୍ତି, ଏ ସିଦ୍ଧାନ୍ତଗୁଡ଼ା ସବୁ ନେବେ, ସବୁ ଭଜନରେ ସବୁ ରହିଛି, ମହାପ୍ରଭୁ କରୁଣା ଅବତାର, ଏ ଗୋଟିଏ ପ୍ରେମ ବନ୍ୟାରେ ସମସ୍ତଙ୍କୁ କ'ଣ ଭସେଇଲେ, କବେ ବାଛିଲ ଏ ରଙ୍ଗ, ଲୋସନ ଦାସ ଠାକୁର ସେ କଥା କହିଲେନି,
परम करुण पहुदोई जन निताई गौर चंद करुण पहुदोई जन निताई गौर चंद सवतार सार शिरोमणि सवतार सार शिरोमणि केवल आनंद गंद केवल आनंद गंद केवल आनंद कंद आनंद कंद केवल आनंद कंद केवल
देखो तो महाप्रभु ले करुणा रा अवतार परम करुण पह दुई जन निताई गौरचंद्र निताई गौरचंद्र परम करुण अवतार सब अवतार सार शिरोमणि सब अवतार सार शिरोमणि जिते अवतार आब अवतार शिरोमणि महाप्रभु निताई गौरचंद्र देखुना आम ये पॉइंट आलोचना करे महाप्रभु से जो प्रेम बन्या जो भसई बुहाई जगत रे पूर्व थिला ना पूर्व कौन होता जगत पूर्व मरुड़ी होगी थिला ନାଇଁ ପୂର୍ବରୁ ମରୁଡ଼ି ହେଇକି ଥିଲା ନା ଜଗତରେ ପ୍ରେମର ବନ୍ୟା ଥିଲା ବନ୍ୟା କ'ଣ ଜଳ ହିଁ ନଥିଲା ବନ୍ୟା ପ୍ରେମର ବିନ୍ଦୁ ବି ନଥିଲା ମରୁଡ଼ି ହେଇକି ଥିଲା କିନ୍ତୁ ପ୍ରେମର ବନ୍ୟାକୁ ଭସେଇ ଦେଲେ ସେ ନିତ୍ୟାନନ୍ଦ ପ୍ରଭୁଙ୍କର ଭଜନ ନାହିଁ ନା କାଟିଆ ମୁହାଣ ଆବଦ୍ଧ କରୁଣା ସିନ୍ଧୁ କାଟିଆ ମୁହାଣ ଅମିୟାରବାନ ଆବଦ୍ଧ କରୁଣା ସିନ୍ଧୁ କାଟିଆ ମୁହାଣ ମହାଣୁକୁ କାଟିକି ଛାଡ଼ିଲେ ନିତ୍ୟାନନ୍ଦ ପ୍ରଭୁ ଆଉ ମହାପ୍ରଭୁ ଯେଉଁ ପ୍ରେମକୁ ଆଣିଥିଲେ ମହାପ୍ରଭୁ ତ ଆଦେଶ ଦେଇଦେଇଛନ୍ତି ନା ନିତ୍ୟାନନ୍ଦ ପ୍ରଭୁଙ୍କୁ ଆଉ କାହାକୁ ହରିଦାସଙ୍କୁ ସେ ମହାଣୁ କାଟି ପୁରା ସର୍ବତ୍ର ବନ୍ୟାକୁ ଭସେଇଲେ ପାଣିକୁ ପୁରା କି କ'ଣ ଆସୁଛି କ'ଣ ସେଟା କ'ଣ ଆସୁଛି କାଲି କ'ଣ ସେ ପାଟିରେ ପଶୁନି ଆନଫାନ ଏ ଆନଫାନ ଆସିଲେ ପର୍ଟିକୁଲାର କିଛି ଜାଗାକୁ ଆକ୍ରମଣ କରିପାରେ କିଛି ଲୋକ ଆକ୍ରାନ୍ତ ହେଇପାରନ୍ତି କିନ୍ତୁ ମହାପ୍ରଭୁଙ୍କର ଯେଉଁ ପ୍ରେମର ବନ୍ୟା ନିତ୍ୟାନନ୍ଦ ପ୍ରଭୁ ଯେଉଁ ମହାଣକୁ କାଟିକି ସବୁଆଡ଼େ କ'ଣ ବିତରଣ କରିଛନ୍ତି ପ୍ରବାହିତ କରିଛନ୍ତି ସର୍ବତ୍ର ତାକୁ ଆହୁରି ଅଧିକା ପ୍ରବାହିତ କରିଦେଲେ ଶିଲ ପ୍ରଭୁପାଦ ସମଗ୍ର ବିଶ୍ୱରେ ପୁଣି ଏ ବନ୍ୟାକୁ ପ୍ରଚାର କରିଦେଲେ ସମସ୍ତେ ଏଇଟା କୌଣସି ବାଛ ବିଚାର ହେଲାନି ଏଇଟା ହେଉଛି ସର୍ବାତ୍ମ ସ୍ନାପନ ଏମିତିକି ଇଏ ତ ମାନେ ସର୍ବାତ୍ମ ସ୍ନାପନ ଶବ୍ଦରେ ଆମେ କେବଳ ଗୋଟିଏ ଜିନିଷ ଏଠି ଆଲୋଚନା କଲେ କ'ଣ ସର୍ବ ଆତ୍ମ ସର୍ବାତ୍ମ ମାନେ ସର୍ବାତ୍ମ ଶବ୍ଦରେ ଆମେ ଖାଲି ମଣିଷମାନଙ୍କ କଥା ଆଲୋଚନା କଲେ ନା ନାହିଁ ଏ ଯେଉଁ ପ୍ରେମର ବନ୍ୟାଟା ପ୍ରଚାର କ'ଣ ପ୍ରସାରିତ ହେଇଛି ପ୍ରବାହିତ ହେଇଛି ମଣିଷମାନଙ୍କ କଥା ଆଲୋଚନା କଲେ ନା ବର୍ତ୍ତମାନ ସର୍ବାତ୍ମ ଶବ୍ଦରେ ସବୁ ଜୀବ ପ୍ରତି ଜୀବ ମାନେ ମଧ୍ୟ ଏଥିରେ ଉପକୃତ ହେଇଛନ୍ତି ନାମ ଦ୍ୱାରା ନାମ ଦ୍ୱାରା ପ୍ରତି ଜୀବ ଉପକୃତ ହେଇଛନ୍ତି ଦେଖୁନାହାନ୍ତି ମହାପ୍ରଭୁ ଆସି ଯେଉଁ ନାମ କୀର୍ତ୍ତନ କରିଛନ୍ତି ପଶୁ ପକ୍ଷୀ ଇତର ପ୍ରାଣୀ ପଶୁ ପକ୍ଷୀ ଏମାନେ ବି ପ୍ରଶ୍ନ ଆସି ଏମାନେ ତ ଉଚ୍ଚାରଣ କରିପାରନ୍ତି ନା ଉଚ୍ଚାରଣ ନ କଲେ ବି ସେମାନେ ଯଦି ଶ୍ରବଣ କରିଛନ୍ତି ତେବେ ବି ସେ ନାମ ପ୍ରେମର ବନ୍ୟାରେ ସେମାନେ ପ୍ଲାବିତ ହୋଇଛନ୍ତି ଶ୍ରବଣ କଲା ପରେ ତ ସେମାନେ ଉଚ୍ଚାରଣ କରିଛନ୍ତି କରିନାହାନ୍ତି କ'ଣ ମହାପ୍ରଭୁ ଯେତେବେଳେ ଝାଡ଼ିଖଣ୍ଡ ପଥରେ ଯାଇଛନ୍ତି ମହାପ୍ରଭୁ ସେଟା ଆଲୋଚନା କରୁନଥିଲେ ଆମର ଚୈତନ୍ୟ ତ ସେ କଥା ଅଛନ୍ତି ମହାପ୍ରଭୁ ଯେତେବେଳେ ଝାଡ଼ିଖଣ୍ଡ ପଥ ଦେଇକି ଯାଇଛନ୍ତି ସେଠି ତ ସମସ୍ତେ ଉଚ୍ଚାରଣ କରିଛନ୍ତି ପଶୁପକ୍ଷୀମାନେ ଉଚ୍ଚାରଣ କରିଛନ୍ତି ତାହେଲେ କୁହନ୍ତୁ ସର୍ବାତ୍ମ ସ୍ନାପନଟା ହେଇଛି କି ନାହିଁ ହେଇଛି ସେ କଥା ଦେଖୁନାହାନ୍ତି ଚୈତନ୍ୟ ତ ବର୍ଣ୍ଣା ଅଛି ନିର୍ଜନ ବନେ ଚଲେ ପ୍ରଭୁ କୃଷ୍ଣ ଲୟା ହସ୍ତି ବ୍ୟାଘ୍ର ପଥ ଛାଡ଼େ ପ୍ରଭୁ କେ ଦେଖିଆ ପାଲେ ପାଲେ ବ୍ୟାଘ୍ର ହସ୍ତି ଗଣ୍ଡାର ଶୁକର ଗଣ ତାର ମଧ୍ୟ ଆବେଶ ପ୍ରଭୁ କରେ ନ ଗମନ ମହାପ୍ରଭୁ ଯାଇଛନ୍ତି ଝାଡ଼ଖଣ୍ଡ ପଠ ଦେଇକି ନାମ କରିକି ଯାଉଛନ୍ତି ହସ୍ତି ବ୍ୟାଘ୍ର ପଥ ଛାଡ଼େ ପ୍ରଭୁ କିଏ ଦେଖିବା ହସ୍ତି ବ୍ୟାଘ୍ର ପଥ ଛାଡ଼ିକି ପ୍ରଭୁ ଦେଖି ପଥ ଛାଡ଼ି ଦେଉଛନ୍ତି ଏବଂ ପାଲେ ପାଲେ ବ୍ୟାଘ୍ର ହସ୍ତି ଗଣ୍ଡାର ଶୁକର ଗଣ ତାର ମଧ୍ୟ ଆବେଶ ପ୍ରଭୁ କରେ ନ ଗମନ ମହାରାଜ ସେଟା ଆଲୋଚନା କରିଥିଲେ ଆମେ କେବଳ ଏ ପ୍ରସଙ୍ଗରେ ଶୁଣୁଛେ ଯେ ସର୍ବାତ୍ମ ସ୍ନାପନ ସବୁ ଜୀବ ସବୁ ଆତ୍ମା ଅଲଗା ଶରୀର ଭିତରେ ଥିବା ଆତ୍ମା ମଧ୍ୟ ସ୍ନାପନ ସେମାନେ ମଧ୍ୟ ଏଇ ନଦୀରେ ସ୍ନାନ କରିଛନ୍ତି, ପ୍ରେମ ନଦୀରେ ସେମାନେ ଅବଗାହନ କରିଛନ୍ତି, ସେମାନେ ଜୀବନକୁ ସାର୍ଥକ କରିପାରିଛନ୍ତି, ମହାପୁର ଯେତେବେଳେ ଯାଇଛନ୍ତି ସେଇଟା କ'ଣ ପ୍ରମାଣିତ ହେଇଛି। କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଏକ ଦିନ ପଥେ ବ୍ୟାଘ୍ର କରି ଆଛେ ଶୟନ, ଆ ବେସ୍ତାର ଗାଏ ପ୍ରଭୁର ଲାଗିଲ ଚରଣ। ପ୍ରଭୁ କହେ କହ କୃଷ୍ଣ ବ୍ୟାଘ୍ର ଉଠିଲ, କୃଷ୍ଣ କୃଷ୍ଣ କହି ବ୍ୟାଘ୍ର ନାଚିତେ ଲାଗିଲ। ମହାପ୍ରଭୁ ଦିନେ ଯିବା ସମୟରେ ଗୋଟେ ବ୍ୟାଘ୍ରକୁ ଦେଖିଲେ, ବ୍ୟାଘ୍ରକୁ ଦେଖି ଆବେଶ ତାର ଗାଏ ପ୍ରଭୁର ଲାଗିଲା ଚରଣ। ଆବେଶରେ ପ୍ରଭୁଙ୍କର ପାଦ ଲାଗିଯାଇଛି ବ୍ୟାଘ୍ର ଦେହରେ। ସେ ଲାଗିଲା ପରେ ପ୍ରଭୁ କହୁଛନ୍ତି, ଏଇ ଶୋଇଛୁ କ'ଣ, କୃଷ୍ଣ କୃଷ୍ଣ କହ, କୃଷ୍ଣ କୃଷ୍ଣ କହ। ମହାପ୍ରଭୁ ଆସିକି ବ୍ୟାଘ୍ରକୁ ମଧ୍ୟ ଦେଇଦେଲେ। ଦେଖ ସର୍ବାତ୍ମ ଶ୍ରବଣ, ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ, ସର୍ବାତ୍ମ ବ୍ୟାଘ୍ର ଦେହରେ ଥିବା ଆତ୍ମା ମଧ୍ୟ ସିଏ ମଧ୍ୟ ପ୍ରେମ ପାଇଯାଉଛି। ମହାପ୍ରଭୁ କହୁଛନ୍ତି, କୃଷ୍ଣ କୃଷ୍ଣ କହି ବ୍ୟାଘ୍ର ନାଚିତେ ଲାଗିଲ। ମହାପ୍ରଭୁ କହିଲେ, କୃଷ୍ଣ କୃଷ୍ଣ କୁହ, ବାଘ କୃଷ୍ଣ କୃଷ୍ଣ କହିକି ନାଚିଛି। ବାଘ ନାଚେ କୋଉଠି, ଖାଲି ବାଘ ନାହିଁ। ତାପରେ କହିବେ, ଆର ଦିନେ ମହାପ୍ରଭୁର କରେ ନଦୀ ସ୍ନାନ, ମତ ହସ୍ତି ଯୁଥ ଆଇଲ କରିତେ ଜଳପାନ। ପ୍ରଭୁ ଜଳ କୃତ୍ୟ କରେ ଆଗେ ହସ୍ତି ଆଇଲା, କୃଷ୍ଣ କହ ବୋଲି ପ୍ରଭୁ ଜଳ ଫେଲି ମାଇଲା। ସେଇ ଜଳ ବିନ୍ଦୁ କଣା ଲାଗେ ଯାର ଗାୟ, ସେଇ କୃଷ୍ଣ କୃଷ୍ଣ କହେ ପ୍ରେମେ ନାଚେ ଗାଏ। ପ୍ରେମେ ନାଚେ ଗାଏ ସର୍ବାତ୍ମ ସ୍ନପନ। ଆର ଦିନେ ମହାପ୍ରଭୁ କରେ ନଦୀ ସ୍ନାନ, ନଦୀ ସ୍ନାନ ମହାପ୍ରଭୁ କରୁଛନ୍ତି, ମତ ହସ୍ତି ସବୁ ଆସିଛନ୍ତି ଜଳପାନ କରିବା ପାଇଁ। ଆଉ ମତ ହସ୍ତି ଆମ ପାଖକୁ କେହି ଯାଆନ୍ତିନି, ଟିକେ ଫୋବାଡ଼ ଦେବେ, ତାଙ୍କର କିଛି କିଛି ହିସାବ ନଥାଏ, ପାଗଳା ହାତୀ ବୋଲି। ପ୍ରଭୁ ଜଳକୃତ୍ୟ କରେ ଆଗେ ହସ୍ତି ଆଇଲା, ପ୍ରଭୁ ଜଳକୃତ୍ୟ କରୁଛନ୍ତି, ଆଗରେ ହସ୍ତି ଆସିଲେ। କୃଷ୍ଣ କହ ବୋଲି ପ୍ରଭୁ ଜଳ ଫେଲି ମାଇଲା। ଭଗବାନ କ'ଣ କରୁଛନ୍ତି, ଜଳ ମାରିଛନ୍ତି, କୃଷ୍ଣ କହ ବୋଲି ଜଳ ମାରିଦେଲେ, ଜଳ ମାରିଛନ୍ତି, ସେଇ ଜଳ ଯାଇକି ଯାହା ଦେହରେ ପଡ଼ିଛି। ମାନେ ମହାପ୍ରଭୁ କେମିତି ଆସିଛନ୍ତି ଦେଖନ୍ତୁ, ପ୍ରେମ ବିତରଣ କରିଛନ୍ତି। ସେଇ ଜଳ ବିନ୍ଦୁ କଣା ଲାଗେ ଯାର ଗାଏ, ଯାହା ଶରୀରରେ ସେ ଜଳ ବିନ୍ଦୁ କଣା ଲାଗିଛି, ସେଇ କୃଷ୍ଣ କୃଷ୍ଣ କହେ ପ୍ରେମେ ନାଚେ ଗାଏ। ମତହସ୍ତି, ମତହସ୍ତି ଅଛନ୍ତି ନା ଆପଣଙ୍କ ଏରିଆରେ, ଘର ଭାଙ୍ଗିକି ଧାନ ନେଇଯାଉଛନ୍ତି, ଆମେ ଶୁଣିଛୁ, ହଁ କି ନାହିଁ। ସେ ଆମର କୁହନ୍ତି ଘନଶ୍ୟାମପୁର ହରିଆ କୁହନ୍ତି, ଘନଶ୍ୟାମପୁର ଗିରିଧାରପୁର ସେ କୁହନ୍ତି, ହାତୀମାନେ ଏମିତି ଜାଣନ୍ତି ଘର ଭିତରେ କେଉଁଠି ଧାନ ଥିବ, ଜାଣିଛନ୍ତି ଆପଣ, ଘର ଭିତରେ କେଉଁଠି ଧାନ ଥିବ ସେମାନଙ୍କୁ ଜଣା, ଯେଉଁ ପାଖରେ ଧାନ ଥିବ ସେଇ ଜାଗାଟାକୁ କଣା କରିଦେବେ, ଦାନ୍ତରେ କଣା କରି ଶୁଣ ପରି ଧାନ ବସ୍ତା ସହ ଟିକେ ନେଇଯିବେ, ସେମାନେ କୁହନ୍ତି ଯା। ମାନେ ଏମିତି ହିଂସ୍ର ଝିଅ, କିନ୍ତୁ ସିଏ ଆଜି ମହାପ୍ରଭୁଙ୍କ କୃପାରେ କ'ଣ, ସେଇ କୃଷ୍ଣ କୃଷ୍ଣ କହେ ପ୍ରେମେ ନାଚେ ଗାଏ, ସିଏ କୃଷ୍ଣ କୃଷ୍ଣ କହିକି ପ୍ରେମରେ ନାଚୁଛନ୍ତି ଗାଉଛନ୍ତି। ଏ ତ ହେଉଛି ସର୍ବାତ୍ମ ସ୍ନପନ, ସର୍ବଆତ୍ମ। ପ୍ରଶ୍ନ ଆସେ, ଆଚ୍ଛା ଅଲଗା ଜୀବ ସେମାନଙ୍କର ତ ବାକ୍ଶକ୍ତି ନାହିଁ, ସେମାନେ କେମିତି କୃଷ୍ଣ କୃଷ୍ଣ କହିବେ, ବାଘ କଥା ଶୁଣିଲେ, ହାତୀ କଥା ଶୁଣିଲେ, ଏମାନେ କୃଷ୍ଣ କୃଷ୍ଣ କେମିତି କହିବେ, ସେମାନଙ୍କର ତ ବାକ୍ଶକ୍ତି ନାହିଁ, କହିପାରିବ କ'ଣ। ଲକ୍ଷ୍ମଣ ବାବା କେଉଁଝର କେତେଟା ହାତୀ କହିଛନ୍ତି କୃଷ୍ଣ କୃଷ୍ଣ, କହିଛନ୍ତି କୃଷ୍ଣ କୃଷ୍ଣ, ସେଇ ତ ବାକ୍ଶକ୍ତି ତାଙ୍କର ନାହିଁ, ସେମାନେ କେମିତି କହିବେ ନା। ଏଇଟା ହେଉଛି ମହାପ୍ରଭୁଙ୍କର ଅପୂର୍ବ କରୁଣା ଶକ୍ତି। ଭଗବାନ ଯଦି କୃପା କରିବେ କାହିଁକି ଅସମ୍ଭବ, ଏଇଟା ଅସମ୍ଭବ ନୁହଁ, କାରଣ ଏଇଟା ବା ଆତ୍ମାର ବୃତ୍ତି। ଆମେ ଦେହ ଦୃଷ୍ଟିରୁ ବିଚାର କରୁଛେ ନା, ଆତ୍ମାର ସମ୍ବନ୍ଧ କାହା ସହିତ, ଆତ୍ମାର ପରିଚୟ ହେଉଛି ବାସ୍ତବ ପରିଚୟ ନା। ଭଗବାନଙ୍କ କୃପାରେ ଜୀବ କ'ଣ କରେ, ଜୀବ ତାର ଆତ୍ମସ୍ୱରୂପଟାକୁ ଲାଭ କରେ, ଭଗବାନଙ୍କ କୃପାରେ ସେ ଆତ୍ମସ୍ୱରୂପଟା ପ୍ରାପ୍ତ ହେଇଯାଏ। ଆତ୍ମସ୍ୱରୂପ ପ୍ରାପ୍ତ ହେଲା ପରେ ଶ୍ରୀକୃଷ୍ଣ ଉଚ୍ଚାରଣ କରିବାରେ କ'ଣ ଅଛି, ଏଇଟା ତ ଆତ୍ମାର କ୍ରନ୍ଦନ ନା। ଆମେ ପ୍ରଶ୍ନ, ଆମେ ଶୁଣିପାରୁନୁ, ଆମେ ବୁଝିପାରୁନୁ, କିନ୍ତୁ ଆମେ ସମସ୍ତଙ୍କ ଭାଷା ବୁଝିପାରିବା ନା, ଆମେ ସମସ୍ତଙ୍କ ଭାଷା ବୁଝିପାରିବା। ଯେମିତି ପ୍ରମାଣ ଆସେ, ଯେମିତି ଗଜେନ୍ଦ୍ର, ଗଜେନ୍ଦ୍ର ସ୍ତୁତି କରିଛନ୍ତି ଭଗବାନଙ୍କୁ, ଆଉ ଗଜେନ୍ଦ୍ର ଯେଉଁ ସ୍ତୁତି କରିଛନ୍ତି ସେ କେମିତି କଲେ, ପୁଣି ସେ ତ ହାତୀଶ୍ୱରରେ ଥିଲେ, ଥିଲେ କି ନାହିଁ, ଥିଲେ। ଭରତ ମହାରାଜ, ଭରତ ମହାରାଜ ପୁଣି ସ୍ତୁତି କରିଛନ୍ତି କେଉଁ ସ୍ୱରରେ, ମୃଗସ୍ୱରରେ, ମୃଗସ୍ୱର ପାଇଲା ପରେ ସେ ପୁଣି ଅନ୍ତାପୁର ଥିଲେ ନା, ଅନ୍ତାପୁରୀ ସେ ଭଗବାନଙ୍କୁ ସ୍ତୁତି କରିଛନ୍ତି, କେମିତି ସମ୍ଭବ ହେଲା ସେଟା, ଏଇଟା ଆତ୍ମାର ବୃତ୍ତି। ଶରୀର ଆମେ ଶରୀର ଦୃଷ୍ଟି ଆମେ ଏଇ ଶରୀର ଅଛୁ ବୋଲି ଆମେ ଭାବୁଛେ ଆମ ଯେମିତି ଉଚ୍ଚାରଣ କରିବା ସେମିତି ଏଇଟା ଭଗବାନ ବୁଝିପାରିବେ ନାହିଁ। ରାମଚନ୍ଦ୍ର ମହାପ୍ରଭୁଙ୍କ ପାଖକୁ ଆସି କୁକୁର ମଧ୍ୟ ନ୍ୟାୟ ମାଗିଛି। ଯେଉଁ ନ୍ୟାୟ ମାଗିଥିଲା ରାମଚନ୍ଦ୍ର ମହାପ୍ରଭୁ, ଭରତୀୟା ପକ୍ଷୀ ଘଣ୍ଟ ଘୋଡ଼ାଇ ରଖିଲ ତ ଜଗବନ୍ଧୁ ପରି ଜଣେ ନାହିଁ ନାହିଁ। ଭରତୀୟା ପକ୍ଷୀ ତୋର ଅଣ୍ଡାକୁ ଘଣ୍ଟ ଘୋଡ଼ାଇ ରଖିଲେ ସେ ଡାକିଥିଲା ବୋଲି ତାମାନେ ତା ଭାବ ବୁଝିପାରିଲେ, ତା ଡାକ ଜାଣିପାରିଥିଲେ ଭଗବାନ ସର୍ବସାଧି। କର୍ଣ୍ଣାଟକରୁ ଲୋକ ସେ ଜଗନ୍ନାଥଙ୍କ ପାଖକୁ ଦର୍ଶନ କରିବା ପାଇଁ, କର୍ଣ୍ଣାଟକ ଲୋକମାନେ କେଉଁ ଭାଷାରେ କହିବେ ଜଗନ୍ନାଥଙ୍କ ପାଖରେ ନିବେଦନ କରିବେ? କନ୍ନଡ ଭାଷାରେ କହିବେ ନା? ଆନ୍ଧ୍ର ଲୋକ ଆସିଲେ ତେଲୁଗୁ ଭାଷାରେ କହିବେ, କେରଳରୁ ଆସିଲେ ସେ ମାଲାୟାଲମ ଭାଷାରେ କହିବେ। ତାହେଲେ ଭଗବାନ ପାଖରେ ସେମାନେ ଯୋଉ କହୁଛନ୍ତି ଆମେ କହିବା ନା ଜଗନ୍ନାଥ ଓଡ଼ିଆ ଠାକୁର, ତୁମେ ଓଡ଼ିଆରେ କହିଲେ ଭଗବାନ ବୁଝିବେ, ନହେଲେ ବୁଝିବେନି, କହିବା ନା ଜଗନ୍ନାଥ ଓଡ଼ିଆ ଠାକୁର, ଓଡ଼ିଆରେ କହିଲେ ହିଁ ଭଗବାନ ବୁଝିବେ ଜଗନ୍ନାଥ। ତାହେଲେ ଭଗବାନ ଜଗନ୍ନାଥ ଯଦି ଓଡ଼ିଆରେ କହିଲେ ବୁଝିବେ, ତାହେଲେ ଆମେ ବୃନ୍ଦାବନ ଯାଇକି ଭଗବାନଙ୍କୁ କିଛି ଜଣେଇ ପାରିବାନି, ଜଣେଇପାରିବି? ସେ ତ ଓଡ଼ିଆ ବୁଝୁନି, ସେ ତ ହିନ୍ଦୀର, ସେପଟେ ତ ହିନ୍ଦୀ ଚାଲୁଛି, ପୁଣି ବ୍ରଜଭାଷୀ, ବ୍ରଜଭାଷା ଅଲଗା, କ'ଣ ଜଗଜନପୁର ବ୍ରଜଭାଷା ଜାଣିଛନ୍ତି ନା? ତାହେଲେ ତ କୃଷ୍ଣ ଶୁଣିବେନି, ଡାକ ଡାକୁଥାନ୍ତୁ, କେତେ ଡାକିବେ, ଡାକନ୍ତୁ କୃଷ୍ଣ ଶୁଣିବେ, ଜଗନ୍ନାଥ ହିଁ ଶୁଣିବେ ଓଡ଼ିଆ ଠାକୁର, ଆଉ କୃଷ୍ଣ ତ ଶୁଣିପାରିବେନି, ବୁଝିପାରିବେନି। ଭଗବାନ ସର୍ବଭାଷା ବି ଭଗବାନ ସବୁ ବୁଝିପାରିବେ। ଯେମିତି ଆପଣ ତାକୁ ନାହାନ୍ତି ହନୁମାନ, ହନୁମାନ ସବୁ ସମୟରେ ରାମ ନାମ କରୁଥିଲେ, କେମିତି କରୁଥିଲେ? ସେ ତ ବାନର ସ୍ୱର ନା, ସ୍ୱର ଦୃଷ୍ଟି ଦେଖିଲେ ସେ ବାନର ସ୍ୱର, ସେ ପୁଣି କେମିତି କରୁଥିଲେ? ଏଇଟା ଆତ୍ମାର ବୃତ୍ତି। ଯେମିତି କାକଭୂଷଣ୍ଡି କାକସ୍ୱରରେ ଥିଲେ, ପକ୍ଷୀ ସ୍ୱରରେ ଥିଲେ, ସେ ପୁଣି କେମିତି ଭଗବାନ ନାମ କରୁଥିଲେ? ସେ ତ ପୁଣି କଣ ରାମଚରିତ୍ର ବକ୍ତା, ସେ ପୁଣି ରାମଲୀଳା କୀର୍ତ୍ତନ କରନ୍ତି ନା, ଗରୁଡ଼ ଯାଇକି ତାଙ୍କ ଗୋଟେ କଥା ଶୁଣିଛନ୍ତି, ଜାଣିଛନ୍ତି ନା? ଗରୁଡ଼ ଯାଇକି କାକଭୂଷଣ୍ଡିରୁ ଭଗବାନ କଥା ଶ୍ରବଣ କରିଛନ୍ତି, ସେ ଲୀଳା ଅଛି, ମୁଁ କହିଥିଲି କୋଉଠୁ ଗୁଣ୍ଡିଚା ମନ୍ଦିର ଗୋଟେ କ୍ଲାସ୍ ରେ ହୋଇଥିଲା। ତାହେଲେ ସେ ପୁଣି କେମିତି କଥା କହୁଥିଲେ? ଗରୁଡ଼ କେମିତି ବୁଝୁଥିଲେ? ଏଇଟା ଆତ୍ମାର ବୃତ୍ତି। ତ ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ, ସର୍ବାତ୍ମ ସମ୍ପନ୍ନ ସବୁ ଆତ୍ମା ଭଗବାନଙ୍କ ସହିତ ସବୁ ଆତ୍ମା ଯୁକ୍ତ ହେଇପାରିବେ, ଆଉ ଏଇଟା କେବଳ ସହଜ ହେଇଛି ମହାପ୍ରଭୁଙ୍କ କୃପାରେ, ଏଇ ବିଶେଷ କରି ନାମ ସଂକୀର୍ତ୍ତନରେ, ନାମ ସଂକୀର୍ତ୍ତନ ଦ୍ୱାରା ଏଇଟା ସମ୍ଭବ। ଦେଖନ୍ତୁ ତାପରେ କ'ଣ ହେଇଛି, ସ୍ୱୟଂ ପୁଣି ମହାପ୍ରଭୁ ସ୍ୱୟଂ ନାମ କରୁଛନ୍ତି ନା, ଝାଡ଼ିଖଣ୍ଡ ପଥର ଯେତେବେଳେ ଯାଉଛନ୍ତି ମହାପ୍ରଭୁ ସ୍ୱୟଂ ନାମ କରିକରି ଯାଉଛନ୍ତି, ଆଉ ସେଇଟା ବନ୍ୟ ପଶୁ ପକ୍ଷୀ ନାମ କରିବା ତ ସ୍ୱାଭାବିକ। ଭଗବାନ ଯଦି ନାମ କରୁଛନ୍ତି, ଭଗବାନ ଯାହାକୁ ସ୍ପର୍ଶ କରୁଛନ୍ତି, ଭଗବାନ ଯଦି ଜଳ ଫୋପାଡ଼ି ଦେଉଛନ୍ତି, ସେ କାହିଁ ନାମକୁ ନ କରିବେ, କରିପାରିବେନି? ସେ ଆମ ଉପରେ ଭଗବାନ ଜଳ ଫୋପାଡ଼ିଛନ୍ତି ନା ନାହିଁ? ଆମ ଉପରେ ଜଳ ଫୋପାଡ଼ି ନାହାନ୍ତି ଭଗବାନ? ଶୁଭୁନି, ହଁ ଆଉ ପ୍ରତିଦିନ ଆମେ ଜଳ ପାଉଛେ, ପାଉନି କ'ଣ ଭଗବାନଙ୍କ ଜଳ ପାଉନି, ଫୋପାଡ଼ୁଛନ୍ତି ଆମେ ନାମ କରୁନେ, ତାମାନେ ଆମେ ପଶୁ ଭିତରେ ମଧ୍ୟ ନାହିଁ, ପଥର ହେଇଯାଇଛି ନା କ'ଣ ପ୍ରଭୁ? ପଶୁମାନେ ନାମ କରୁଛନ୍ତି, ଆମେ ନାମ କହୁନେ, ଆମେ ପଥର ହେଇଯାଇଛି ଆଉ, ସେ ହିସାବରେ ବିଚାର କରାଯିବ। ମହାପ୍ରଭୁ ଯାଇଛନ୍ତି ତାହେଲେ ଦେଖନ୍ତୁ ତାପରେ କ'ଣ ହେଇଛି, ପୁଣି ଏଭଳି ଯେତେବେଳେ ମହାପ୍ରଭୁ ଯାଉଛନ୍ତି, ଦୁଇ ପାର୍ଶ୍ୱରେ ହରିଣମାନେ ଯାଉଛନ୍ତି, ହରିଣମାନେ ଯିବା ସମୟରେ ସେ ସମୟରେ କ'ଣ ହେଇଛନ୍ତି, ପାଞ୍ଚ ସାତଟା ବାଘ ଆସି ପହଞ୍ଚି ଯାଇଛନ୍ତି। ବାଘ ଆସି ସେ ଦଳରେ ମିଶି ଯାଇଛନ୍ତି, ସେ ସମୟରେ ମହାପ୍ରଭୁ ପୁଣି କହୁଛନ୍ତି, କୃଷ୍ଣ କୃଷ୍ଣ କହ ବୋଲି ପ୍ରଭୁ ଜବେ ବୋଇଲ, କୃଷ୍ଣ କହି ବ୍ୟାଘ୍ର ମୃଗ ନାଚିତେ ଲାଗିଲ, ନାଚେ କୁଦେ ବ୍ୟାଘ୍ର ଗଣ ମୃଗୀ ଗଣ ସଙ୍ଗେ, ବଳଭଦ୍ର ଭଟ୍ଟାଚାର୍ଯ୍ୟ ଦେଖେ ଅପୂର୍ବ ରଙ୍ଗେ, ବ୍ୟାଘ୍ର ମୃଗ ଅନ୍ୟୋନ୍ୟେ କରେ ଆଲିଙ୍ଗନ, ମୁଖେ ମୁଖ ଦିଆ କରେ ଅନ୍ୟୋନ୍ୟେ ଚୁମ୍ବନ। କୃଷ୍ଣ କୃଷ୍ଣ କହ ବୋଲି ପ୍ରଭୁ ଜବେ ବୋଇଲ, ଭଗବାନ କହିଲେ କୃଷ୍ଣ କୃଷ୍ଣ କୁହ, ଖାଲି ଡେରେ କାହିଁ ଚାଲୁଛ, କୃଷ୍ଣ କୃଷ୍ଣ କୁହ, କୃଷ୍ଣ କୃଷ୍ଣ କୁହ, ବାଘକୁ ମୃଗକୁ ସମସ୍ତଙ୍କୁ କହିଲେ ମହାପ୍ରଭୁ କୃଷ୍ଣ କୃଷ୍ଣ କୁହ। କୃଷ୍ଣ କହି ବ୍ୟାଘ୍ର ମୃଗ ନାଚିତେ ଲାଗିଲ, ବାଘ ମୃଗ ଏମାନେ ଖାଲି କୃଷ୍ଣ କହିଲେନି, କୃଷ୍ଣ କୃଷ୍ଣ କହିକି ନାଚିଲେ। ଆପଣ ଦେଖିଥିବେ ସେ ଚିତ୍ର ମହାପ୍ରଭୁବାଦ କରିଛନ୍ତି, ଦେଖିଛନ୍ତି ନା, ସମସ୍ତେ ଝାଡ଼ିଖଣ୍ଡ ପଥରେ ସମସ୍ତେ ନାଚୁଛନ୍ତି, ଏଇଟା ସମ୍ଭବ? ସାଧାରଣ ଲୋକ ଆପଣ କେମିତି ବୁଝେଇବେ? ଭକ୍ତମାନେ ସିନା ଆମେ ଜାଣିଛନ୍ତି, ହଁ ବିଶ୍ୱାସ କରିନେବେ କଥା, ସାଧାରଣ ଲୋକ କେମିତି ବୁଝିବୁ, ସାଧାରଣ ଲୋକ କେମିତି ବୁଝେଇବେ? ବାଘ ନାଚିବ ଏଇଟା କେମିତି ସମ୍ଭବ? ଆର ଅସମ୍ଭବ ନାହିଁ, ବାଘ ନାଚୁନି କି? ସର୍କସରେ ସର୍କସରେ ରିଙ୍ଗ ମାଷ୍ଟର ରିଙ୍ଗ ଦେଖିକି ସେ ଭୟରେ ନିଆଁ ହୁଳା ଭିତରେ ଧଡ଼ି ଟେବୁଲ ଛୋଟିଆ ଟେବୁଲ ଉପରେ ଚାରି ଗୋଡ଼କୁ ଏକାଠି କରି ରଖିକି ଠିଆ ହେଇପକଉଛି। କେତେ ସବୁ ଅଲୌକିକ କାର୍ଯ୍ୟ ସର୍କସ ଭିତରେ କରି ପକଉଛି। ଗୋଟେ ଭୟ କରି ଯଦି କରୁଛି ତାହେଲେ ଭଗବାନଙ୍କର ପ୍ରେମରେ କାହିଁ ନ କରିବ, ଭଗବାନଙ୍କ କୃପାରେ କାହିଁ ନ କରିବ, ଭୟରେ ଯଦି ଏତିକି କରିପାରୁଛି କୃପାରେ କାହିଁ ନ କରିବ, ଭଗବାନ ଯୋଉଟା କରିବ ଅସମ୍ଭବ ନା। ଏସବୁ କଥା କହୁଛନ୍ତି ନାଚେ କୁଦେ ବ୍ୟାଘ୍ର ଗଣ ମୃଗଣ ସଙ୍ଗେ, ବାଘ ମାନେ ଖାଲି ନାଚୁଛନ୍ତି ଏକାକି ନୁହଁ ମୃଗମାନଙ୍କ ସହିତ ମୃଗୀମାନଙ୍କ ସହିତ ନାଚୁଛନ୍ତି। ବା ଏ ରଙ୍ଗ କେବେ ଥିଲା କହିଲେ, କବେ ବା ଛିଲ ଏ ରଙ୍ଗ, ଏ ରଙ୍ଗ କେବେ କୋଉ ଅବତାର ଆସି କରିଛନ୍ତି ଭଗବାନ କୁହନ୍ତୁ। ହଁ ରାମଚନ୍ଦ୍ର ଠାକୁର ଆସିଛନ୍ତି ଠିକ ଅଛି, ସେ ବି ଲୀଳା କରିଛନ୍ତି, ଭଲୁକ ବାନର ଏମାନଙ୍କୁ ନେଇକି ସେ ଲୀଳା କରିଛନ୍ତି ଠିକ ଅଛି। କିନ୍ତୁ ଏଠି ଖାଦ୍ୟ ଖାଦକ ବାଘ ମୃଗ ପୁଣି ଖାଲି ନାଚୁନାହାନ୍ତି, କଣ କରୁଛନ୍ତି? ବଳଭଦ୍ର ଭଟ୍ଟାଚାର୍ଯ୍ୟ ଦେଖ ଅପୂର୍ବ ରଙ୍ଗେ, ବଳଭଦ୍ର ଭଟ୍ଟାଚାର୍ଯ୍ୟ ଦେଖି ସିଏ ଆଶ୍ଚର୍ଯ୍ୟ ହେଲେଣି କି କଣ ଏ ଲୀଳା ଚାଲିଛି। କାରଣ ବ୍ୟାଘ୍ର ମୃଗ ଅନ୍ୟନ୍ୟ କରେ ଆଲିଙ୍ଗନ, ମୁଖେ ମୁଖ ଦିଆ କରେ ଅନ୍ୟନ୍ୟ ଚୁମ୍ବନ। ବାଘ ମୃଗ ଆଲିଙ୍ଗନ କରିକି ନାଚୁଛନ୍ତି, ଯେମିତି ଆମେ ଲୋକ କରିଥିଲେ ପୂର୍ବରୁ କଣ ବ୍ରାହ୍ମଣ ଶୁଦ୍ର ସମସ୍ତେ ଆଲିଙ୍ଗନ କରି କୋଳାକୋଳି ହେଇକି ନାଚୁଛନ୍ତି। ଦେଖନ୍ତୁ ମହାବଙ୍ଗଲାରେ ମହାପୁର ବାଘ ମୃଗ ଆଲିଙ୍ଗନ କରି ପରସ୍ପରକୁ ନାଚୁଛନ୍ତି, ସେ ଆଲିଙ୍ଗନ ନାଚାନ୍ତି ଆଉ କଣ କରିଛନ୍ତି, ପରସ୍ପର ମୁଖ ମୁଖ ଲଗେଇକି ଚୁମ୍ବନ ଦଉଛନ୍ତି। ବାହ ଏ ଦୃଶ୍ୟ କୋଉଠି କେବେ, ଏଟା ଏଟା କେବଳ କଣ ସ୍ମରଣ ପଥରେ କେବଳ ଦେଖି ହବ। ଏ ବାଘ ମୃଗ କୋଉଠି ଚୁମ୍ବନ ଦିଏ ନା ପରସ୍ପରକୁ, ଜଗିଥାଏ ବାଘ, ଆପଣ ଦେଖିଥିବେ ଡିସ୍କଭରି ଚ୍ୟାନେଲରେ ପୁରା ଗୋଡ଼େଇକି ମାରି ଯାଉଛନ୍ତି, କିନ୍ତୁ ଏଭଳି ମୁହଁକୁ ମୁହଁ ଦେଇକି ଚୁମ୍ବନ କରୁଛନ୍ତି କାହିଁକି, କଣ କାରଣ କଣ? ଏଇଟା ହଉଛି ଆତ୍ମାର ବୃତ୍ତି। ଆତ୍ମାର ବୃତ୍ତି ମାନେ କଣ, ଯେମିତି ବିଚାର କରାଯିବ ଜୀବର ଯେଉଁ ସବୁ ଦ୍ୱୈତ ଭାବ ରହିଛି, ଦ୍ୱୈତ ଭାବ କଣ, ହିଂସା ଦ୍ୱେଷ, କ୍ଷୁଧା ତୃଷ୍ଣା, କାମ କ୍ରୋଧ, ଏ ଯେଉଁ ଦ୍ୱୈତ ଭାବ ଏଇଟା ହଉଛି ଦେହର ଧର୍ମ। ଏ ଯେଉଁ କାମ କ୍ରୋଧ ହିଂସା ଦ୍ୱେଷ କ୍ଷୁଧା ତୃଷ୍ଣା ସୁଖ ଦୁଃଖ ଏଟା ଦେହର ଧର୍ମ, ଏଟା ଆତ୍ମାର ଧର୍ମ ନୁହଁ। ଆତ୍ମଧର୍ମରେ ଯେତେବେଳେ ଜଣେ ପ୍ରତିଷ୍ଠିତ ହେଇଯାଏ ତାର ଦେହ ଧର୍ମରେ ସିଏ ଆବିଷ୍ଟ ହେଇ ରହିବ କି, ଏଟା ଦେହର ଧର୍ମ। ଆତ୍ମଧର୍ମ ଯେତେବେଳେ ଆସିଯାଏ ଦେହ ଧର୍ମ ତ ସେଟା ଲୋପ ହେଇଯାଏ, ଲୋପ ପାଇଯାଏ। ଆଉ ଆମେ ଶୁଣିଲିନି ସେ କଥା, ଦେବହୂତି ସେ କଥା କହୁନଥିଲେ କି, ସେଇଥିପାଇଁ ତ ଭଗବାନ ଆସିଛନ୍ତି। ତେଣୁ ଆତ୍ମଧର୍ମଟା ଯେତେବେଳେ ପ୍ରକଟ ହେଇଯାଏ ସେତେବେଳେ ଦେହ ଧର୍ମଟା ଆଉ ରହେନା। ଆତ୍ମଧର୍ମ ପ୍ରକଟ କରିବା ପାଇଁ ଆସିଛନ୍ତି କିଏ, ସେ ସମୟ ଚୈତନ୍ୟ ମହାପ୍ରଭୁ, ସେ ଗୌରହରି। କାରଣ ଏଠି ଗୋଟେ ସୁନ୍ଦର ଶବ୍ଦ ଅଛି, କାରଣ ବିଶ୍ୱର ସମସ୍ତଙ୍କର ବ୍ୟଷ୍ଟି ସ୍ୱରୂପର ସମଷ୍ଟି ସ୍ୱରୂପ ହେଉଛନ୍ତି ସେ ଗୌରହରି। ବ୍ୟଷ୍ଟି ସ୍ୱରୂପର ସମଷ୍ଟି ସ୍ୱରୂପ ହେଉଛନ୍ତି ଗୌରହରି। କ'ଣ ବ୍ୟଷ୍ଟି ସ୍ୱରୂପ ସମଷ୍ଟି ସ୍ୱରୂପ କ'ଣ ବୁଝିପାରୁଛନ୍ତି? ବ୍ୟଷ୍ଟି ସ୍ୱରୂପ ମାନେ ଇଣ୍ଡିଭିଜୁଆଲ, ପ୍ରତି ଜୀବ, ପ୍ରତି ଜୀବ ଭିତରେ ସେ ଅଛନ୍ତି କି ନାହିଁ, ରହିଛନ୍ତି ପ୍ରତି ଜୀବ ଭିତରେ ଆତ୍ମା ରୂପ। ତ ଏଇଟା ହେଲା କ'ଣ, ବ୍ୟଷ୍ଟି ରୂପ, ଭଗବାନଙ୍କର ବ୍ୟଷ୍ଟି ରୂପ। ଯେଉଁ ଭଗବାନ ଯେଉଁ ପରମାତ୍ମା ରୂପ ରହିଛନ୍ତି ତାର ଦୁଇଟା ରୂପ ବା ଆମେ ଆଲୋଚନା କରିଥିଲେ ପୂର୍ବରୁ, ଗୋଟେ ହେଉଛି ବ୍ୟଷ୍ଟି ରୂପ, ଗୋଟେ ହେଉଛି ସମଷ୍ଟି ରୂପ। ବ୍ୟଷ୍ଟି ରୂପ ହେଉଛି ଇଣ୍ଡିଭିଜୁଆଲ ଯେଉଁ ରହିଛନ୍ତି, ସମଷ୍ଟି ରୂପ ହେଉଛନ୍ତି ସ୍ୱୟଂ ନିଜେ ବା ନିଜେ ଯେଉଁ ବ୍ରହ୍ମାଣ୍ଡ ଭିତରେ ପ୍ରବେଶ କରିଛନ୍ତି, ତେଣୁ ସେ ସ୍ୱୟଂ ହେଉଛନ୍ତି ଭଗବାନ। ଭଗବାନ ହିଁ ସବୁ ଜୀବ ଭିତରେ ରହିଛନ୍ତି, ଆଉ ସିଏ ଯେତେବେଳେ ଜଣଙ୍କର ଆତ୍ମଜ୍ଞାନକୁ ପ୍ରକଟ କରାଇଦେବେ ତାହେଲେ ସିଏ ଆଉ ଆତ୍ମଗୁଣରେ କାହିଁ ସ୍ଥିର ନ ହବ, ସେ ସ୍ୱରଗୁଣରେ କାହିଁ ସେ ମୋହିତ ହବ, ତେଣୁ ଏଇଟା ଭଗବାନ ପାଇଁ ସମ୍ଭବ। ସେଇଥିପାଇଁ ଗୌରହରିଙ୍କର କ'ଣ ଦର୍ଶନ ଏବଂ ମୁଖରୁ ନାମ ଶ୍ରବଣ ସ୍ପର୍ଶ ଏହାଦ୍ୱାରା ସେମାନଙ୍କର ଏଭଳି ପ୍ରେମ ଆସିଛି ସେମାନେ ସବୁକିଛି ଭୁଲି ଯାଇଛନ୍ତି। ସେଥିପାଇଁ ଆମେ ଯାହା ଶୁଣିଥିଲେ ବ୍ୟାଘ୍ର କ'ଣ, ବ୍ୟାଘ୍ର ଭୁଲି ଯାଇଛି ତାର ଦୈହିକ କ୍ଷୁଧା, ବ୍ୟାଘ୍ର ତାର କ୍ଷୁଧା ଭୁଲି ଯାଇଛି, ମୃଗ ତାର ଭୟ ବି ଭୁଲି ଯାଇଛି। ଗୋଟେ ଜୀବ ତାର କ୍ଷୁଧା ଭୁଲି ଯାଉଛି, ଗୋଟେ ଜୀବ ତାର ଭୟ ଭୁଲି ଯାଉଛି, ଉଭୟ ପରସ୍ପରକୁ ଚୁମ୍ବନ ଦଉଛନ୍ତି। ଏ ରଙ୍ଗ ଆଉ କେବେ ଥିଲା, ହଁ ମହାପୁରୁ ସେଇଟା ଦେଖିଛନ୍ତି। ଖାଲି ସେତିକି ନାହିଁ, ସର୍ବାତ୍ମ ସ୍ନପନଙ୍ଗରେ, ଏ ସର୍ବାତ୍ମ ସ୍ନପନଙ୍ଗ ଆଜି ସାରିବା, ସର୍ବାତ୍ମ ସ୍ନପନଙ୍ଗରେ ଆଉ କିଏ ଅଛନ୍ତି ଦେଖନ୍ତୁ। ତାପରେ କହୁଛନ୍ତି ମୟୂରାଦି ପକ୍ଷୀଗଣ ପ୍ରଭୁ କେ ଦେଖିଆ, ସଙ୍ଗେ ଚଲେ କୃଷ୍ଣ ବୋଲେ ନାଚେ ମତ୍ତ ହୟା, ହରିବୋଲ ବୋଲି ପ୍ରଭୁ କରେ ଉଚ୍ଚଧ୍ୱନି, ବୃକ୍ଷଲତା ପ୍ରଫୁଲ୍ଲିତ ସେଇ ଧ୍ୱନି ଶୁଣି ଝାରିଖଣ୍ଡ ଝାରିଖଣ୍ଡେ ସ୍ଥାବର ଜଙ୍ଗମ ଆଛେ ଯତ କୃଷ୍ଣ ନାମ ଦିଆ କହିଲ ପ୍ରେମେତେ ଉନ୍ମତ। ଦେଖନ୍ତୁ ସର୍ବାତ୍ମସ୍ରପଣ ସର୍ବାତ୍ମସ୍ରପଣ ମୟୂରାଦି ପକ୍ଷୀଗଣ ପ୍ରଭୁକେ ଦେଖିବା, ମୟୂରାଦି ପକ୍ଷୀମାନେ ପ୍ରଭୁଙ୍କୁ ଦେଖିକି ସଙ୍ଗେ ଚଲେ କୃଷ୍ଣ ବୋଲେ ନାଚେ ମତ ହୋଇଆ। ମୟୂରମାନେ ମଧ୍ୟ କୃଷ୍ଣ କୃଷ୍ଣ କହିକି ନାଚିକି ପୁରା ମତ ହେଇକି ନାଚି ନାଚି ଚାଲିଲେ। ଦେଖନ୍ତୁ ସର୍ବ ଆତ୍ମ ସବୁ ଆତ୍ମା, ମଣିଷ କଥା ଛାଡ଼ି ଦିଅନ୍ତୁ ଅଲଗା ଜୀବ ବି ଏମିତିକି ଆଉ କ'ଣ କହୁଛ ହରିବୋଲ ବୋଲି ପ୍ରଭୁ କରେ ଉଚ୍ଚ ଧ୍ୱନି ବୃକ୍ଷଲତା ପ୍ରଫୁଲ୍ଲିତ ସେଇ ଧ୍ୱନି ଶୁଣି ସର୍ବଆତ୍ମ ବୃକ୍ଷଲତା ମଧ୍ୟ ପ୍ରଫୁଲ୍ଲ ହେଇଯାଉଛନ୍ତି, ବୃକ୍ଷଲତା ମଧ୍ୟ ଆନନ୍ଦିତ ହେଉଛନ୍ତି ପ୍ରକୃତରେ, ଏଇଟା ସତ୍ୟ। ଏବଂ ଖାଲି ବୃକ୍ଷଲତା ନାହିଁ, ସର୍ବାତ୍ମ ଶବ୍ଦ ତ ଏଠି ମହାପ୍ରଭୁ ନିଜେ କହିଲେ, କିନ୍ତୁ ଲୀଳା କରି ଦେଖାଉଛନ୍ତି କ'ଣ ଦେଖନ୍ତୁ ଗୋଟେ ବିଚିତ୍ର ଲୀଳା ବି ଦେଖାଇଛନ୍ତି କ'ଣ ଝାରିଖଣ୍ଡେ ସ୍ଥାବର ଜଙ୍ଗମ ଆଛେ ଯତ କୃଷ୍ଣ ନାମ ଦିଆ କହିଲ ପ୍ରେମେତେ ଉନ୍ମତ। ଝାରିଖଣ୍ଡ ପତ୍ର ଯେତେବେଳେ ଯାଇଛନ୍ତି ସ୍ଥାବର ଜଙ୍ଗମ ମାନେ ଜଡ଼ ବସ୍ତୁ ଏମାନେ ମଧ୍ୟ କୃଷ୍ଣ ନାମରେ ବିଗଳିତ ହେଇଯାଇଛନ୍ତି ପ୍ରସ୍ତର। ମହାପ୍ରଭୁ ଦେଖୁନାହାନ୍ତି ମହାପ୍ରଭୁ ନାମ ସଂକୀର୍ତ୍ତନରେ ପ୍ରସ୍ତରକୁ ମଧ୍ୟ ବିଗଳିତ କରିଦେଇଛନ୍ତି। ଝାରିଖଣ୍ଡ ଯେତେବେଳେ ଯାଇଛନ୍ତି ହଁ ଅଲାରନାଥରେ ଆମେ ଦେଖୁଛେ, ଜଗନ୍ନାଥ ମନ୍ଦିର ଦେଖୁଛନ୍ତି ଟିପଚିହ୍ନ ଯେଉଁ ଅଛି, ଝାରିଖଣ୍ଡ ଯେତେବେଳେ ଯାଇଛନ୍ତି ସେଇଠି ସେ ପ୍ରସ୍ତରରେ ଆପଣ ଦେଖିବେ ସେ ପ୍ରସ୍ତରରେ ହରିଣ ଚିହ୍ନ ଅଛି, ହରିଣର ପାଦ ଚିହ୍ନ ଅଛି, ବୃକ୍ଷର କ'ଣ ବାଘର ପାଦ ଚିହ୍ନ ଅଛି, ଏସବୁ ଜୀବମାନଙ୍କର ପାଦ ଚିହ୍ନ ଅଛି, ବାଘ ହାତୀ ହରିଣ ଏମାନେ ସବୁ ପାଦ ଚିହ୍ନ ଅଛି ଆଜି ମଧ୍ୟ ଅଛି। ସେ ଜାଗାଟା କ'ଣ ଗୋଟେ କହୁଥିଲେ ମହାରାଜ, ସେ ଜାଗାଟା ନାଁ ଭୁଲିଯାଇଛି, କେଉଁ ଜାଗା ଗୋଟେ କହୁଥିଲେ ମନେ ଅଛି? ହଁ କୁଚୁ କୁଜୁ, ହଁ କୁଜୁ, ହଁ କୁଜୁ, ସୁବର୍ଣ୍ଣରେଖା କୂଳେ କୂଳେ ସେ ସ୍ଥାନ ଅଛି ବୋଲି ହେଇଛି, ସୁବର୍ଣ୍ଣରେଖା କୂଳରେ ବୋଧେ, କିନ୍ତୁ ସେଇଟା ଝାଡ଼ିଖଣ୍ଡ ଜଙ୍ଗଲ ଭିତରେ ଅଛି ନା କ'ଣ, ଯାହା ହୁଏ କୁଜୁ ମହାରାଜ କହୁଥିଲେ ସେଇଟା, ସେ ସ୍ଥାନ ଏବେ ବି ଅଛି, ଭକ୍ତମାନେ ଯାଉଛନ୍ତି ଏବେ ବି ସେଠି ଦର୍ଶନ କରୁଛନ୍ତି। ଆଉ ଦେଖୁନାହାନ୍ତି ପ୍ରମାଣ, ଆମେ ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛୁ, ଏ ବିଷୟ ଆଲୋଚନା ହେଇଛି ପୂର୍ବରୁ, ଚୈତନ୍ୟ ଚରିତ୍ରମାନଙ୍କରେ ଏ ବିଷୟ ସମସ୍ତେ ପଢ଼ିଦେଇ ପାରନ୍ତି, କିନ୍ତୁ ଆମେ କେଉଁ ପଏଣ୍ଟରେ ଏଇଟା ଆଲୋଚନା କରୁଛୁ ସେଇଟା ହେଉଛି ବିଚାର୍ଯ୍ୟ। ଆମେ ଆଲୋଚନା କରୁଛେ ସର୍ବାତ୍ମ ସ୍ନପନ ସବୁ ଆତ୍ମା ସମସ୍ତେ ଏଭଳି ପରିସ୍ନାତ କରିଥାନ୍ତି ଏଇ ନାମ ସଂକୀର୍ତ୍ତନ ଧାରାରେ, ସେଥିପାଇଁ ମହାପୁରୁ ଆସି ଦେଇଛନ୍ତି ସର୍ବାତ୍ମ ସ୍ନପନ ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। କଥା ବିଶ୍ରାମ ଆସନ୍ତାକାଲି ପରବର୍ତ୍ତୀ ଷ୍ଟେପ୍ ରହିବ, ତେବେ କଥା ତ ଜାରି ରହିଛନ୍ତି, ଦେଖାଯାଉ ଭଗବାନଙ୍କ ଇଚ୍ଛା କେତେ ଦିନ ଯିବେ। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିମନ ଠାକୁର କି ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ ପତ୍ୟଭବନ ଶ୍ରୀଲ ଗୁରୁଦେବ କି ଯେ ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ସମବେତ ଗୌରଭକ୍ତ ବୃନ୍ଦ କି ନିତାଇ ଗୌର ପ୍ରେମାନନ୍ଦେ ହରି।